ओम ज्ञान तिमिरांघस्य ज्ञानंजन शलाकया शत्रु मिलितं येन तस्मै श्री गुरवे नमः। नमो विष्णुपदाय कृष्णप्रस्थाय भूतले श्रीमते गौरगोविन्द स्वामिनिति नाम्ने। नमो विष्णुपदाय कृष्णप्रस्थाय भूतले श्रीमते भक्तिवेदान्त स्वामिनिति नाम्ने। नमस्ते सरस्वतीदेवे गौरवाणी प्रचारिणी निर्विशेष शून्यवादी पाश्चात्य देश धारिणी। जय श्री कृष्ण चैतन्य प्रभु नित्यानंद
श्री अद्वैत गदाधर शिवासादी गौर भक्त वृंद। हरे कृष्णा 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 हरे हरे, हरे राम हरे राम 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 हरे हरे।
ओम नमः भगवते वासुदेवाय। ओम नमः भगवते वासुदेवाय। ओम नमः भगवते वासुदेवाय। सर्वप्रथमे मम परमाराध्य गुरुदेव श्री श्रीमद् गौरगोविंद गोस्वामी गुरुदेवंकर अभय चरण कमल तले समर्पित हो कृपा भिक्षा करी एवं प्रणत निवेदन करी संस्थार संस्थापक आचार्य कृष्ण कृपा श्रीमती श्रीमद अभय चरणारविंद भक्ति वेदांत स्वामी प्रभुपादजी महाराज शरण चरण कमल तले प्रणत निवेदन पूर्वक एवं कृपा भिक्षा करी समस्त साधु गुरु वैष्णव आचार्य चरण कमल तले प्रणत निवेदन करी एवं कृपा भिक्षा करी उपस्थित श्रोता वैष्णव मानू प्रणत निवेदन करी एवं समस्त वैष्णव मानकर पूर्णा भिक्षा करी प्रभुंकर गुरु नित्यानंद कर्णर मान श्रीमद भागवत प्रथम स्कंदरु पवित्र दामोदर मासरे प्रभु दामोदर चरण कमल साधु गुरु वैष्णव चरण कमल प्रीति वृद्धि हम भक्ति वृद्धि हम ये उद्देश्य मैंने कथा को श्रवण कर गत काल कथा जो विश्राम थे तार सम्यक सूचना दे आम आगे जावा बुद्धदेवी भगवान को भगवान श्रीकृष्ण को तांकर कृत उपकार प्रणाम जनाउछंती। प्रभु आपण मते क्यों क्यों विपद रक्षा करिछंती। विषाद महाग्नि पुरुषाद दर्शनाद अशस्य भाया वनवास पृच्छन् मृधि मृधि अनेक महारथस्त्र द्रोणस्त्रस्त्र अभिरक्षिताय। प्रभु ଆପଣ ମୋତେ ବିପଦ ସାଗର ହିଁ ଉଦ୍ଧାର କରିଛନ୍ତି। ବହୁ ବଡ଼ ଅନୁଭବକୁ ଦେଉଛନ୍ତି କିଭଳି ଗୋଟିଏ ଭରି ପାଣ୍ଡବ ସେନା ଏବଂ ପାଞ୍ଚ ଭାଇଙ୍କୁ ଭଗବାନ କୌରବମାନଙ୍କର ଭୀଷଣ ଭୟଙ୍କର ସାଗର ସୈନ୍ୟ ଭିତରୁ କିଭଳି ଉଦ୍ଧାର କରିଛନ୍ତି। ପରିକୀତ ମହାରାଜ ମଧ୍ୟ ଦଶମ ସ୍କନ୍ଧରେ ସେଇ କଥା ହିଁ କହିଛନ୍ତି ଯେ କୌରବ ପକ୍ଷରେ ଯେଉଁ ସୈନିକ ମାନେ ଥିଲେ ଯେଉଁ ଅତିରଥୀ ମାନେ ଥିଲେ ସେମାନେ ତିମିଗଡ଼ ସହିତ ପରିକୀତ ମହାରାଜ କହିଛନ୍ତି ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର କଥା ଶୁଣିବା ପାଇଁ ପ୍ରୟାସ ହେଇଛନ୍ତି ସୁଖଦେବ ଗୋସ୍ୱାମୀ ପାଖରୁ କହିଛନ୍ତି ଗୁରୁଦେବ ଯେଉଁ ପ୍ରଭୁ ମୋତେ ରକ୍ଷା କରିଥିଲେ ଯେଉଁ ପ୍ରଭୁ ଆମର ପିତୃବ୍ୟମାନଙ୍କୁ ପାଣ୍ଡବମାନଙ୍କୁ ପିତାମହ ଭୀଷ୍ମଙ୍କ ଭଳି ଅତିରଥୀ ତିମିଗଡ଼ଙ୍କ ନିକଟରୁ ରକ୍ଷା କରିଥିଲେ ସେଇ କୃଷ୍ଣଙ୍କର କଥା ମୋତେ କୁହନ୍ତୁ। ବହୁ ଜୀବନରେ ଗୋଟିଏ ବହୁତ ସୁନ୍ଦର ଅନୁଭବ ଭକ୍ତ ସମାଜ ଆଗରେ ଦେଉଛନ୍ତି କିଭଳି ଭଗବାନ ତାଙ୍କୁ ପ୍ରତି ବିପଦ ସମୟରେ ଦେଖା ଦେଇଛନ୍ତି। ତାକୁ ବିପଦ ବୋଲି କୁହାଯାଇପାରିବନି କାରଣ ବିପଦ ଅଛନ୍ତି ପ୍ରଭୁ ଅଛି। ପ୍ରଭୁ ତ ବିପଦ ନୁହନ୍ତି, ପ୍ରଭୁ ସମ୍ପଦ ବି ନୁହନ୍ତି, ପ୍ରଭୁ ସଚ୍ଚିଦାନନ୍ଦମୟ ଆନନ୍ଦମୟ ଆନନ୍ଦ। ଯେଉଁଠି ପୂର୍ଣ୍ଣ ଆନନ୍ଦ ସେଠି ବିପଦ କ'ଣ ଆଉ ସମ୍ପଦ କ'ଣ? ତେଣୁ ବିପଦ ପାଣ୍ଡବମାନଙ୍କ ଜୀବନରେ ଗୋଟେ ଭକ୍ତ ଭକ୍ତି ଜୀବନରେ ଗୋଟେ ସ୍ୱତନ୍ତ୍ର ଅନୁଭବ ପାଣ୍ଡବମାନଙ୍କର ଭଗବାନ ବିପଦ ଆଉ ଭଗବାନ ପାଖରେ ପାଖରେ ଅଛନ୍ତି। ତେଣୁ ଆପଣ ମୋତେ ଜୀବନ ସାରା ଯେତେ ବିପଦ ମୋ ପୁତ୍ରମାନଙ୍କ ପ୍ରତି ଆସିଛି ସବୁ ଆପଣ ରକ୍ଷା କରିଛନ୍ତି। ବର୍ତ୍ତମାନ ମୁଁ ଗୋଟିଏ ପ୍ରାର୍ଥନା କରୁଛି, କାଲି ଗୋଟେ କଥା ବିଶ୍ରାମ ଥିଲେ ଅଦ୍ଭୁତ ଭକ୍ତ ବିପଦକୁ ଭୋଗି ଭୋଗି ବିପଦର ସ୍ୱାଦ ତାଙ୍କୁ ଏତେ ମଧୁର ଲାଗିଛି, ବିପଦର ସ୍ୱାଦ ମଧୁର ନାହିଁ, ବିପଦ ସମୟରେ ପ୍ରଭୁଙ୍କର ଯେଉଁ ଦର୍ଶନ, ପ୍ରଭୁଙ୍କର ଯେଉଁ ମାଧୁର୍ଯ୍ୟ, ପ୍ରଭୁଙ୍କର ଯେଉଁ କୃପା, ପ୍ରଭୁଙ୍କର ଯେଉଁ ସାହାଯ୍ୟ, ଏଇଟା ହେଉଛି ଅତି ମଧୁର ଥିଲା ତାଙ୍କ ଜୀବନରେ। ସେଥିପାଇଁ ସେ ବିପଦ ବର୍ତ୍ତମାନ ମାଗୁଛନ୍ତି, ବିପଦ ସନ୍ତୁ ନମ ଶାଶ୍ୱତ ତତ୍ର ତତ୍ର ଜଗଦ୍ଗୁରୁ। ହେ ଜଗଦ୍ଗୁରୁ, ମୋତେ ସର୍ବକାଳିକ ବିପଦ, ଆମମାନଙ୍କୁ ସର୍ବକାଳିକ ବିପଦ ରହିବ, ଯେଉଁ ବିପଦ ଅଖଣ୍ଡିତ ଭାବରେ ରହିବ। ସନ୍ତୁ ବିପଦ ବହୁ ବଚନ ଦେଖୁଛନ୍ତି, ଗୋଟିଏ ବିପଦ ନାହିଁ। ଯେତିକି ବିପଦ ଦ୍ରୌପଦୀ ଉପରେ ଗୋଟିଏ ବିପଦ ଦେଇଥିଲେ ଆପଣ, ଦ୍ରୌପଦୀ ଉପରେ ଆପଣ ଗୋଟିଏ ବିପଦ ଦେଇଥିଲେ, ବସ୍ତ୍ରହରଣ। ମୁଁ ଚାହୁଁନି, ମୁଁ ଚାହୁଁଛି ମୋର ପାଞ୍ଚ ପୁଅ ସହିତ ସାଉଣ୍ଡ ଦେଖାଯ କ'ଣ ଏମିତି କରୁଛ। ହରେ କୃଷ୍ଣ ହବି ବୁଝି ସାଇ ସାଇ, ପାଞ୍ଚ ପୁତ୍ର ସହିତ ମୋ ପୁତ୍ର ବଧୁ, ଆମର ବଂଶ ଯୌତରା ଯେଉଁମାନେ ଅଛନ୍ତି ମୋ ସହିତ, ସମସ୍ତଙ୍କୁ ସର୍ବକାଳିକ ବିପଦ, ସବୁ ଅବସ୍ଥା ପ୍ରତି ମୁହୂର୍ତ୍ତରେ ପ୍ରତି କ୍ଷଣ ବିପଦ ଲାଗିଯିବ। ଶାଶ୍ୱତ, ଯେଉଁ ବିପଦ କୌଣସି ସମୟରେ ଆମ ପାଖରୁ ଛାଡ଼ିକି ନ ଯାଉ। କାଲି ଆମେ ଶୁଣୁଥିଲୁ ବିପଦର ଲାଭ କ'ଣ, ବିପଦରେ ବହୁତ ସୁନ୍ଦର ଅନୁଭବ ଆସେ, ବିପଦରେ ନିଜକୁ ବୁଝି ହୁଏ, ମୁଁ ଅନ୍ୟମାନଙ୍କୁ କେଉଁ ଦୃଷ୍ଟିରେ ଦେଖୁଛି, ବିପଦରେ ଯିଏ ଅନ୍ୟମାନଙ୍କୁ ଭଲ ଦୃଷ୍ଟିରେ ଦେଖିପାରିଲା, ବୁଝିବାକୁ ପଡ଼ିବ ଭଗବତ ଦରବାରରେ ସେ ବର୍ତ୍ତମାନ ଗୋଟେ ପ୍ରାର୍ଥୀ ହେଇଗଲେ, ଭକ୍ତିର ପ୍ରାର୍ଥୀ। ବିପଦ ବେଳେ ଅନ୍ୟକୁ ଭଲ ଦୃଷ୍ଟିରେ କେବେ ଦେଖିବେ ନା, ବିପଦ ବେଳେ ସମସ୍ତଙ୍କ ଦୃଷ୍ଟି ଭିନ୍ନ ହେଇଯାଏ, ସେ ଲୋକ ମୋତେ ବିପଦ ଦେଇଛି। ଇଏ ମୋର ଭକ୍ତମାନେ କେହି ସମସ୍ତେ ମୋବାଇଲ ବନ୍ଦ ରଖିବେ, କେହି କଥା କହିବେ, ଏଥିପାଇଁ ମୁଁ ଏଇଟା ବନ୍ଦ କରିଥିଲି, ବନ୍ଦ ଥିଲା, ଆଜି ଖୋଲା ହେଇଛି, ସେଥିପାଇଁ ଠିକ ଅଛି ଭକ୍ତମାନେ, କିନ୍ତୁ ବହୁତ ସାବଧାନ ଏ କଥା ଶୁଣିବେ ନା, ବନ୍ଦ ନାହିଁ ତାହେଲେ ଖୋଲା ଥାଉ, ଦେଖିପାରୁ ଭକ୍ତମାନେ ସେ ଉଠିଆ ହେଉଛନ୍ତି। ସ୍ତୁତି ସଭା ସମିତି ଭିତରେ କହିବା ବହୁ କଷ୍ଟ, ଭାଗବତରେ ଯଦି ସ୍ତୁତି ଅଛନ୍ତି, ସବୁ ସ୍ତୁତି ଯଦି ଆମେ ଏକତିଛନ୍ତି, ପ୍ରଥମ ସ୍ତୁତି ବ୍ରହ୍ମାଙ୍କ ସ୍ତୁତି, ତୃତୀୟ ସ୍କନ୍ଧରେ ଚତୁର୍କୁମାରଙ୍କର ସ୍ତୁତି, ଦେବତାମାନଙ୍କର ସ୍ତୁତି, ଆପଣଙ୍କର ସୁଖଦେବଙ୍କର ସ୍ତୁତି, ସ୍ତୁତିରେ ହିଁ ସିଦ୍ଧାନ୍ତ, ଭାଗବତରେ ସିଦ୍ଧାନ୍ତ ସ୍ତୁତିରେ ହିଁ ଅଛନ୍ତି। ବହୁତ ସୁନ୍ଦର କଥା ମନକୁ ଆସିଥିଲା, କୁନ୍ତୀ ଦେବୀ ନା ଭଲ କଥା ଆସିଥିଲା। ହଁ, ବିପଦ ବେଳେ ଅନ୍ୟମାନଙ୍କୁ କେଉଁ ଦୃଷ୍ଟିରେ ଆପଣ ଦେଖୁଛନ୍ତି, ଆପଣ ବିପଦ ବେଳେ ଯଦି ଅନ୍ୟକୁ ହୀନ ଦୃଷ୍ଟିରେ ଦେଖିଲେ, ଶତ୍ରୁ ଦୃଷ୍ଟିରେ ଦେଖିଲେ, ନାଇଁ ଥାଉ ଖୋଲ ଥାଉ ପ୍ରଭୁ କିଛି ଅସୁବିଧା ନାହିଁ, ଥାଉ ଚଳିବ, ଖାଲି ମୋବାଇଲ ବନ୍ଦ କର, ବସୁଛନ୍ତି ଭକ୍ତମାନେ ଦେଖା, ମାନେ ସେ କର ଯାଇଥିଲା ତୁମେ କାଲି ଦେଖୁଥିଲେ, ଠିକ ଅଛି ଥାଉ, କିନ୍ତୁ ମୋବାଇଲ ବନ୍ଦ କରିଦିଅନ୍ତୁ ସମସ୍ତେ। ବିପଦ ସମୟରେ ଅନ୍ୟମାନଙ୍କୁ ଆମେ କେଉଁ ଦୃଷ୍ଟିରେ ଦେଖୁଛେ, ପ୍ରାୟ ଦେଖୁଁ ବିପଦ ସମୟରେ ସାଂସାରିକ କଥା କ'ଣ କହିବା। ଭକ୍ତମାନଙ୍କ ଜୀବନରେ ମଧ୍ୟ ଯେତେବେଳେ ଆମକୁ କିଛି ବିପଦ ଆସିଯାଉଛି, ଆମକୁ ଆମ ଭଜନରେ ଆମେ ଅନୁଭବ କରୁଛେ, ଆମ ଭକ୍ତି ଭକ୍ତି ମାର୍ଗରେ ଆମକୁ କିଛି ପ୍ରତିବନ୍ଧକ ଆସିଗଲା, ସେତେବେଳେ ଆମ ଦୋଷ ପାଇଁ କଦାପି ଆମେ ଅନୁତାପ କରୁନି, ଆମର ଅପରାଧ ପାଇଁ ଆମେ ଅନୁତାପ କରୁନି, ଆମର କର୍ମଫଳ ପାଇଁ ଆମେ ଅନୁତାପ କରୁନି, ଆମର ଦୋଷ ଦୁର୍ବଳତା ପାଇଁ ଆମେ ଅନୁତାପ କରୁନି, ଆମେ ସାଧୁଙ୍କ ନିକଟରେ ଶରଣାଗତ ହେଇନି ଏଥିପାଇଁ ଆମେ ଅନୁତାପ କରୁନି, କି ଦୋଷ କାମ ଦେଉଛେ ଅନ୍ୟ, ଆମେ ଭଗବାନଙ୍କର ଭକ୍ତ ହେଇକି ଆମେ ଜାଣୁଛେ ସଂସାରରେ ତୁମାର ଇଚ୍ଛା ହେ ପ୍ରଭୁ ସବ କାର୍ଯ୍ୟ, ଭଗବାନଙ୍କ ଇଚ୍ଛାରେ ସବୁ ଆସିଛି, କିନ୍ତୁ ବିପଦ ସମୟରେ ଅନ୍ୟକୁ ଭଲ ଦୃଷ୍ଟିରେ ଦେଖିବା, ଶୁଭ ଦୃଷ୍ଟିରେ ଦେଖିବା, ଏଇଟା ସମସ୍ତଙ୍କ ଭାଗ୍ୟର କଥା। ଅତି ଉନ୍ନତ ମହନ୍ତ ଭକ୍ତମାନେ, ଅତି ଶ୍ରେଷ୍ଠ ଭକ୍ତମାନେ ବିପଦ ସମୟରେ ଅନ୍ୟକୁ ଭଲ ଦୃଷ୍ଟିରେ ଶୁଭ ଦୃଷ୍ଟିରେ ଦେଖନ୍ତି, ଏମାନଙ୍କର ମଙ୍ଗଳ କରୁନାହାନ୍ତି, ଅମଙ୍ଗଳ କରୁନାହାନ୍ତି, ଏମାନଙ୍କର ବନ୍ଧୁ, ମୋତେ ଅନୁଭବ ଦେବା ପାଇଁ ପ୍ରଭୁ ପଠାଇଛନ୍ତି। ବିପଦ ସମୟରେ ଆପଣ ଭଗବାନଙ୍କୁ କିଭଳି ଧରୁଛନ୍ତି, ଏବଂ ଦ୍ୱିତୀୟ ଅନ୍ୟମାନଙ୍କୁ ଯାହାଙ୍କୁ ଆଶା କରୁଛନ୍ତି, ଯାହା ଏମାନେ ମଧ୍ୟ ବିପଦ ଦେଇଛନ୍ତି, ତାଙ୍କୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି? ଏଇଟା ହେଉଛି ଭଗବାନଙ୍କର ପ୍ରଥମ ପରୀକ୍ଷା। ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହେଲେ ବୈକୁଣ୍ଠ ଦ୍ୱାର ଦେଶରେ, ଗୋଲୋକ ବୃନ୍ଦାବନ ଦ୍ୱାର ଦେଶରେ ଆମେ କେବେ ହେଲେ ଭକ୍ତି ପ୍ରାପ୍ତି ହେଇପାରିବା। ଆଜି କେହି ଜଣେ ଗୋଟିଏ ସେ ଆମ ଆମ ସହିତ ମୋ ସହିତ ମୁଁ କହୁଛି, କେହି ଜଣେ ଗୋଟିଏ ପଦକୁ ଆମେ ବିଚାର କରୁନି। ନରୋତ୍ତମ ଦାସ ଠାକୁର ଯାହା କହିଲେ ତାଙ୍କର ଭଜନରେ,
ଗୋରା ପହୁ ନା ଭଜିଆ ମୈ ନୁ, ଗୋରା ପହୁ ନା ଭଜିଆ ମୈ ନୁ, ଗୋରା ପହୁ ନା ଭଜିଆ ମୈ
କାରଣ ଆମେ ଭକ୍ତି ରାସ୍ତାକୁ ଆସିକି ଆମେ ନିଜେ ଏଇଟା ଆମ ମନ କଦାପି ସ୍ୱୀକାର କରୁନି। କିନ୍ତୁ କୁନ୍ତୀଦେବୀ କଣ କହିଲେ, ପ୍ରଭୁ ଦେବ କି ତାଙ୍କର କର୍ମଫଳ ପାଇଁ ପାଇନାହାନ୍ତି, ତେଣୁ ମୁଁ ମୋ କର୍ମଫଳ ଯୋଗୁଁ ଦୁଃଖ ପାଇଛି, କିନ୍ତୁ ଆପଣ ଦୟା ଆମେ ମୋତେ ଉଦ୍ଧାର କରିଛନ୍ତି। ଆମେ ଆମ ଦୋଷକୁ ସ୍ୱୀକାର କରିବା ପାଇଁ ରାଜି ନାହିଁ। ଆଉ ବିପଦ ବେଳେ ଏଇ ମେଜରମେଣ୍ଟ ଅଧିକ ଆସେ ମଥା ଭିତରେ, ମୋର କୌଣସି ତ ଦୋଷ ନାହିଁ, ଏ ସତ୍ୟ ଆମ ମୋ ଅନୁଭବରୁ ମୁଁ କହୁଛି, ମୁଁ ତ କିଛି ଭୁଲ କରିନି। ମନ ବାରମ୍ବାର କହିବ, ନିଜ ଭୁଲ ଦେଖାଦେଲେ ବି ସେମାନେ ପ୍ରସ୍ତୁତ ହେବେ। ବିପଦ ବେଳେ ଅନ୍ୟକୁ ଭଲ ଦୃଷ୍ଟିରେ ଦେଖିବ, ଏଇ ଗୋଟିଏ ପଦ ମନ ରଖିବାକୁ ପଡିବ। ନା ଗୋରା ପହୁ ନା ଭଜିଆ ମୋଇ, ଆମର ମରିବାର କାରଣ, ବିପଦର କାରଣ ଭଗବାନଙ୍କର ଗୋରୁ ନିତ୍ୟାନନ୍ଦଙ୍କ ଚରଣ କମଳ ହରିନାମ କରିବ, ଠିକ ନା? ପ୍ରେମ ରତନ ଧନ ହେଲା ଏ ହରାଇଲ, ତାପରେ ପ୍ରତି ପଦରେ ସେ ଲେଖିଛନ୍ତି, ଅଧନେ ଯତ୍ନ କରି ଧନ ତିଆଗିନ ଗୌର କୀର୍ତ୍ତନ ରସେ, ଆପନା କରମ ଦୋଷେ ଆପଣ ଡୁବିନୁ। ବାସ୍ ଏ ଗୋଟିଏ ସିଦ୍ଧାନ୍ତ, ଆମ କର୍ମ ଦୋଷରୁ। ଆଜ୍ଞା କୁନ୍ତୀଦେବୀ ବୋଲି କୁନ୍ତୀଦେବୀଙ୍କର କର୍ମଫଳ ଅଛି କି? କୁନ୍ତୀଦେବୀଙ୍କର କର୍ମଫଳ ନାହିଁ, କିନ୍ତୁ କହୁଛନ୍ତି ମତ କର୍ମଣା ଚକ୍ରପାତ କହୁଛନ୍ତି, ମତ କର୍ମଣା ମୋ କର୍ମ ମୋତେ ସେଠି ପକେଇଥିଲା, ମୋତେ ଯେତେ ବିପଦ ଆସିଛି ମୋ କର୍ମ ମୋତେ ନେଇ ସେ ବିପଦରେ ପକେଇଛି, କିନ୍ତୁ ଆପଣ ଏତେ ଦୟା ନୁହେଁ, ମୋ କର୍ମଫଳକୁ ଧ୍ୱଂସ କରି ମୋ ପୁତ୍ରମାନଙ୍କୁ ସୁରକ୍ଷା ଦେଇଛନ୍ତି, ମୋତେ ସୁରକ୍ଷା ଦେଇଛନ୍ତି। ଏଇ କଥାରୁ ପ୍ରଭୁଙ୍କର କଥା ସ୍ମରଣ ଆସିଲା ଯେ ବିପଦ ସମୟରେ ନିଜକୁ ପ୍ରଥମେ ମାପି ହବ, ଆଉ ଅନ୍ୟକୁ ପ୍ରତି ଶୁଭ ଦୃଷ୍ଟି ଯେ ଆସୁଛି ବିପଦରେ, ବୁଝିବାକୁ ପଡିବ ଭକ୍ତି ମାର୍ଗରେ ଆମ ପ୍ରଭୁଙ୍କର କିଛି ଶୁଭ ଆଶୀର୍ବାଦ ଅଛି, ବିପଦରେ ମୋତେ କେହି ପକେଇ ନାହାନ୍ତି, ମୋର କର୍ମଫଳ ଏତିକି ମାନିବା ତ ସହଜ ବସ୍ତୁ ନାହିଁ। ଆଉ ବିପଦରେ ଭଗବାନଙ୍କ ପ୍ରତି କିଭଳି ଶୁଭ ମନୋଭାବ ହେଉଛି, ଭଗବତ ଭଜନ ପ୍ରତି, ସାଧୁଗୁରୁଙ୍କ ପ୍ରତି ପ୍ରଭୁଙ୍କର ପ୍ରଚୁର ଆଶୀର୍ବାଦ। ବିପଦ ସମୟରେ ଯିଏ ଭଗବାନଙ୍କର ପାଦ ପଦ୍ମକୁ ଜଡ଼େଇକି ଧରିପାରିଲା, ଜାବୁଡ଼ିକି ଧରିପାରିଲା, ବୁଝିବାକୁ ପଡିବ ତାର ଭଜନ ପରିପାକ ଅବସ୍ଥାକୁ ଆସିଲା। ଜଣେ ଆଚାର୍ଯ୍ୟ ଏତେ ସୁନ୍ଦର କଥା ଲେଖୁଛନ୍ତି କୁନ୍ତୀଦେବୀଙ୍କ କଥାରେ, ଯସ୍ମିନ୍ ଦେଶେ ଯସ୍ମିନ୍ କାଳେ ଚୁ ଯତ୍ ଯାସୁ ବିପଶୁ, ଯେଉଁ ଦେଶରେ ଯଦି ଆମେ ଏଇଠି ରହିଲା ପରେ ମୋ ପୁଅ ରାଜା ହେଇଗଲା ପରେ କାଳେ ବିପଦ ନ ଆସିବ, ଏ ରାଜ୍ୟରେ ଆମର ରହିବା ଦରକାର। କୁନ୍ତୀଦେବୀଙ୍କର ଭାବ ଖୁସି ପରିପୃଷ୍ଟ କରୁଛନ୍ତି କେମିତି ଦେଖ ଆଚାର୍ଯ୍ୟ, ମୋର ବିପଦ ଦରକାର, ସର୍ବକାଳିକ ବିପଦ, ଯେଉଁ ବିପଦ ସର୍ବଦା ଲାଗିକି ମୋ ପଛେ ପଛେ ରହିଥିବ, ମୋ ପାଇଁ ନୁହେଁ, ମୋ ବଂଶର ସମସ୍ତଙ୍କ ଲୋକ ପାଇଁ, ସାର୍ବକାଳିକ ବିପଦ, ମୋର ଉତ୍ତରା ସହିତ, ମୋ ପୁତ୍ରବଧୂ ସହିତ, ମୋ ପାଞ୍ଚ ପୁତ୍ର ସହିତ, ମୋ ସହିତ ବିପଦ ଲାଗିକି ରହୁ। ଯଦି ଏଠି ବିପଦ ହସ୍ତିନାପୁରରେ ଆଉ ବିପଦ ନାହିଁ, ମୋ ପୁଅ ରାଜା ହେଇଗଲାଣି ନା, ଯସ୍ମିନ୍ ଦେଶେ ଯସ୍ମିନ୍ କାଳେ, ଯେଉଁ ଦେଶକୁ ଗଲେ ବିପଦ ମିଳିବ ସେ ଦେଶକୁ ନେଇଯାଉ,
ବିପଦର ଏତେ ବଡ ସୁନ୍ଦର ସ୍ୱାଦ ପାଇଛନ୍ତି, ଭଗବତ ଅନୁଭୂତି ଅନୁଭବ ପାଇଛନ୍ତି, ସେ ଆଜି କହୁଛନ୍ତି ଜସ୍ମିନ୍ ଦେଶେ ଜସ୍ମିନ୍ କାଳେ ଯାଶୁ ବିପଶୁ। ହଉ ଠିକ ଅଛି, ଆପଣ ଏଇ ବିପଦ ଦେଇଦେଇଛନ୍ତି, କାଳେ ଆପଣଙ୍କର ମନ କହିବ ମୁଁ ଆଉ ଏଇ ବିପଦ ଦେବିନି। ଠିକ ଅଛି, ଯେଉଁ ବିପଦରେ ଆପଣଙ୍କ ଦର୍ଶନ ମିଳିବ, ଆପଣଙ୍କର ଇଚ୍ଛା ହେଉଛି ଯେଉଁ ବିପଦ ପଦ ପଦ ତତ୍ର ତତ୍ର ବିପଦ ସର୍ବଦା ଅସ୍ମାକମ୍ ସନ୍ତୁ। ଆମ ପାଣ୍ଡବ ବଂଶ ପ୍ରତି ସବୁବେଳେ ବିପଦ ଲାଗିଥିଲ, କାହିଁକି ନା ପ୍ରଭୁ ଯଦି ବିପଦ ନଥାନ୍ତା ଆପଣ ଏ ସ୍ୱର୍ଣ୍ଣମୟୀ ଦ୍ୱାରକାପୁରୀ ରୁକ୍ମିଣୀ ସତ୍ୟଭାମା ଭଳି ଲକ୍ଷ୍ମୀଙ୍କୁ ଛାଡ଼ି ଆପଣ ଆସି ପାଣ୍ଡବ ମାନଙ୍କ କହିଥାନ୍ତା ଆମ ଭଳି ଭିକାରୀ ମୋ ପୁତ୍ର ପାଞ୍ଚ ପୁତ୍ର ଯିଏ ବଣା ବଣରେ ଦିନରେ ଜୀବନ କଟେଇଛନ୍ତି। ଆଜି ବିପଦ ହିଁ ଆପଣଙ୍କ ଦ୍ୱାରକାପୁରୀରୁ ଏ ଲକ୍ଷ୍ମୀମାନଙ୍କୁ ଅନାଦର କରି ମାତା ଦେବକୀଙ୍କୁ ଅନାଦର କରି ପ୍ରପିତାମହ ଉଗ୍ରସେନଙ୍କୁ ଅନାଦର କରି ବସୁଦେବଙ୍କୁ ଅନାଦର କରି ବିପଦ ଆଜି ଟାଣି ଆଣିଛି ପାଣ୍ଡବ ମାନଙ୍କ। ମୋର ବିପଦ ଦରକାର, କାରଣ ମୁଁ ଜାଣୁଛି ବିପଦ ଚାଲିଗଲା ବର୍ତ୍ତମାନ ଆଉ ବୋଧେ ଆପଣଙ୍କ ଦର୍ଶନ ମିଳିପାରିବ। ଆଉ ବିପଦ କଣ କରିଛି ନା ବିପଦ ହିଁ ଆପଣଙ୍କ ଆମ ପାଖରେ ପହଞ୍ଚେଇଛି। କହିଲେ ନା ସୁଖଦେବ ଗୋସ୍ୱାମୀ, ରାଜନ୍ପତି ଗୁରୁଲଂ ଭବତା ଯଦୁନା ଦୈବଂ ପ୍ରିୟ କୁଲପତି ଦୈବଂ ପ୍ରିୟ କୁଲପତି କ୍ୱଚ କିଙ୍କର ବା। ଏ ପରୀକ୍ଷିତ କଣ କହିବି, ଭଗବାନ ଆଜି କିଙ୍କର ହେଇଗଲେ, ଭଗବାନ ଦାସ ହେଇଗଲେ, ଯେ ପ୍ରଭୁ ସେ ଦାସ ହେଲେ। ଆଉ କୁନ୍ତିଙ୍କର ଭାବ କଣ ନା ପ୍ରଭୁ ଏ ବିପଦ ହିଁ ଆମ ଆପଣଙ୍କୁ ଆଣିକି ପାଣ୍ଡବ ମାନଙ୍କର କଣ କରିଛି ନା ଦୈବଂ ପ୍ରିୟ ଆପଣ ଦେବତା ଆମର ପାଣ୍ଡବ ମାନଙ୍କର ପାଣ୍ଡବମାନେ ସୁଯୋଗ ପାଇଥିଲେ ଆପଣଙ୍କୁ ଦର୍ଶନ କରିବା ପାଇଁ ଦ୍ୱାରକାପୁରୀ ଯିବା ପାଇଁ ସମୟ ଥିଲା, କିନ୍ତୁ ଏ ବିପଦ କଣ କରିଛି ନା ଆପଣଙ୍କୁ ଦ୍ୱାରକାପୁରରୁ ବାହାର କରିକି ନେଇ ଆସିଛି। ରୁକ୍ମିଣୀଙ୍କ ଅନାଦର କରି ସତ୍ୟଭାମାଙ୍କ ଅନାଦର କରି ଆପଣ ଆସି ରହିଛନ୍ତି, ଷୋଳଶସ୍ତ୍ର ଶହେ ଆଠ ଲକ୍ଷ୍ମୀଙ୍କୁ ଛାଡ଼ି ଆପଣ କଣ ଆସିଥାନ୍ତେ? ବିପଦ ପଡ଼ିଛି ବୋଲି ମୋ ଉପରେ ଆପଣ ଆସିଛନ୍ତି ନା? ଏଇ ପରୀକ୍ଷିତଙ୍କୁ ଡାକିକି କହୁଛ ସୁଖଦେବ, ରାଜନ୍ପତି ଗୁରୁଲଂ ଭବତା ଯଦୁନା, ଏ ଯଦୁପତି ଯିଏ ପାଣ୍ଡବମାନଙ୍କର ଗୁରୁ, ଯିଏ ଦୈବ, ଯିଏ କୁଳପତି, କୋଚ କିଙ୍କର ବା, ଯିଏ କିଙ୍କର ହେଲେ। ପରୀକ୍ଷିତ ଯେତେବେଳେ କୁରୁଜାଙ୍ଗାଳ ପ୍ରଦେଶରେ ଗଲନ୍ତି ସୁଖଦେବ ଗୋସ୍ୱାମୀଙ୍କର ପ୍ରଥମ ଶ୍ଳୋକରେ ଆପଣ ପଢ଼ିବେ, ପରୀକ୍ଷିତଙ୍କ ଚରିତ୍ର ବହୁତ ମଧୁର ଚରିତ୍ର, ଏବଂ ଆଲୋଚନା ଭକ୍ତ ସମସ୍ତେ ବହୁତ ସୁନ୍ଦର ଚରିତ୍ର, ଆଚାର୍ଯ୍ୟ ମାନେ ଏତେ ସୁନ୍ଦର ସୁନ୍ଦର ଟିକା ଚକ୍ର ଦେଇଛନ୍ତି, ପରୀକ୍ଷିତ ବହୁତ କୃତକୃତ୍ୟ ମନେ କରନ୍ତି। ମୋ ପିତୃପୁରୁଷ କେତେ ସୁନ୍ଦର ଥିଲେ, ମୋ ପାଣ୍ଡବମାନେ କେତେ ସୁନ୍ଦର ଥିଲେ, ଏଟା ସମସ୍ତେ ପାଣ୍ଡବମାନଙ୍କର ଗୁଣଗାନ। କିଭଳି ଭଗବାନ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କର ଅଧୀନ ହେଇକି ରହିଥିଲେ, କୋଚ କିଙ୍କର ବା ଦାସ ହେଇ ରହିଥିଲେ। ଆଉ କୁନ୍ତିଙ୍କର ଭାବ କଣ ନା ପ୍ରଭୁ ଏଇ ବିପଦରେ ଆମ ପାଇଁ ବିପଦ ନୁହେଁ, ବିପଦ ନୈବ ବିପଦ, ସମ୍ପଦ ନୈବ ସମ୍ପଦ, ବିପଦ ବିସ୍ମରଣ ବିଷ୍ଣୁ, ବିପଦ ହେଉଛି ବିଷ୍ଣୁକୁ ଭୁଲିଯିବା, ସମ୍ପଦ ନାରାୟଣ ସ୍ମୃତ ହେବା। ସମ୍ପଦ କଣ ସଂସାରରେ ଭଗବାନଙ୍କର ସ୍ମୃତି, ନାରାୟଣଙ୍କର ସ୍ମୃତି। ମୋର ଏହି ବିପଦ କଣ କରିଛି ନା ମୋତେ ନିରବଚ୍ଛିନ୍ନ ନିରବଚ୍ଛିନ୍ନ ଅପ୍ରତ୍ୟତ ଭାବରେ ମୋତେ ଆପଣଙ୍କୁ ସ୍ମରଣ କରିଦେଇଛି। ବିପଦ ନ କରୁଥିଲେ ମାନେ ଆପଣ ଯଦି ସ୍ମରଣ ଆମେ କରିଥାନ୍ତୁ, ଆମେ ଆପଣଙ୍କୁ ନିରବଚ୍ଛିନ୍ନ ଆପଣଙ୍କର ରୂପ ଗୁଣ ଲୀଳାକୁ ସ୍ମରଣ କରୁଛୁ, କେମିତି ନା ବିପଦ ଯୋଗୁ। ସେଥିପାଇଁ ବିପଦ ଆସୁ, ବିପଦ ସନ୍ତନ ଶସ୍ୱ ତତ୍ର ତତ୍ର ଜଗତ ଗୁରୁ। ତାପରେ ଭବତୋ ଦର୍ଶନ ଯତ୍ସ୍ୟାତ୍ ଅପୂର୍ଣ୍ଣ ଭବ ଦର୍ଶନ। ଭଗବାନ ପଚାରେ ଏ ପିସିମା, ଏ ବିପଦରେ ତୁମର ଲାଭ କଣ ହଉଛି, କିଛି ଲାଭ ନା ମୋତେ କୁହନା ନା। ମୋର ସବୁଠୁ ବଡ ଲାଭ କହୁଛି, କିନ୍ତୁ ସବୁ ଲାଭ ଗଲା, ସବୁଠୁ ବଡ ଲାଭ ଆପଣଙ୍କର ଦର୍ଶନ। ଶୁଖିଲା ମୋର କେବଳ ମୋ ଦର୍ଶନ, ମୁଁ ଦର୍ଶନ ମୁଁ ଆସିକି ଠିଆ ହଉଛି, କଣ କିଛି କରୁଛି ତୁମର ବିପଦ ସମୟ? କହିଲେ ନା, ଭବତ ଦର୍ଶନ ଯସ୍ୟା ଆପଣ ଭବ ଦର୍ଶନ, ସବୁଠୁ ବଡ଼ ବିପଦ ହେଉଛି ଭବସାଗରକୁ ଆସିବା। ଆମେ କିନ୍ତୁ ଅଜ୍ଞାନରେ ଅଛୁ, ଯଦି ଆମେ ଭାଗବତ ପଢିବା ପରେ ବୁଝିପାରିବା, ମୁଣ୍ଡ ପିଟିବା ବସି ସ୍ୱରୁସ୍ଥିତି ଗୋଟେ ଜୀବ ଚାଲିଗଲେ ସେ ଅନ୍ଧ ମୁକ ବଧିର ହେଇଯିବ, ଚକ୍ଷୁ ଥିବ ସେ ଅନ୍ଧ ହେଇଯିବ, କାନ ଥିବ ସେ ବଧିର ହେଇଯିବ, ପାଟି ଥିବ ସେ ମୁକ ହେଇଯିବ। ମୁଁ କଣ ଦେଖୁଛି, କଣ ଶୁଣୁଛି, କଣ କହିବି, ସଂସାର କଣ, ମୁଁ କିଏ, ପ୍ରଭୁ କିଏ, ଆମେ କଣ କରୁଛେ, ଭବନ୍ତୁ ଦର୍ଶନ ଦର୍ଶେତ ଅପୂର୍ଣ୍ଣ ଭାବ ଦର୍ଶନ। ଏ ସଂସାର ସବୁଠୁ ବଡ ଦୁଃଖ ହେଲା ଏ ସଂସାରକୁ ଆସିବା, ଏ ଭବସାଗରକୁ ଆସିବା ଗୋଟେ ବଡ ଦୁଃଖ। କିନ୍ତୁ ହେ ପ୍ରଭୁ, ଏ ବିପଦ ବେଳେ ଆପଣଙ୍କ ଦର୍ଶନ ପାଇ, ଯେଉଁ ଦର୍ଶନ କେଉଁ ଦର୍ଶନ ନା ଅପୂର୍ଣ୍ଣ ଭାବ ଦର୍ଶନ, ଆପଣଙ୍କର ଦର୍ଶନ କଲେ ଆଉ ଯିବ ଏ ଭବସାଗରକୁ ଆସିବନି। ଯଦି ପଚାରିବେ ଭଗବାନ ଶ୍ରୀକୃଷ୍ଣ ନା ତୁମେ ଏତେ ବିପଦ ପାଇଲ, ନନୁ ସମ୍ପଦ ବିହା ଏକଥମ, ନନୁ ସମ୍ପଦ ବିହା ଏ ବିପଦ କେମିତି ପାରିଥାଏ ତେ। ହେ ପିଉସୀମା, ଜୀବନ ସାରା ଏତେ ବିପଦ ଭୋଗିଲ, ସମ୍ପଦକୁ ଛାଡ଼ିକି ବିପଦ କାହିଁକି ମାଗୁଛ? ବହୁତ ସୁନ୍ଦର ସିଦ୍ଧାନ୍ତ ଦଉଛନ୍ତି ଭକ୍ତମାନଙ୍କ ପାଇଁ। ସଂସାର ଲୋକ ଯାହାକୁ ସମ୍ପଦ ବୋଲି କହୁଛନ୍ତି, ଭକ୍ତମାନେ ତାକୁ ସମ୍ପଦ ବୋଲି ଭାବିଦେଲେ ମହାନ ଅନର୍ଥ ହେଇଗଲା, ପ୍ରଭୁ ବହୁତ ଦୂରକୁ ପଡ଼ିବେ, ବହୁତ ଦୂରକୁ। ଭକ୍ତ ଯଦି ଚାରୋଟି ବସ୍ତୁ ପ୍ରତି, ଯାହାକି ସମ୍ପୂର୍ଣ୍ଣ ଅସତ୍ହୀନ ବସ୍ତୁ, କିଭଳି ହୀନ ବସ୍ତୁ ନୁହେଁ ଆଉ କିଭଳି ହୀନ ବସ୍ତୁ, ଦୁଇଟି ସିଦ୍ଧାନ୍ତ ଶୁଣିବେ। ଏଇ ଚାରୋଟି ଜିନିଷ ମହାନ ଅନର୍ଥ, ଭଜନ ବିଘ୍ନକାରୀ। ଲୋକେ ସମ୍ପଦ ଏବ ବିପଦ ଇତିହ, ଯାହାକୁ ସଂସାର ସମ୍ପଦ ବୋଲି ଘୋଷି ହେଉଛି ମହାନ ବିପଦ। କୁତି ଦେବୀ କହୁଛନ୍ତି ମହାନ ବିପଦ, କଣ ବିପଦ? ଏ ବିପଦ ମୋର ବିପଦ ନୁହେଁ, କିନ୍ତୁ ଲୌକିକ ସମ୍ପଦ ହଉଛି ବିପଦ କହୁଛନ୍ତି। ଲୌକିକ ସମ୍ପଦ ଚାରୋଟି ହଉଛି ଲୌକିକ ସମ୍ପଦ। ଜନ୍ମ ଐଶ୍ୱର୍ଯ୍ୟ ସେତ ଶ୍ରୀ ଭି ଏ ଧନ ମଦ କୁମାର ନୈବ ହର୍ତି ଅଭିଧାତୁ ବୈ ତୁମା କିଞ୍ଚନ ସ୍ୟ ଗୋଚରମ। ଏ ପ୍ରଭୁ, ଲୌକିକ ସମ୍ପତ୍ତି ହଉଛି ମହା ବିପତ୍ତିର ଖଜାନା, ବିପତ୍ତିର ଖଜାନା। ସଂସାର ଏତେ ଅଜ୍ଞାନ ଭିତରେ ଅଛି, ଭାଗବତର ସିଦ୍ଧାନ୍ତ କହିବାକୁ ମୁଁ ଡର ଲାଗୁଛି। କାହାକୁ କହିବେ, କାହାକୁ କହିବେ? ଯଦି ଭକ୍ତ ସମାଜ ତାକୁ ଗ୍ରହଣ ନ କରିବେ ଆଉ ବାହାରକୁ ଗ୍ରହଣ କରିବେ? ଏ ଚାରୋଟି ଜିନିଷ ପ୍ରତି ସଂସାର ସମସ୍ତେ ପ୍ରବକ୍ତ ଭଳି ଧାଇଁଛନ୍ତି, ପ୍ରବକ୍ତ ଭଳି। ଜନ୍ମ ଏ ମହାନ ଅନର୍ଥ, ଉଚ୍ଚ କୂଳରେ ଜନ୍ମ ହେବା ଅନର୍ଥ ନୁହେଁ, ବ୍ରାହ୍ମଣ କୂଳରେ ଜନ୍ମ ହେବା, କ୍ଷତ୍ରିୟ କୂଳରେ ଜନ୍ମ, କିନ୍ତୁ ଇଏ ସମ୍ପଦ ହଉଛି ବିପଦ। ଉଚ୍ଚ କୂଳରେ ଜନ୍ମ ହେବା ବିପଦ ନୁହେଁ, ବ୍ରାହ୍ମଣ ହେଇକି ଜନ୍ମ ହେବା ବିପଦ ନୁହେଁ, କିନ୍ତୁ ବ୍ରାହ୍ମଣ ଅଭିମାନ ହେବା ବିପଦ। ବ୍ରାହ୍ମଣ ହେଇ ଜନ୍ମ ହେବା ଏଟା ଭଗବାନ ପୂର୍ବ ଜନ୍ମର ପୁଣ୍ୟ ଫଳ ଅଛି। ବ୍ରାହ୍ମଣ ସ୍ୱର୍ଗ ମିଳିଛି, କ୍ଷତ୍ରିୟ ସ୍ୱର୍ଗ ମିଳିଛି, ଉଚ୍ଚ କୂଳରେ ସ୍ୱର୍ଗ ମିଳିଛି, ଠିକ ଅଛି ଇ ଭଲ। କିନ୍ତୁ ମନେ ରଖିଥିବେ ବ୍ରାହ୍ମଣର ଅଭିମାନ ହେଉଛି ବହୁତ ଖରାପ, ବ୍ରାହ୍ମଣତ୍ୱ ଖରାପ ନୁହେଁ, ଉଚ୍ଚ କୂଳରେ ଜନ୍ମ ହେବା ଖରାପ ନୁହେଁ। ଉଚ୍ଚ କୂଳରେ ଆମେ ଷଡ଼ ଗୋସ୍ୱାମୀ ଜନ୍ମ ହେଇଥିଲେ ସମସ୍ତେ ସମ୍ଭ୍ରାନ୍ତ ପରିବାର, ଉଚ୍ଚ କୂଳରେ ଉଚ୍ଚ ଶିକ୍ଷା ଥିଲା, ତେ ତା ଆତର୍ଣ୍ଣ ଶେଷ ମଣ୍ଡଳ ପ୍ରତି ସବୁ ତ୍ୟାଗ କରି ଚାଲିଥିଲେ। ମହାପ୍ରଭୁଙ୍କର ଶିକ୍ଷା ଭାଗବତର ପ୍ରତିଫଳ ଯଦି କେହି ଚାହେଁ ଦେଖିବା ପାଇଁ, ମହାପ୍ରଭୁଙ୍କ ଭକ୍ତଙ୍କ ଚରିତ୍ର ଦେଖ କେମିତି ଜୀବନ ସ୍ୱାଦ କଣ, ଭଗବତ ସ୍ୱାଦ କଣ, ଭଗବତ ଶିକ୍ଷା କଣ। ଜନ୍ମ ଏ ଜନ୍ମ ଆମକୁ ଉଚ୍ଚ କୂଳରେ ଜନ୍ମ ହେବା, ଯଦି ଜଣେ ନିରଭିମାନ ନ ହେଇପାରିଲା ଉଚ୍ଚ କୂଳରେ ଜନ୍ମ, ତାର ଭଜନରେ ପ୍ରତିବନ୍ଧକ ହେଇଯିବ। ଏଧ ମାନ ମଦ ପୁମାନ, ମଦ ବଢେଇବ। ପାଞ୍ଚଟି ଜିନିଷ ମନେ ରଖିଥିବେ ଭକ୍ତିର କଣ୍ଟକ, ମହାନ କଣ୍ଟକ। ଜାତି ବିଦ୍ୟା ମହତ୍ତମ, ଜାତି ବିଦ୍ୟା ମହତ୍ତମ ଚ ରୂପ ଯୌବନ ଏବ ଚ ଯତ୍ନେନ ପରିତସ୍ତାଜ୍ୟମ ପଞ୍ଚେତ ଭକ୍ତ କଣ୍ଟକ। ଭକ୍ତିରେ ପାଞ୍ଚଟା ହେଉଛି ମହାନ କଣ୍ଟକ। ପ୍ରଥମ ହେଉଛି ଜାତି, ଜାତି ଅଭିମାନ ରହିଲା ନା, ସେଥିପାଇଁ କହିଲେ ଜନ୍ମ ଜାତିର। ମନୁଷ୍ୟ କୋଉ ଜାତିର ନୁହେଁ, ମନୁଷ୍ୟ ଗୋଟିଏ ଜାତି, ଆମେ କୋଉ ଜାତିର ନାହାନ୍ତି, ବର୍ଣ୍ଣାଶ୍ରମ ଅଛନ୍ତି। କିନ୍ତୁ ଭକ୍ତି ସିଦ୍ଧାନ୍ତକୁ ଆସିଗଲେ, ଆତ୍ମଧର୍ମ ଉପରେ ଆସିଗଲେ, ଆତ୍ମାରେ ଦଳେ ଭଗବାନଙ୍କର ଭଜନ ହେଉଛି ଆତ୍ମାର କଥା। ଏ ଶରୀର ମିଳିଛି ବ୍ରାହ୍ମଣ ଘରେ, ସେ ଆଜି ବ୍ରାହ୍ମଣ ବୋଲି କହୁଛି, କାଲି ବ୍ରାହ୍ମଣ ସ୍ୱର ଚାଲିଯିବ, ପୁଣି କ୍ଷତ୍ରିୟ ଘରେ ଜନ୍ମ କହିବ କ୍ଷତ୍ରିୟ। ପଶୁପକ୍ଷୀ ଚାଲିଗଲା, ପଶୁପକ୍ଷୀ କେଉଁ ଜାତିର, କୁକୁର କେଉଁ ଜାତିର କୁହାଯିବ, কুকুর ভিতরে আছে, ব্রাহ্মণ ক্ষেত্রে বৈশ্য সূত্র, পক্ষী ভিতরে আছে, মনুষ্য ভিতরে জিনিস আছে। মনুষ্য কাহিঁকি জাতি করা যাইছে? তার কর্ম হিসাবে তাকে শৃঙ্খলিত করা যাচ্ছে। ব্রাহ্মণ ব্রাহ্মণ কর্ম করিব, ক্ষেত্রীয় ক্ষেত্রীয় কর্ম করিব, কিন্তু সমস্তে স্বকর্ম মাধ্যমে ভগবানকে আরাধনা করে আত্মস্তরকে আসিয়াছে। তার সেই জ্ঞানটা নাহি, তাকে সেই লেবুলের লোক তাকে সূত্রকর্ম করিকি সে পুরো সে স্তরকে আসে আত্মস্তর। ভগবান এই ব্যবস্থা করেছিলেন, কিন্তু অভিমান করিয়া পাই কই না, ব্রাহ্মণ হয়ে জন্মভাব হল, কিন্তু ব্রাহ্মণত্ব অভিমান বহুত বিপদ। এই পাঁচটি কথা কই আমি গোটে গোটে কথা আলোচনা করি। জন্ম ঐশ্বর্য সুত শ্রী জাতি বিদ্যা বহু অধিক বিদ্যা, জড় বিদ্যা হোক বা শাস্ত্র বিদ্যা, যোগ শাস্ত্র অধ্যয়ন কলে নিরভিমান মন সি বি আজ্ঞা তা কণ্ঠ ভক্তির কণ্ঠ, সি ভক্তির কণ্ঠ, বহু সিদ্ধান্ত জাণি, বহু ব্যাকরণ পড়ি, বহু সংস্কৃত পড়ি, ব্যক্তি মানে প্রায় ঠোকর খাই যা, সে ঠোকর খাতে বিদ্যা উচ্চ কণ্ঠ, জাতি বিদ্যা মহত্ব উচ্চ, অতি সম্মান মিলছে, মহত্ব স্পিচের গোটে অতি মহত্ব যা মন্দি কম পাইব আর কষ্ট আডোরেসন তার অছি, সে সে ভক্তির কণ্ঠক আর রূপ সুন্দর রূপ ইয়ে ভক্তির কণ্ঠক। আর যৌবন এবে যৌবন অবস্থা গোটে ভক্তির কণ্ঠক, পঞ্চ এতানি এই পাঁচটি কু এই ভক্তির কণ্ঠক আকু যত্নরে ত্যাগ করিয়া দরকার ভক্ত। পাঁচটা বহুত কণ্ঠক প্রভু লৌকিক সম্পত্তি বিপদি হব, সংসার যে লোক মানে সম্পত্তি বলে কুচন্তি, মোর ধন দরকার, মোর বিদ্যা দরকার, মোর পদবী দরকার, এ মহান অনর্থ ভক্তি পাই যদি ইয়া সহ যদি নিরভিমান না রহিলা, বিনয়তা গুণ না রহিলা, এসব অনর্থ ঘিয়া যায় দণ্ডায় মানে ভগবান বহুত দূর রয়েবে। দেখুন জাতিরে জন্ম হয়েছিল কে উচ্চকূলরে মথুরার হয়েছিল ব্রাহ্মণ মানে জাগিক ব্রাহ্মণ মানে ভগবান শ্রীকৃষ্ণ পঠাউছন্তি, আজি সে স্থল আছে আপনার গলে দেখিবে যেমনি জাগিক ব্রাহ্মণ মানে যজ্ঞ করেছিল, বহু বড় উচ্চ টিলার যজ্ঞ করেছিল, গাভী মানুষ আনিকি ভগবান শ্রীকৃষ্ণ ছাড়ি দিয়েছেন। আর সখামানে আসি কুদিন কাহা আমার ভোক লাগিল, ভগবান পঠাচ্ছেন যাও যাও এই ব্রাহ্মণ মানে যজ্ঞ করছেন না আজ্ঞা, দেখুন সংসার কেবড়ি এই তা ব্রাহ্মণত্ব আজ কেউ স্তরকে নৌছি, কর্মকাণ্ড না কর্মকাণ্ড ব্রাহ্মণত্ব অভিমানটা আছে, সে ভক্তি বুঝু না। আর এই যজ্ঞ হচ্ছে মানে যজ্ঞ পাখে বহু পায়েস বহু সুন্দর সুন্দর মিঠা পুরি পকোড়া হচ্ছে, আজ আমি গোপাল আহার আর রুটি শুখিলা রুটি খাইবেনি, ভোক লাগু যাও যাও আমি শুনেছি এটি যজ্ঞ জাগিক ব্রাহ্মণ মানে যজ্ঞ করছেন তুমি যাও। আজ্ঞা ভগবান পার্শ্বদ মানে আসিকি ব্রাহ্মণ গাগ্রাকে আজ্ঞা, এবং নিজে ভকল আছে বলে কই না, কহিলে তুমি যাই কহিব ভগবান শ্রীকৃষ্ণ কৌছেন কৃষ্ণ বলে আমি এটিকে আসছ। আজ্ঞা ব্রাহ্মণ মানে তাঁর কথা কান দেলে, ই হেলা জন্মর গুণ কর্মকাণ্ডার প্রবলতা, ব্রাহ্মণ গুরু অভিমান তাঙ্ক অন্তরে এতে গ্রাস করেছিলা, যাহা পাই যজ্ঞ করছন্তি তাঙ্কর নাম পাইবাছি, যজ্ঞ কাহা পাই করা যাচ্ছন্তি ভক্তারাম যজ্ঞ তপসা, সেই কৃষ্ণকর নাম সে পড়ছন্তি, কিন্তু কৃষ্ণ পঠেছন্তি সখা বালক মানু তাকে দৌনান্দ হল। আজ্ঞা চাহিলেনি পদে কথা কইলেনি মোহ সুখেকি দুই সখা মানে চালিয়ে গেলে, কানা আমি সেটি পঠেইলে সে না আমার মোহকে বি চাইলে পদে কথা বি কইলে, তবে কাহিঁকি আমাকে পঠেইলে, ঠিক আছে ভগবান বুঝিদেলে ইয়ে হি জন্মর গুণ, ইয়ে গোপাল ছুঁ আসছেন আমার ঠাকুর ভোগ লাগিনি ইয়ে কম খাইবে আঙ্গুর দিয়া হবে, যাহাঙ্ক পাই যজ্ঞ করছেন সেই প্রভুকে দেখ তাঙ্কর নাম কে তাঙ্ক সখা মানে পচারলে ভক্তির কণ্ঠকে, এ ধরনের মদ উপমা মদ তৈরি করি গর্ব তৈরি করি দিনতা আসিবে পঠাই দেবে, বলে যাও যাও ভগবান কানে কলে ঠিক আছে আউ থরে যাও তাঙ্কর স্ত্রী মানক স্ত্রী মানক যাও সে মানক বহু সুন্দর ভক্তি মতি সে মানক তুমি যাও তাঙ্ক পাখ। আজ্ঞা ভগবান শ্রীকৃষ্ণকর নাম খালি আমি সখা মন্দির কহিলে কৃষ্ণ বলরাম দুই ভাই আসছেন এটি গোচারণ করছেন যমুনা কলিনারে, সে ভোজন চাহুছেন ସମୁଦ୍ର ସ୍ରୋତ ଅଛନ୍ତି ଭାଗବତ ସେ ବିଷୟରେ କହିଲେ ବହୁତ ବଢିଯିବେ। ନଦୀ ମାନେ ସମୁଦ୍ରକୁ ଧାବମାନ ହେଲା ଭଳି ଯାଜ୍ଞିକ ବ୍ରାହ୍ମଣ ଯାଜ୍ଞିକ ପତ୍ନୀ ମାନେ ପୁତ୍ରମାନେ ଅଟକାଉଛନ୍ତି, ଭାଇମାନେ ଅଟକାଉଛନ୍ତି, ତାଙ୍କ ସ୍ୱାମୀ ଅଟକାଉଛନ୍ତି, ତାଙ୍କ ବାନ୍ଧବମାନେ ଅଟକାଉଛନ୍ତି। ଯେଭଳି ପ୍ରବଳ ସ୍ରୋତରେ ନଦୀ ସମୁଦ୍ର ଆଡ଼କୁ ଧାଇଁ ସେମାନେ ଧାଇଁଛନ୍ତି, କୌଣସି ବନ୍ଧୁ ମାନେ ଆସୁଛନ୍ତି। ଆସିଲେ ଭଗବାନଙ୍କୁ ଦର୍ଶନ କଲେ, ଭଗବାନ ସ୍ତୁତି ହିଁ କରିନାହାନ୍ତି, ଅଦ୍ଭୁତ ତାଙ୍କର ଲୀଳା। ଆପଣ ଦଶମ ସ୍କନ୍ଧରେ କେତେ କେତେ ଲୀଳା ଅଛି, କୃଷ୍ଣ ଲୀଳା ଆମର କହିବାକୁ ଯେଉଁ ଯୋଗ୍ୟତା ନାହିଁ, ସେଥିପାଇଁ ଲାଷ୍ଟରେ ଯଦି ପ୍ରଭୁ ସ୍ମରଣ ଦେବେ ଆମେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା କହିବା। ଆମେ ତ ଭକ୍ତ ହେଇନି, କ'ଣ ଭଗବାନଙ୍କ ଲୀଳା କ'ଣ କହିବା, ଆମେ ଭକ୍ତ କେମିତି ହେବା, ସେଥିପାଇଁ ଭକ୍ତ ଲୀଳା ଆଲୋଚନା ହେବ। ଲାଷ୍ଟକୁ ଯଦି ଜୀବନରେ କେତେବେଳେ ସମୟ ଥାଏ ବା ଭଗବାନଙ୍କୁ ରଖିଥାନ୍ତି ଭକ୍ତି ରାସ୍ତାରେ, ତା କୃଷ୍ଣ ଲୀଳା ହେବ। ଇଏ ଜାଗିକ ପତ୍ନୀ ମାନଙ୍କର ଜୀବନ, ସେ ଭଗବାନଙ୍କୁ ସ୍ତୁତି କରିନାହାନ୍ତି, କିଛି ସ୍ତୁତି ନାହିଁ, ବରଂ ଓଲଟା ଭଗବାନ କହିଲେ ଠିକ ଅଛି ନା, ଭଲ ଅଛି ନା ନାହିଁ, ପଳା ହେଲା, ତୁମର କ'ଣ ଦରକାର, ତୁମ ଦର୍ଶନ ପାଇଲେ ସବୁ କିଛି କଲ। ଦୁଇ ପଦ ଆହୁରି ଖରା କଥା କହିକି ଚାଲିଗଲେ ଜାଗିକ ପତ୍ନୀ ମାନେ, ଆପଣ ସବୁକି ଛାଡ଼ିକି ଆପଣଙ୍କ ପାଖକୁ ଆସିଥିଲେ, ଆପଣ ଆମକୁ ଘରକୁ ପଠେଇ ଦେଉଛନ୍ତି, ହେଲେ ତୁମେ ଯାଅ, ତୁମର ସ୍ୱାମୀ ମାନେ ତୁମ ବହୁତ ଆଦର କରିବେ। ଆଜ୍ଞା, ଜନ୍ମର ଗୁଣକୁ ଆଗେ ପ୍ରଥମେ କହିଲେ ଧିକା ମାମା, ଯେତେବେଳେ ଫେରିଛନ୍ତି ତାଙ୍କ ସ୍ତ୍ରୀମାନଙ୍କୁ ଦେଖୁଛନ୍ତି, ସ୍ତ୍ରୀମାନଙ୍କୁ ଦେଖିକି କଥା କାହିଁ କହିଲେ, ନା ସ୍ତ୍ରୀମାନେ ଭଗବାନଙ୍କୁ ଦର୍ଶନ କଲା ପରେ ତାଙ୍କର ଅନ୍ତରରେ ଯେଉଁ ଭକ୍ତିର ପ୍ରଭାବ ଦେଖିକି ଆଜି ଯଜ୍ଞ ପତ୍ନୀ ମାନେ ଯଜ୍ଞ ପତ୍ନୀ ନାହାନ୍ତି। ସତେଯେପରି ଭଗବାନ ଶ୍ରୀକୃଷ୍ଣ ତାଙ୍କର ଅନ୍ତର ଭିତରେ ପ୍ରବେଶ କରିକି ଆଜି ଗୋପୀ ଭାବରେ ତାଙ୍କୁ ମାନେ ସ୍ୱତନ୍ତ୍ର ରୂପ ଦେଇକି ଆଣିଛନ୍ତି, ଦେଖିକି ଆନନ୍ଦ ହଉଛନ୍ତି ଯଜ୍ଞ ପତ୍ନୀ ମାନେ, ଏ ଯଜ୍ଞ ଜାତିକ ବ୍ରାହ୍ମଣ ମାନେ। ଆମର ବହୁ ଜ୍ଞତାକୁ ଧିକ, ଆମର ତିନି ଜନ୍ମକୁ ଧିକ। ଆଜ୍ଞା, ଏ ଭାଗବତର ଗୋଟିଏ ଶ୍ଳୋକ ଯେଉଁଥିରେ ବ୍ରାହ୍ମଣ ମାନେ ଧିକ ଜନ୍ମ ଆଗେ ପ୍ରଥମେ କହିଲେ, ଆମ ଜନ୍ମକୁ ଧିକ, ବ୍ରାହ୍ମଣ ଜନ୍ମକୁ ଧିକ। ଧିକ ଗୁଲାମ ଧିକ୍ରିୟା ଦାକ୍ଷ ବିମୁଖା ଯେ ଧିକୁଲମ, ଆମ କୁଳକୁ ବି ଧିକ, ଆମ ବ୍ରାହ୍ମଣ କୁଳକୁ ଧିକ, ଆମେ ଅଧ୍ୟକ୍ଷ ଯୋଗୁଁ ବିମୁଖ ହେଇଗଲୁ। କିନ୍ତୁ ଏଇ ଆମର ସ୍ତ୍ରୀମାନେ ଏହି ଭାଗବତର ଅଦ୍ଭୁତ ମହିମା, ପ୍ରଭୁ ଭାଗବତରେ ସୁଖଦେବ ଗୋସ୍ୱାମୀ ମହିମା କହୁଛନ୍ତି, ଦେଖ ଭଗବତ ଭକ୍ତି ବଳରେ ବଳିଆନ ହେଇଗଲା ପରେ ଆଜି ସ୍ୱାମୀମାନେ ଜାତିକ ପତ୍ନୀ ମାନଙ୍କୁ କ'ଣ କହୁଛନ୍ତି, ନାସାଦି ଜାତି ସଂସ୍କାର ନା ନିବାସ ଗୁରୁର୍ବପି। ସୁଖଦେବ କହୁଛନ୍ତି, ପରୀକ୍ଷା କି ଆଶ୍ଚର୍ଯ୍ୟ ମହିମା, ଏମାନଙ୍କର ସଂସ୍କାର ନାହିଁ, ନାରୀମାନଙ୍କର ସଂସ୍କାର ନାହିଁ, ନନିବାସ ଗୁରୁବପି। ମନୁସଂଗୀତା କ'ଣ କହୁଛନ୍ତି, ନାରୀର ଗୁରୁକୁଳ କେଉଁଟା, ପୁରୁଷ ସିନା ଗୁରୁକୁଳକୁ ଯିବ, ନାରୀର ଗୁରୁକୁଳ କେଉଁଟା, ସ୍ୱାମୀର ଗୃହରେ ରହିବା ତାର ଗୁରୁକୁଳ, ସ୍ୱାମୀର ଘରେ ରହି ସ୍ୱାମୀଙ୍କର ସେବା କରିବା ତାର ଗୁରୁକୁଳ। କହିଲେ, ନା ନିବାସ ଗୁରୁବପି, ଆମେ ବ୍ରାହ୍ମଣ, ଆମେ ବ୍ରହ୍ମଚାରୀ ଧର୍ମର ସ୍ଥିତ ରହିକି ଗୁରୁକୁଳରେ ପଢ଼ିଥିଲୁ, କିନ୍ତୁ ଏମାନେ ନା ସାହାଦ ଜାତି ସଂସ୍କାର, ଆମେ ସଂସ୍କାର ହେଇଛୁ, ବ୍ରାହ୍ମଣ ଦୀକ୍ଷା ନେଇଛୁ, ଉପବିତ ପକେଇଛୁ, ଏ ସ୍ତ୍ରୀମାନଙ୍କ ତା ନାହିଁ, ସଂସ୍କାର ତାଙ୍କର ହେଇନି, ଆମ କୁଳକୁ ଧିକ, ଆମ ଜନ୍ମକୁ ଧିକ, ଧିକ ଜନ୍ମ ଧିକ କୁଳ ଧିକ ଧିକ କେବଳ ଲଗେ, କାହିଁକି ନା ଆମ ଜୀବନରେ ଏଇ ଯୋଉ ବ୍ରାହ୍ମଣତ୍ୱ ଅଭିମାନ ଆଜି ଆମକୁ ଭଗବତ ଦର୍ଶନର ବିଚ୍ୟୁତ କରିଦେଲା। କିନ୍ତୁ ସେଥିପାଇଁ କୁନ୍ତେ ବି କହିଲେ, ଜନ୍ମ ଯଦି ଆମର ପତ୍ନୀ ହେଇ ଜାଣି, ଯେଭଳି ଧ୍ରୁବ ମହାରାଜ ଫେରିଲା ବେଳେ ଉତ୍ତାପାତ ଦେଖୁଥିଲେ, ଭଗବାନ କୃଷ୍ଣଙ୍କୁ ଦେଖୁଥିଲେ ତାଙ୍କ ଅନ୍ତର, ଏହି ତାଙ୍କର ଏହି ତାଙ୍କର ଭାବ ଯେତେବେଳେ ଆଲିଙ୍ଗନ କରୁଛନ୍ତି ଉତ୍ତାପାତ ଧ୍ରୁବ ମହାରାଜକୁ, କୃଷ୍ଣ ଆଲିଙ୍ଗନ ଭାବୁଛନ୍ତି, ଭାବୁନାହାନ୍ତି, ପାଉଛନ୍ତି, କାରଣ ଧ୍ରୁବ ମହାରାଜ ସ୍ୱତନ୍ତ୍ର ଭଗବାନ ଶ୍ରୀକୃଷ୍ଣଙ୍କର ପାଦ ପଦ୍ମର ଛାୟା ତଳେ ହିଁ ବସି ସ୍ତୁତି କଲା ବେଳେ ଗରୁଡ ଉପରେ ପ୍ରଭୁ ବସିଛନ୍ତି, ତାଙ୍କର ପାଦର ଛାୟାଟା ଧ୍ରୁବଙ୍କ ଉପରେ ପଡ଼ିବ। ଇଏ ଭାଗ୍ୟ ଦେଖନ୍ତି, ଭଗବାନ ତାଙ୍କୁ କୃତାର୍ଥ କରୁଛନ୍ତି, ଗରୁଡ ଉପରେ ବସିଛନ୍ତି ପ୍ରଭୁ, ଧ୍ରୁବ ସ୍ତୁତି କରୁଛନ୍ତି, ଯୁବ ପ୍ରବେଶ, ସେଇ ସମୟରେ ପାଦ ଛାୟାଟା ପଡ଼ିଛି ଧ୍ରୁବ ମସ୍ତକ, ଭଗବାନ ହୃଦୟରେ ଧରିକି ଆସୁଛନ୍ତି, ଆଉ ଉତ୍ଥାନ ପାଦ ଯେତେବେଳେ ଧ୍ରୁବକୁ ଆଲିଙ୍ଗନ କଲେ ପ୍ରେମରେ ଗଦଗଦ ହେଇଯାଉଛନ୍ତି, ପସନ୍ଦ ଏଥର ଯାଞ୍ଚ କରିବେ, ମୋ ସାଇଡ୍ ଦୁଇ ସାଇଡ୍ ଟିକେ ସ୍ଥିର ରହିବେ। ଯେଭଳି ଉତ୍ଥାନ ପାଦଙ୍କର ଅବସ୍ଥା ହେଇଥିଲେ, ଆଜି ଯଜ୍ଞପତ୍ରୀ ମାନେ ଫେରିଲା ସମୟରେ ତାଙ୍କର ସ୍ୱାମୀମାନଙ୍କର ଆଜି ସେ ଅବସ୍ଥା ହେଇଛି। ସେମାନେ ପୁରା ଭଗବାନଙ୍କୁ କହିଲେ, ଆମେ ଦର୍ଶନ କରିପାରୁନୁ, କିନ୍ତୁ ଆମ ସ୍ତ୍ରୀଙ୍କ ଅନ୍ତରରେ, ସ୍ତ୍ରୀଙ୍କର ସ୍ୱଭାବ ସ୍ୱରୂପ ଆଜି ବଦଳି ଯାଇଛି। ଭଗବାନ କହିକି ପଠାଇଲେ, ତୁମେ ଯାଅ, ତୁମର ସ୍ୱାମୀମାନେ ତୁମକୁ ଆଦର କରିବେ, ତୁମେ ଭୟ କର। ଭଗବାନ ଅଭ୍ୟବର ଦେଇଥିଲେ, ସେଥିପାଇଁ ସେ କହୁଛନ୍ତି, ନାସା ଦ୍ୱିଜାତି ସଂସ୍କାର ନ ନିବାସ ଗୁରୁର ବାପି ନ ତପ ନାତ୍ମମୀମାଂସା। ଇଏ ତପ କରିନାହାନ୍ତି, ଏ ସ୍ତ୍ରୀମାନେ ତପ କରିନାହାନ୍ତି, ଆମେ ତପସ୍ୟା କରିଛୁ, ଏମାନେ ଆତ୍ମମୀମାଂସା ଜାଣିନାହାନ୍ତି। ଆତ୍ମା କଣ, ଅନାତ୍ମା କଣ, ପରମାତ୍ମା କଣ, ଆମେ ବ୍ରାହ୍ମଣ ହିଁ ଜାଣିଛୁ, କିନ୍ତୁ ନ ଶୌଚ ନ କ୍ରିୟା ଜାତ, ଶୌଚ ତ ବି ନାହିଁ ନାରୀ ମାନଙ୍କ। କେଉଁ ନାରୀ ପ୍ରତିଦିନ ସ୍ନାନ ହେଉଛି, ଆମେ ବ୍ରାହ୍ମଣ ତିନିବାର ସ୍ନାନ ହେଉଛୁ, ଆବାଦ ପୁସ୍ତକ ତିନିବାର ସ୍ନାନ ହେଉଛୁ, କିନ୍ତୁ ଧିକ ଆମର ବ୍ରାହ୍ମଣ କେବଳ ଏଇଠି। ଆଜ୍ଞା, ଭାଗବତରେ କୁଳର ଅଭିମାନ ପ୍ରଥମେ ଭଗବାନ ଦେଖେଇଲେ, ସେଥିପାଇଁ କୁତ୍ରି କୁଳି ପ୍ରଭୁ, ସଂସାର ସମ୍ପଦ ମହାନ ଅନର୍ଥ, ମୋତେ ବିପଦ ମୋର ଭଲ। ବିପଦ କଣ କରିବ ନା ଦୀନତା କରିଦିଏ, ବିପଦ ଯେତେବେଳେ ବିପଦ କଣ କରିବ ନା ଅହଙ୍କାର ରୂପୀ ଆଦ୍ରିକୁ ପର୍ବତକୁ ଚୂର୍ଣ୍ଣୀଭୂତ କରିବ। ଯେ ଭଜନ ହେଇ ଶରଣାଗତ ନ ହେଇପାରିଲା, ଯେ ଭଜନ କରିକି ଆମ ଅହଙ୍କାର ତମେ କାଟିପାରୁନି, ଭଗବାନ ସେ ସବୁ ଗୋଟେ ବ୍ୟବସ୍ଥା କରିବେ। ସେ ବିପଦ ଉପରେ ବିପଦ, ବିପଦ ଉପରେ ବିପଦ ଚାହୁଁଛନ୍ତି ପ୍ରଭୁଙ୍କୁ ନିଜର କରିବା ପାଇଁ, ସେ ବିପଦ ଦ୍ୱାରା ଆମର ଅହଙ୍କାର ରୂପ ଆଦ୍ରିକୁ ଚୂର୍ଣ୍ଣୀଭୂତ କରିଦେବେ। ଇଏ ପ୍ରଭୁଙ୍କର ଅଶେଷ କରୁଣା, ସେ ସମୟରେ ଆମକୁ ଧୈର୍ଯ୍ୟ ଧରି ରହିବାକୁ ପଡିବ। ଆଉ ଜନ୍ମ ଉଚ୍ଚକୂଳରେ ଜନ୍ମ, ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଲେ, ନା ନାହିଁ କୁଳ କଣ କରିବ,
ନିଚ ଜାତି ନିଚ ଜାତି ନହେ କୃଷ୍ଣ ଭଜନ ଯୋଗ୍ୟ।
ଉଚ୍ଚ ଜାତି ଉଚ୍ଚକୂଳରେ ଜନ୍ମ ହେଇ ତାର ଅଭିମାନ ରହିଲା, ସେ ଭଜନର ଯୋଗ୍ୟ ନୁହେଁ, ଏହା ଶୁଣିକି କେହି ଭାବିବା ଉଚିତ ନାହିଁ। ତାହେଲେ ଆମେ ନିଚ ଜାତିର ଭକ୍ତ, ନିଚ ଜାତିଆ ହେଇକି ଆମର ଭକ୍ତ ହେଇଯାଇଛୁ, ତାହେଲେ ଆମେ ଶ୍ରେଷ୍ଠ ନା, ନିରଭିମାନ ସେ ଶ୍ରେଷ୍ଠ, ସେ ଉଚ୍ଚକୂଳରେ ହଉ କି ନିଚ କୂଳରେ ହଉ, ଯିଏ ନିରଭିମାନ ସେ ଭଗବାନଙ୍କର ଭଜନର ଯୋଗ୍ୟ। ଭଗବାନ ଶରୀରକୁ ଦେଖିବେନି, କୂଳକୁ ଦେଖିବେନି, ଭାବ ଦେଖିବେ, ଅନ୍ତରାର ବୃତ୍ତି କଣ ଅଛି, କାରଣ ଆତ୍ମାର ସ୍ୱରୂପ ହେଉଛି ଜଡ ଶରୀରର ଅହଂକାର ମୁକ୍ତ, ସର୍ବୋପାଧି ନିର୍ମୁକ୍ତ। ଉଚ୍ଚ କୂଳକୁ ଦେଖିବେନି କେହି, ଏଟା ଶୁଣିକି ଭାବିବା ଉଚିତ, ଆମେ ବ୍ରାହ୍ମଣମାନଙ୍କୁ ବିରୋଧ କରିବୁ ନା, ବ୍ରାହ୍ମଣତ୍ଵ ବହୁ ବଡ ଜିନିଷ, କିନ୍ତୁ ନିରଭିମାନ ଯେ ବ୍ରାହ୍ମଣ ନୁହେଁ, ତାର ବ୍ରାହ୍ମଣତ୍ଵ ଏଇ ଭଜନରେ ସାହାଯ୍ୟ ହବନି। କିମ୍ବା ନିଜ କୂଳରେ କିଏ ଜନ୍ମ ହେଇକି ସେଠି ଭାବିବ ଯେ ମୁଁ ଭକ୍ତ ହେଇଗଲି, ମୁଁ ବି ଅଭିମାନ ଅଭିମାନ ଆଣି ଆସିଲା ମୁଁ ଶ୍ରେଷ୍ଠ ବ୍ରାହ୍ମଣ ଠାରୁ, ଭାଗବତରେ ବା ଚୈତନ୍ୟ ଚତୁର୍ଥ ସିଦ୍ଧାନ୍ତରେ ସବୁ କୁହାଯାଇଛି, ଅଭିମାନୀ ଭକ୍ତ ଭକ୍ତ ନୁହେଁ କି ଅଭିମାନୀ ବ୍ରାହ୍ମଣ ବ୍ରାହ୍ମଣ। ସିଦ୍ଧାନ୍ତକୁ ବହୁତ ଭାବରେ ଧରିକି ଯାଇ ପଡ଼ିବ, ଭଗବାନ ବର୍ଣ୍ଣାଶ୍ରମ ଚତୁର୍ବର୍ଣ୍ଣା ମାୟା ସୃଷ୍ଟା ଗୁଣକର୍ମ ବିଭାଗେଶ ବ୍ରାହ୍ମଣ ଭଗବାନ ଭଗବାନୀ ବ୍ରାହ୍ମଣ ସୃଷ୍ଟି କରିଥିଲେ। ଯିଏ ଯେଉଁ ସ୍ଥିତିରେ ରହିବ ତା ସ୍ଥିତିରେ ନିରଭିମାନ ବାଦ ପଡିବ। ସେଥିରେ ଚୈତନ୍ୟ ମହାପ୍ରଭୁ ସେ କଥା କହିଲେ, ନିଜ ଜାତି ନହେଁ କୃଷ୍ଣ ଭଜନ ଅଯୋଗ୍ୟ। କେବଳ ଉଚ୍ଚ କୂଳରେ ଜନ୍ମ ହେଇଛି ସେ କହିବେ ନା, ଆମେ କେବଳ ଭଜନ କରିବୁ, ନିଜ ଜାତି ଲୋକ ଭଜନ କରିପାରିବେନି, ସେ ବି ଠିକ ନୁହେଁ। ନିଜ ଜାତି ଲୋକ ବି ଭଜନ କରିବେ, ନିରଭିମାନ ଯିଏ ବି ସେ ଭଜନ କରିପାରିବ। ଆଉ ଭଜନରେ ଏ ସବୁଠୁ ବଡ଼ ଜିନିଷ ପ୍ରତିବନ୍ଧକ ହେଉଛି କ'ଣ ନା, କୁଳୀନ ପଣ୍ଡିତ ଧନୀର ବଡ଼ ଅଭିମାନ। କୁଦେବ ସେ କଥା କହିଲେ, ଜନ୍ମ ଐଶ୍ୱର୍ଯ୍ୟ ସୁତଶ୍ରୀ ଏଧମାନ ମଦ ପମାନ, ମଦ ବଢେ ବଢେ, ଗର୍ବ ବଢେ ବଢେ। ଆଉ ଦୟାଟା କେମିତି ମିଳିବ ନା, ଦିନେ ଅଧିକ ଦୟା କରେ ଭଗବାନ, ଦିନେ ତା କେମିତି ଆସିବ, ଯାହା ଯେତେ ଅଭିମାନ କମ ତାର ଦିନତା ସେତେ ଅଧିକ କରିବ। ସେଥିପାଇଁ ଜନ୍ମ ଉଚ୍ଚ କୋଣରେ ଜନ୍ମ ହବା, ବହୁ ସୁନ୍ଦର ଭକ୍ତ ହବା। ଭକ୍ତର ମହିମା ଭାଗବତରେ କୁହାଯାଇଛି, ଭକ୍ତର ମହିମା ଭାଗବତରେ ଏଥିପାଇଁ କୁହାଯାଇଛି, ଭକ୍ତ ଭାଗବତର ମହିମା ପଢିକି ନିଜକୁ ବିଚାର କରିବ, ମୋର ଏସବୁ ଭକ୍ତ ଲକ୍ଷଣ ଅଛି ନା, ସୁଖୀ ସୁ ଅନୁବିଘ୍ନମନା, ସୁଖୀ ସୁ ବିଗତ ସ୍ପୃହା, ଭଗବାନ ଯେଉଁ ସବୁ ଲକ୍ଷଣ ସବୁ ଭକ୍ତର କହୁଛନ୍ତି, ଆମ ମୋର କେଉଁ ଦ୍ୱିଷ୍ଟ ସର ଭୂତାର ମୈତ୍ର କର୍ମ ଏ ବଚନ ନିର୍ମମ ନିରହଙ୍କାର ସମଦୁଃଖ ସୁଖକ୍ଷମ ସନ୍ତୁଷ୍ଟ ସତ୍ୟ ଯୋଗ, ମୋର କେଉଁ ଗୁଣ ଅଛି। ଭାଗବତ ପ୍ରଭୁ ଭାଗବତ ଭଗବତ ଗୀତାର ଭକ୍ତର ଲକ୍ଷଣ କୁହାଯାଏନି ଯେ ଭକ୍ତ ଏ ଲକ୍ଷଣକୁ ଆଣିକି ନିଜର ଅଭିମାନ ପୋଷଣ କରିବ। ଶାସ୍ତ୍ରରେ ବ୍ରାହ୍ମଣର ଲକ୍ଷଣ ଏଥିପାଇଁ କୁହାଯାଏନି ଯେ ବ୍ରାହ୍ମଣ ଶାସ୍ତ୍ର ଲକ୍ଷଣକୁ ଆଣିକି ହିଁ କହିବ ଯେ ମୁଁ ତାର ଅଭିମାନକୁ ପୋଷଣ କରିବ ନା, ସମସ୍ତଙ୍କୁ ସଂସ୍କାରକୁ ଆଣିବା ପାଇଁ, ନିଜ ସ୍ଥିତିକୁ ଆଣିବା ପାଇଁ ସାଧୁର ଲକ୍ଷଣ ଭାଗବତର ଲକ୍ଷଣ ଏ ବ୍ରାହ୍ମଣର ଲକ୍ଷଣ ଦିଆଯାଇଛି। ଦେଖ ଏଇ ବ୍ରାହ୍ମଣ ଲକ୍ଷଣ ମୋର ଅଛି କି, ସେଥିପାଇଁ ସେ କହିଲେ ଜନ୍ମ ଗୋଟିଏ ଗର୍ବ ବୃଦ୍ଧି କରିବା, ଆଉ ଦ୍ୱିତୀୟ ହେଲା ଐଶ୍ୱର୍ଯ୍ୟ ଧନ। ଧନୀ ହବା ଖରାପ ନାହିଁ, ଧନୀ ହବା ଧନ ମିଳିବା ଖରାପ ନାହିଁ, କିନ୍ତୁ ଧନ ଅଭିମାନ ଅଛି ଅନର୍ଥ। ଧନ ଥାଇକି ଧନ ଅଭିମାନ ନ ହବା, ଏ ସମ୍ପୂର୍ଣ୍ଣ ପ୍ରଭୁଙ୍କର ଆଶୀର୍ବାଦ, ସମ୍ପୂର୍ଣ୍ଣ ପ୍ରଭୁଙ୍କର ଆଶୀର୍ବାଦ। ଏ ଚାରୋଟି ଜିନିଷ, ଗୋଟିଏ କଥା ମୁଁ କାଳେ ଭୁଲି ଯିବି କହିଦେଉଛି, ଜନ୍ମ ଐଶ୍ୱର୍ଯ୍ୟ ସୁତଶ୍ରୀ ଚାରୋଟି ବସ୍ତୁ ଅଛି କିନ୍ତୁ ନିରଭିମାନ, ଯାହାର ଚାରୋଟି ବସ୍ତୁ ଅଛି ତାର ଅହଙ୍କାର ନାହିଁ। ଏଭଳି ଯଦି କେଉଁ ଭକ୍ତ ପାଉଛନ୍ତି ତାକୁ ଜାଣିବେ, ସିଏ ସିଏ ହେଉଛନ୍ତି ସର୍ବ ଜଗତର ସର୍ବପୂଜ୍ୟ ଭଗବାନଙ୍କର ଅଶେଷ ଦୟା ଅଛି, କାରଣ ଏ ସବୁ ଅନର୍ଥ ଭିତରେ ଥାଏ ପ୍ରଭୁଙ୍କର ଏଭଳି ତାଙ୍କ ପ୍ରତି ଆଶୀର୍ବାଦ ଅଛି ସାଧୁ ଗୁରୁଙ୍କର, ସେ ନିରଭିମାନ। ଭଗବାନଙ୍କ ଦୟା ବିନା ଏଥିରୁ କିଏ ନିରଭିମାନ ହେଇପାରିବେ, ସ୍ୱାଭାବିକ ଧର୍ମାଳୟ ବଢେଇବ ଗର୍ବ। ଜନ୍ମ ଐଶ୍ୱର୍ଯ୍ୟ ଧନ ଭାଗବତରେ ଯେତେବେଳେ ଧନର କଥା ହିଁ କୁହାଯାଇଛି, ଆମର ତ ସାଧାରଣ ଶ୍ଳୋକରେ କୁହାଯାଇଛି, ଯୌବନ ଧନ ସମ୍ପତ୍ତି ପ୍ରଭୁତ୍ତମ ଅଭିବ୍ୟକ୍ତିତା, ଯୌବନ ଧନ ସମ୍ପତ୍ତି ପ୍ରଭୁତ୍ତମ ଅଭିବ୍ୟକ୍ତିତା, ଏକ 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 ଅଭିହନ ଥାଏ କି ଭୂତ ଚତୁଷ୍ଟ, ଚାରିଟା ଯା ପାଖରେ ଅଛି କଣ କହିବା, ସେଟା ମହା ଅନର୍ଥ, ଗୋଟିଏ ଗୋଟିଏ ରହିଗଲ ଅନର୍ଥର ଭଣ୍ଡାର ହେଇଗଲ, ରଥର ଭଣ୍ଡାର, ଯୌବନ ଧନ ସମ୍ପତ୍ତି ପ୍ରଭୁତ୍ୱ, ଧନ ସମ୍ପତ୍ତି ଯୌବନ ଆଉ ପ୍ରଭୁତ୍ୱ ଉଚ୍ଚ ପଦବୀରେ ଅଛି, ଆଉ ଅବିବେକିତା ତା ବିବେକ ନାହିଁ, ବିଚାର ଶକ୍ତି ନାହିଁ, ଚାରିଟା ଯେମିତି ମିଶିଗଲା ସେ କହୁଛନ୍ତି ଏକ ଏକ ମାପି ଅନର୍ଥ ଥାଏ, ଗୋଟିଏ ରହିଗଲେ ବି ଅନର୍ଥ ହେଇଯିବ, କି ଭୂତ ଚତୁଷ୍ଟ ଚାରିଟା ଜିନିଷ ଯା ପାଖରେ ସେ କଣ ପ୍ରଦାନ କରିବ, ବିଲକୁଲ ଭଜନ ଅନର୍ଥ। ଧନ ଯାହା ପାଖରେ ନାହିଁ ଭଗବାନ ତାକୁ ଗୋଟିଏ ସୁନ୍ଦର ସ୍ଥିତିକି ଆଣିଛନ୍ତି ବୋଲି ବୁଝିବାକୁ ପଡିବ, ମହାନ ଦୟା, ମହାନ ଦୟା। ଭକ୍ତ ବିଶେଷ ଭାବରେ ଯଦି ପାଇ କିଛି ଧନ ନାହିଁ ସେ ଆଦୌ ପ୍ରୟାସ କରିବା ଉଚିତ ନାହିଁ, ସ୍ୱାଭାବିକ କର୍ମ କରି ଯେତିକି ମିଳିଲା ବହୁତ ଖୁସିରେ ରହିବା ଦରକାର। ଅର୍ଥ ଅନର୍ଥମ ଭାବୟ ନିତ୍ୟ, କିଏ କହିଲେ, ଶଙ୍କରାଚାର୍ଯ୍ୟ ଛୋଟିଆ କଥା କହିନାହାନ୍ତି, ଅର୍ଥ ଅନର୍ଥମ ଭାବୟ ନିତ୍ୟମ, ପ୍ରତିଦିନ ବସିକି ଚିନ୍ତା କର, ଅର୍ଥ ହଉଛି ଅନର୍ଥ ନିତ୍ୟ ଚିନ୍ତା କର, କିନ୍ତୁ ଅର୍ଥ ଥାଇ ଯାହାର ଅଭିମାନ ନାହିଁ, ଧନ ଥାଇକି ଧନ ଅଭିମାନ ନାହିଁ, ଅଶେଷ କରୁଣା ପ୍ରଭୁଙ୍କ, କାରଣ ଧନୀର ତିନୋଟି ଦୋଷ, ଗରିବର କେବଳ ଗୋଟିଏ ଦୋଷ, ଯାହାକୁ ଭଗବାନ ଗରିବ କରିଛନ୍ତି, ଏଟା ଶୁଣିକି ଗରିବ ଲୋକ ଭାବିବେନି ତାହା ଆଉ ଧନୀ ଲୋକ ଅପେକ୍ଷା ମୁଁ ବଡ଼, କାହାକୁ ବଡ଼ ବୋଲି କୁହାଯାଉଛି? ଗରିବ ଲୋକ ହେଇଛି, ତାର ଝୁମ୍ପୁଡି ପ୍ରତି ମମତା ଅଛି, ତାର ପୁତ୍ର ପ୍ରତି ମମତା, ସିଏ ବଡ଼ ହେଲା। ଭାଗବତ ଏଭଳି ସୁନ୍ଦର ସିଦ୍ଧାନ୍ତ ଦଉଛନ୍ତି, ଏହି କାହାର ସ୍ଥିତିକୁ ନେଇକି ଭାଗବତକୁ ୟୁଜ୍ କରିପାରିବେନି, ଯେ ୟୁଜ୍ କରିଦେଲା ସେ ଅହଙ୍କାର ହେଇଗଲା, ତାକୁ କିଛି ଫଳ ମିଳିବନି। ଭାଗବତ ଧନୀକୁ ବଡ଼ କରୁନାହାନ୍ତି, ଗରିବକୁ ବଡ଼ କରୁନାହାନ୍ତି, କିନ୍ତୁ ଚାନ୍ସ ଦିଆଯାଇଛି। ଯାହାର ଧନ କମ ଅଛି ତାକୁ ଗୋଟେ ଭଗବାନ ବଡ଼ ସୁନ୍ଦର ସୁଯୋଗ ଦେଇଛନ୍ତି, ସେ ସୁଯୋଗ ଉଠିବା ଦରକାର। କିନ୍ତୁ ସେ ଭକ୍ତ ହେଇଗଲା ବୋଲି ସେ ଭାବିବ ନା ନା ନା, ଧନ କମେଇକି ପୁଣି କୋଠା କରିବି, ଘର କରିବି, ସେ ଭଜନ କରିପାରିବେ କଦାପି ନା। ନହେଲେ ଭାଗବତର ସବୁ ସିଦ୍ଧାନ୍ତ ବଦଳିଯିବ, ସବୁ ସିଦ୍ଧାନ୍ତ ବଦଳିଯିବ। ଅର୍ଥ ଅନର୍ଥ ଭାବ ନିତ୍ୟ ପ୍ରତିଦିନ ଭାବିବାକୁ ପଡ଼ିବ ଅନର୍ଥ। ଆପଣ କହିବେ ଭଗବାନଙ୍କ ସେବାର ଲୋକ ଆମର ସେ ମହତ ଦୃଷ୍ଟି ଆସିଲା ନିକି ଆଜ୍ଞା? ଆମେ ସମସ୍ତେ ଏଠି ବସିଛେ, ବିଚାର କଲେ ଆମେ ଯେତେବେଳେ ଭକ୍ତ ହେଇଛେ, ଆମ ଧନଟା କେତିକି ବର୍ତ୍ତମାନ ଭଗବାନ ସେବାରେ ଲାଗୁଛି, ଆମ ସେବାରେ କେତିକି ଲାଗୁଛି, ବିଚାର କରନ୍ତୁ ବସିକି ସମସ୍ତେ। ଭଗବାନଙ୍କ ସେବାରେ କେତିକି ଲାଗୁଛି, ଆମ ସେବାରେ କେତିକି ଲାଗୁଛି? ନିଶ୍ଚିତ ଭାବରେ ଆମେ ଦେଖିବା ଆମର ସୁଖ ସୁବିଧା ପିଲା ଛୁଆ ଭଲମନ୍ଦ ପାଇଁ ଅଧିକ ପ୍ରୟାସ ଆଉ ଅଧିକ ଉତ୍ସାହ, ଯାହା ଭଗବାନ ପାଇଁ ଲାଗୁଛି ତା ଭିତରେ ମନ ବିଚାର କରୁଛି, ଏତେ କଣ ଖର୍ଚ୍ଚ କରି ଏତିକିରେ ଚଳିଯିବ, ଏଇଟା ହେଲେ ହବ, କର୍ତ୍ତବ୍ୟ ଦୃଷ୍ଟିରୁ କର୍ତ୍ତବ୍ୟ ବୁଦ୍ଧିରୁ କରିବେ। କାରଣ ସ୍ୱାଭାବିକ ଆମେ ଜଡ଼ସ୍ତରରେ ଅଛେ, ଆସକ୍ତି ମୁକ୍ତ ହେଇନେ, ସେଥିପାଇଁ ଭଗବାନ ଆମକୁ ଯେତେ କମ୍ ଦେଇଛନ୍ତି ଯେତିକି ଦେଇଛନ୍ତି ସନ୍ତୁଷ୍ଟ ରହିବା ଦରକାର। ଆଉ ଭଗବାନ ଗୀତା ବି କହିଦେଲେ ଯଦୃଛା କିଏ ଯୋଗର ସିଦ୍ଧି ହବ ଆଜ୍ଞା, ଯେତେ ସିଦ୍ଧାନ୍ତ ନା ମୂଳ ସିଦ୍ଧାନ୍ତ ପୁଣି ଗୀତାକୁ ପଳେଇଯିବ, ଗୋଟେ ଗୋଟେ ସିଦ୍ଧାନ୍ତ ମୁଖ ମାନିବା ଆସିବେ। ସେ କର୍ମ ଫଳରେ କଦାପି ଲିପ୍ତ ହବନି, ସଂସାର ରହିକି ଅଲିପ୍ତ ହବ କିଏ? କଣ କହୁଥିଲି ଆରମ୍ଭ ଶ୍ଳୋକ କଥା ଶୁଣୁଛି, ଯଦୃଛା ଲାଭ ସନ୍ତୁଷ୍ଟ, ଯଦୃଚ୍ଛା ଯେତିକି ମିଳିଗଲା ପ୍ରଭୁଙ୍କର ଦୟା, ପ୍ରଭୁ ମୋତେ ଅଶେଷ ଦୟା କରିଛନ୍ତି, ବହୁତ ସୁନ୍ଦର ସ୍ଥିତିରେ ରଖିଛନ୍ତି, ବହୁତ ସୁନ୍ଦର ସ୍ଥିତିରେ ପ୍ରଭୁ ମୋତେ ରଖିଛନ୍ତି, ଯାହା କରି ବହୁତ ସୁନ୍ଦର। କାହିଁକି ନା ଅର୍ଥର ସ୍ୱାଭାବିକ ତିନୋଟି ଦୋଷ, ତିନୋଟି ଅନର୍ଥ ଅଛି, ତିନୋଟି ଦୋଷ ଅଛି ଅର୍ଥର ପ୍ରଥମ ଦୋଷ, ତା ଦେହରେ 15 ଅନର୍ଥ ଅଛି। ଭାଗବତରେ ବହୁ ସମୟରେ ବି କୁହାଯାଇଛି, ପୁଣି ଯେହେତୁ ଏ କଥାଟି ଆସିଛି କୁହାଯାଉଛି, ଆପଣମାନେ 15 ଅନର୍ଥ ଶୁଣିନେବେ ଉଦ୍ଧବଙ୍କ ସମ୍ବାଦରେ, ଅଲଗା କେଉଁ ପ୍ରସଙ୍ଗରେ 15 ଅନର୍ଥ ଅଛି। ସ୍ୱାଭାବିକ ହିଂସା ଦୟା ରହିବନି, ଅଭିମାନ ଆସିବ, ବହୁତ ଖରାପ ଗୁଣ 15 ରହିଛି। ଧନର ପ୍ରଥମ ଦୋଷ ହେଲା 15 ଅନର୍ଥ, ଦ୍ୱିତୀୟ ଦୋଷ ହେଲା ଧନ ଅଭିମାନ, ଯାହା ନିକଟରେ ଧନ ଅଛି ତାର ଅଭିମାନ ଆସିବ, ଧନାଭିମାନ ଆପଣ ସ୍ୱାଭାବିକ ଜାଣିପାରିବେ। ଗରିବ ଲୋକଟି ବି ଟ୍ରେନ୍ ଲଗେଇଲା ବେଳେ ସେ ପଚାରିକି ବସିବ, ଆପଣ ଟିକେ ବସିବ ପାଖରେ ରଖି ସିଟ୍ ଅଛି ଆଜ୍ଞା, ନହେଲେ ଆପଣ ଡାକିକି ଦେଲେ ସେ ବସିବ, ନହେଲେ ଲାଟିନ୍ କରରେ ବସି ପଡ଼ିବ, ଶୋଇପଡ଼ିବ ତଳେ। କିନ୍ତୁ ଧନର ଯାହାର ଅଭିମାନ ଅଛି, ତାର ଟିକେଟ୍ କନଫର୍ମେସନ୍ ହେଇନଥିଲେ ବି ସେ ଆସି ଆପଣ ସିଟ୍ରେ ଜବରଦସ୍ତି ବସିବ, ମୁଁ ଏଠି ଯୋଗ୍ୟବାନ ଲୋକ ମୋତେ ମିଳିନି ସେ ଦାବି କରି। ସାଧାରଣ ଦୁନିଆରେ ଗୋଟେ ଉଦାହରଣ ଦେଲି, ମାନସିକ ସ୍ଥିତିଟା ଧନୀର ଏଭଳି ହେଇଯାଏ ତାକୁ ସ୍ୱତନ୍ତ୍ର ଅହଙ୍କାର ଭିତରେ ରଖି, ନା ନା ମୁଁ ସଂସାରର ସାଧାରଣ ଲୋକ ନୁହେଁ, ମୁଁ ସମ୍ମାନ ପାଇବାର ଯୋଗ୍ୟ ବ୍ୟକ୍ତି। ଭକ୍ତି ଜୀବନରେ ଧନୀ ଲୋକ ଭଜନ କରିବା ବହୁତ କଷ୍ଟ, ଆପଣ କି ଖରାପ ଭାବିବେନି, ଏ ସିଦ୍ଧାନ୍ତ ଆଜ୍ଞା। ଭଜନ କରୁଛନ୍ତି ଭଲ, ଧନୀ ଧନ ଅଭିମାନ ଛାଡ଼ିକି ଭଜନ କରୁଛନ୍ତି ନା, ବହୁତ ସୁନ୍ଦର। ନହେଲେ ଧନୀ ଯେତେବେଳେ ଭଜନ କରିବ, ଧନୀ ଆଉ ଭଗବାନଙ୍କ ଭିତରେ ମଝିରେ ଧନୀ କାହାକୁ ଇଷ୍ଟ କରିବ? ଧନ ତାର ଲକ୍ଷ୍ୟ ସବୁବେଳେ ରହିବ, ପ୍ରଭୁ ଯେତିକି ଦେଇଛନ୍ତି ତାର କେମିତି ସୁନ୍ଦର ବ୍ୟବସ୍ଥା ଆପଣ କରନ୍ତୁ, ଆଉ କେମିତି ଧନ ଆସି ଆପଣଙ୍କ ସେବାରେ ଲଗେଇବୁ, ସେ ତାର ଲକ୍ଷ୍ୟ ସବୁବେଳେ ରହିବ ଧନ, ସ୍ୱାଭାବିକ ରହିବ। ଅର୍ଥର ଗୁଣ ପ୍ରଥମ ହେଲା 15 ଅନର୍ଥ, ଦ୍ୱିତୀୟ ହେଲା ଧନ ଅଭିମାନ, ତୃତୀୟ ଧନ ତୃଷ୍ଣା, ଧନ ରହିଲା ମାନେ ଆହୁରି ଇଚ୍ଛା ହବ, ଶହେ ଟଙ୍କା ପାଇଛି ସେ ଖୁସି ହଉଥିଲା, ବର୍ତ୍ତମାନ ଦୁଇଶହ ଟଙ୍କା ପାଇଲା ପରେ ସେ ବି ସନ୍ତୁଷ୍ଟ ନାହିଁ। ନଥିଲା ତୃଷ୍ଣା ନଥିଲା, ଆସିଗଲା ପରେ ସେଇ ଧନ ତୃଷ୍ଣା ସୃଷ୍ଟି କରିବ। ଧନ କେମିତି ତୃଷ୍ଣା ସୃଷ୍ଟି କରିବ ନା, ଧନ ବଳରେ ମନର ସ୍ଥିତିଟା ଯେମିତି ହେଇଯାଏ ସେ ତୃଷ୍ଣା ସୃଷ୍ଟି କରିବ। ମନ ସବୁ କରୁଛି ନା ସଂସାରରେ, ଆଜି କିଏ ସଂସାରଟାକୁ ଚଳଉଛି କି ନା ମନ? ଏଇ ଆମେ ଚିତ୍ରକ୍ଷେତ୍ରକୁ ଚରିତ୍ରରେ ଅସୁବିଧା ହଉଛି ବର୍ତ୍ତମାନ, ବିଶେଷ କରି ମୋ ପାଇଁ ଗୋଟେ ବଡ ଅସୁବିଧା, ସମୟ ଭିତରେ ଗୋଟିଏ ଜିନିଷକୁ ସାରିବା ଏ ଲିମିଟ୍ ରହିଲା ବହୁତ ଅସୁବିଧା। ଭାଗବତ ଏଭଳି ପ୍ରସଙ୍ଗ ନୁହନ୍ତି ଯେ ଆପଣ ଗୋଟିଏ ଜିନିଷକୁ ଆଣିକି ଏଇଠି ଏଇଠି ଏଇଆର ଭିତରେ ସାରିଦେଲେ ଭିତରେ ସାରିଦେବେ, ବହୁତ ଚରିତ୍ର ଗଡି ଗଡି ଚାଲିଲା ଆଉ ସିଦ୍ଧାନ୍ତ ବି କହି ହୁଏ। ଚିତ୍ରକେତୁ ମାନଙ୍କ ଚରିତ୍ରରେ କୁହାଯାଇଛି ଏ ଶରୀର ସଂସାରଟାକୁ ପୁରା ମନ ତିଆରି କରିଛି, ସବୁ ମନ କରୁଛି, ସବୁ ମନର ସଂସାର ଚାଲିଛି, ମନର ସୁଖ ଦୁଃଖ ଚାଲିଛି, ସବୁ ମନ ଅର୍ଥ ଆସିଗଲେ ମନର ସ୍ଥିତି ଅଲଗା ହେଲା। ଆପଣ ଗୋଟେ ଛୋଟ ଉଦାହରଣ ଆପଣଙ୍କୁ ଦଉଛି, ଦେଖ ଜଣେ ଯାଇଥିଲେ ବରହମପୁର ପ୍ରବଚନ, ଆମେ ଆମର ଅଲଗା ସେଣ୍ଟରକୁ ଆଙ୍କୁଶପୁର ଯାଇଥିଲେ। ଆଙ୍କୁଶପୁର ଯେତେବେଳେ ସେ ଆଣିଲେ ଛାଡ଼ିବା ପାଇଁ ତାଙ୍କର କାର୍ରେ, ମୋତେ ଛାଡ଼ିବା ପାଇଁ ଆଣିଲେ ଏ ସେଣ୍ଟରକୁ, ସେ କାର୍ ବାଲା ଆସିଲା, ଆଉ ଜଣେ ସପ୍ଲାୟର ବାଲା ଆସିଲା ଗଞ୍ଜାମ ଲୋକ, ସେ ଆସିଲା, ସେ କହିଲା ବାବା ଗୋଟେ କଥା ପଚାରି କ'ଣ ଜାଣିଛନ୍ତି ନା, ଏଇ ଯେଉଁ ବାବାଙ୍କ ନାଁରେ ବର୍ତ୍ତମାନ ବାହାରିଛି ସବୁ ଏଇ ଯେଉଁ ଜିନିଷ, ସେଟା ଠିକ୍ ହିଁ ପୋଲିସ ପ୍ରମାଣ ସବୁ ପ୍ରମାଣ କରୁଛି, ଠିକ ହେଇକି ଅସୁବିଧା କ'ଣ ଅଛି? ଆଉ କହିଲା କେମିତି ଏତେ ହୀନ କର୍ମ କରୁଛନ୍ତି? ମୁଁ କହିଲି ଏ ଲୋକ କ'ଣ ବୁଝା ହୁଏ, ଶାସ୍ତ୍ର କଥା ବୁଝିବନି, ଏ ସପ୍ଲାୟର ଇଟା ବାଲି ସିମେଣ୍ଟ କରୁଛି। ମୁଁ ତାକୁ କହିଲି ବାବା ଦେଖିଲୁ ଏ ଝିଅକୁ, ଗାଡ଼ିଟା ସେଠି ରହିଛି ଟ୍ରାଫିକରେ, ମୁଁ ଏ ଝିଅଟାକୁ ଦେଖିଲି ମନେ ଦେବି ସେ, ମୁଁ କହିଲି ତୁ ଯାଇକି ତା କାନ୍ଧରେ ହାତ ପକେଇ ପାରିବୁ? ସେ ଅନୁଭବ ମନେ କହିଲା ନା, କାହିଁକି ମୋତେ ପକେଇ ପାରିବୁ? ତୋ ଡ୍ରେସ କେମିତି ଅଛି, ତୋ ଡ୍ରେସଟା କେମିତି ଅଛି, ମହିଳା ଡ୍ରେସ, ତୋ ମନ କହୁଛି, ତୋ ମନ କହୁଛି ମୁଁ ସେ ଝିପିଲା ସେମାନେ ଯାଇ କାନ୍ଧ ହାତ ପକେଇ ପାରିବୁ ବୋଲି, ତୋ ମନ କହୁ। ମୁଁ ସେଇ ପିଲାଟା ଦେଖିଲୁ ସେ ପିଲାଟା ଯାଉଛି, ସେ ପକେଇ ପାରିବ ନା? ହଁ କାହିଁକି ନା, ସେ ସୁନ୍ଦର ଡ୍ରେସ ପିନ୍ଧିଛି, ଭଲ ଡ୍ରେସ ପିନ୍ଧିଛି, ତା ମନଟା କେମିତି ଅଛି? ସେ ଝିଅ ପିଲା ହାତରେ କାନ୍ଧ ପକେଇଦେବ। ମୁଁ କହିଲି ଝିଅ ବାବାଙ୍କ ନାଁରେ ବାହାରୁଛି, ତା ପିଛା ପିନ୍ଧିଦେବ, ଯଦି ବାବା କଥା କହୁଥିଲି ତାହେଲେ ତାଙ୍କ ଧନ ନଥିବ, ତାଙ୍କ ମନ କେମିତି ହେଇଥିବ? ଧନ ରହିଲାକୁ ମନକୁ ଉଚ୍ଚା କରିଦେଉଛି ନା, ଧନ ହିଁ ଭୋଗକୁ ଉଚ୍ଚା କରିଦେଉଛି ନା, ମନକୁ ଭୋଗର ଉଚ୍ଚା ଦେଇଦେଉଛି ନା। ମୁଁ କହିଲି ଦେଖିଲ ମୋ ଭଳିଆ ବାବା ଯଦି ମୁଁ ଯିବି, ମୁଁ ଯାଇ କୋଉ ମାର୍ବଲ ଘର ପାଖରେ ଠିଆ ହେବି, ସେ ଝିଅ କହିଲେ ତୁ ମୁଁ ତତେ ବିବାହ ହେବି, ସେ ମତେ କଣ କରିବ, ଚପଲ ପିଟିବ ନା ନା? ଏମିତି ନର କଙ୍କାଳ ମଣିଷଟା ଦାଢ଼ି ଫାଡ଼ି ଛାଡ଼ିକି କିଏ ଗୋଟେ ପାଗଟା ଆସେ? ମୁଁ କହିଲି ଯଦି ମୁଁ ସୁନ୍ଦର ଡ୍ରେସ୍ ପିନ୍ଧିକି ଏସି କାର୍ ଯାଇ ତା ଦ୍ୱାର ଉପରେ ଓହ୍ଲେଇ ପଡ଼ିବି, ଆଉ ମୋତେ କ'ଣ କହିବେ ସେ? ହଁ ମୋତେ ବହୁତ ଧନୀ ବାବା, ସେ ଆଜି ମୋ ସାଙ୍ଗରେ କଥା କହିବେ ନା ନାଇଁ? କୁହ ହଁ, ତାହେଲେ କରୁଛି କିଏ ସବୁ କାମ? ଜଣଙ୍କର ମାନସିକ ପରିସ୍ଥିତିକୁ ପରିବର୍ତ୍ତନ କିଏ କରୁଛି ନା, ପଛରେ ଧନ ଅଛି, ଧନ କହି ଦେଉଛି ନା 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 ମୁଁ ଯାହା କିଛି କଲେ ବି ଚଳିବ, ମୁଁ ବର୍ତ୍ତମାନ ଯୋଗ୍ୟ ବ୍ୟକ୍ତି ବା ମୁଁ ଭୋଗ କରିପାରିବି, ଧନ ସବୁ କରୁଛି। ସେଥିପାଇଁ ସେ କହିଲେ ଅର୍ଥମ ଅର୍ଥମ ଭାବ ଦ୍ୱିତୀୟ, ଆଜି ଯାହା କହୁଛି ଠିକ, ଅର୍ଥ ସବୁକିଛି କରିଦେବ, ସବୁକିଛି କରିଦେବ। ସେଥିପାଇଁ ଗୋସ୍ୱାମୀ ପାଦରେ ଫିଙ୍ଗି ଦେଉଥିଲେ, ଯିବ ଗୋସ୍ୱାମୀ ବସି ଦେଉଥିଲେ ଜଳରେ, କହିଲି ଏ ଲକ୍ଷ୍ମୀ ଯମୁନାଙ୍କୁ ନେଇଯାଅ, ଏ ଅର୍ଥକୁ ନେଇ ଯମୁନାରେ ପକେଇ ଦିଅ। ରାମାଚାର୍ଯ୍ୟ ମାନେ ସେ ଶିକ୍ଷା ଦେଇନାହାନ୍ତି, ସବୁ ପ୍ରଭୁଙ୍କ ସେବାର ବାହାର, ପ୍ରଭୁଙ୍କ ସେବା ହାତ ମାର ପୁରା ଲଗେଇ ଦେଇ ମାନେ ଆମ ଜୀବନକୁ ନଷ୍ଟ କର। ସେଥିପାଇଁ ସେ କହୁଛି ଜନ୍ମ ଐଶ୍ୱର୍ଯ୍ୟ, ଧନରେ ଧନ ତୃଷ୍ଣା, ଧନ ମଦ, ଧନାଭିମାନ, ଆଉ ଧନର 15 ଅନର୍ଥ ଅଛି। ସେଥିପାଇଁ ସେ କହିଲେ ଜନ୍ମ ଐଶ୍ୱର୍ଯ୍ୟ, ଭଗବାନ କହୁଛନ୍ତି ଇନ୍ଦ୍ରଙ୍କୁ, ବ୍ରହ୍ମାଙ୍କ ସାଙ୍ଗରେ ତ କଥାବାର୍ତ୍ତା ହେଲେନି କିନ୍ତୁ ଇନ୍ଦ୍ରଙ୍କ ସାଙ୍ଗରେ ଟିକେ କଥା ହେଲା, ଦୟାକରି ଇନ୍ଦ୍ରଙ୍କ ସ୍ତୁତି ପରେ, କାରଣ ଇନ୍ଦ୍ରଙ୍କ ସାଙ୍ଗରେ କଥା ହେବାର ଏକମାତ୍ର କାରଣ ସୁରୋହୀ ମାତା ଆଗରେ ଅଛନ୍ତି। ବ୍ରହ୍ମାଜୀ କହିଲେ ଇନ୍ଦ୍ର ତୁମେ କ'ଣ କଲ, ମୁଁ ଚାରି ଆଖିଆ ହେଇକି ଠକିଲି, ତୁମେ 1000 ଆଖିଆ ହେଇକି ଠକିଲ, ଟିକେ ମୋର 4 ଆଖି ମୁଁ ଠକି ଚାଲିଗଲେ, ଠକି 4 ଆଖି ମୁଁ କ'ଣ ଜାଣିପାରିଲି, ତୁମର ତ ଦେହ ସାରା ଆଖି, 8 ଆଖି ମୋର 8 ଆଖି, ଆଉ ମୁଁ ଠକିକି ଆଇଲି, ତୁମର ବା 1000 ଆଖି, 1000 ଆଖ୍ୟ, ତୁମେ ବି ଠକିକି ଆଇବ, ଯାଅ ଯାଅ ବର୍ତ୍ତମାନ ଆଉ କୃଷ୍ଣଙ୍କୁ ତୁମେ ଯାହା ଦଣ୍ଡ ଦେଇଛ 7 କେବଳ ତୁମେ ରକ୍ଷା ପାଇବ, ଗୋମାତାଙ୍କୁ ସୁରୋହୀ ମାତାଙ୍କୁ ଆଗରେ ଧରିକି ଚାଲ ଯାଅ। ତାର ଗାଭୀଙ୍କୁ ଦେଖିଦେଲେ, ଗୋବିନ୍ଦ ନାମ ରଖିଲେ ସୁରୋହୀ ମାତା ଖୁସି ହେଲେ, ଇନ୍ଦ୍ର ସ୍ତୁତି କଲେ, ଇନ୍ଦ୍ରଙ୍କ ସାଙ୍ଗରେ ଭଗବାନ ଗୋଟିଏ କଥା କହିଲେ, ଦୁଇ ଚାରିଟି ଶ୍ଳୋକ କହିଛନ୍ତି, ତା ଭିତରେ ଗୋଟିଏ ଶ୍ଳୋକ କହିଛନ୍ତି, ଇନ୍ଦ୍ର ମୁଁ କରୁଣା କରେ କାହାକୁ ଜାଣ ତୁମେ,
ମାମୈଶ୍ୱରିୟା ଶ୍ରୀମଦାମ୍ଭ ଦଣ୍ଡ ପାଣି ନ ପଶ୍ୟତି ତମ ଭସ୍ୟାମି ସମ୍ପଦ ସମ୍ପଦ୍ୟୋ ଯସ୍ୟ ଚ ଇଚ୍ଛାମି ଅନୁଗ୍ରହମ୍। ମୁଁ ଯାହାକୁ ଇଚ୍ଛା କରେ ମୁଁ ତାକୁ ଦଣ୍ଡ ଦିଏ। କଣ ଦଣ୍ଡ ନା ମାମ ଐଶ୍ୱର୍ଯ୍ୟ ଶ୍ରୀମଦାମ୍ ଶ୍ରୀମଦାମ୍ଭମ୍ ଦଣ୍ଡ ପାଣି ନ ପଶ୍ୟତି। ମୋ ହାତରେ ଦଣ୍ଡ ବାଡ଼ି ଧରି ରଖିଛି, ମୁଁ ସମସ୍ତଙ୍କୁ ଶାସନ କରିବି, କିନ୍ତୁ କିଏ ଦେଖିପାରେନି ଯାହାର ଐଶ୍ୱର୍ଯ୍ୟ ଅଛି। ମାମ ଐଶ୍ୱର୍ଯ୍ୟ ଶ୍ରୀମଦ ଅନ୍ଧ, ଶ୍ରୀମଦରେ ଧନମଦରେ ଯିଏ ଅନ୍ଧ ହେଇଯାଇଛି ସେ ମୋତେ ଦେଖିପାରିବନି, ମୁଁ ଦଣ୍ଡ ପାଣି। ଆଉ ମୋର କରୁଣା କଣ, ମୁଁ ତାକୁ ଧ୍ୱଂସ କରିଦେବି, ତା ଧନକୁ ତା ପଦବୀ ନେଇଆସେ। ତୁମ ପ୍ରତି ସେୟା କରାଗଲା, ଠିକ ଅଛି ଆଜିଠୁ ଯାଅ, ପୁଣି ପୋଷ୍ଟ ପ୍ରବେଶ କାମ କର। ଭଗବାନ ପୁଣି ଦେଲେ ପୋଷ୍ଟ ସେଇଠି, ଭଗବାନ ଯଦି ମନା କରିଥାନ୍ତେ ଇନ୍ଦ୍ର ଆଉ ଜୀବନ ସେଠି ନେଇ, ଇନ୍ଦ୍ର ବି ଚୁପଚାପ ଆସିଥା। ଭଗବାନ କହିଲେ ଠିକ ଅଛି, ତୁମେ ଯା ନିରଭିମାନ ହେଇକି ଆଜିଠୁ ସେବା କର, ଆଜି ତୁମକୁ ଅନ୍ଧ କରିଦେଲା, ତୁମେ ସାତ ଦିନ ମୋର ପିତା ମାତା ବ୍ରଜବାସୀ ମାନଙ୍କୁ ମୋର ପ୍ରାଣମାନ ପ୍ରାଣକୁ ଆଜି କଷ୍ଟ ଦେଇଛ, କାହିଁକି ଶ୍ରୀମଦାନନ୍ଦ ଧନ ମଧ୍ୟରେ ତୁମେ ଅନ୍ଧ ହେଇଗଲ। ସେଥିପାଇଁ କୁନ୍ତୀ ଦେବୀ କହୁଛନ୍ତି, ଜନମ ଐଶ୍ୱରୀୟ ସୁତ ଶ୍ରୀ ଏ ନମାନ ମଦ ପୁମାନ। ଗରିବର ଗୋଟିଏ ଦୋଷ, ନାରଦ ମୁକ୍ତ ପ୍ରବଚନ କହିଦେଲେ, ଦରିଦ୍ରଶ୍ୟ ଯୁଜ୍ୟତେ ସାଧବ ସମଦର୍ଶିନା, ସାଧୁ ସଂଘର ଫଳ ଅଧିକ ଦରିଦ୍ର ନେବେ। ଏଠି କି ଭାବିବା ଉଚିତ ତୁମେ, ତାହେଲେ ଦରିଦ୍ର ଲୋକ ଭଲ ଗରିବ ଲୋକ ବି ଖରାପ ନା, ଦରିଦ୍ର ଲୋକର ଛୋଟିଆ କୁଡ଼ିଆ ପ୍ରତି ତାର ଘର ପ୍ରତି ତାର କୌଣସି ବସ୍ତୁ ପ୍ରତି ମହତ୍ତ୍ୱ ବୁଦ୍ଧି ଅଛି ସେ ବି ଅକିଞ୍ଚନ, ସେଟା ବି ତାର ଭଜନର ଅନୁକୂଳ ହବ। ଦରିଦ୍ରର ଗୋଟିଏ ଦୋଷ କଣ, ଯେହେତୁ ତାଙ୍କ ଭିତରେ ଧନ ନାହିଁ ତାର ଧନ ଅଭିମାନ ନାହିଁ, ଯେହେତୁ ଧନ ନାହିଁ ତାର ଧନ ଅନର୍ଥ ନାହିଁ, କେବଳ ଗୋଟିଏ ଦୋଷ ଅଛି କଣ, ଧନ ତୃଷ୍ଣାର ଦୋଷ। ଆଉ ସେ ତା ସାଧୁ ସବୁ ଆସିକି ପହଞ୍ଚିବ ତାକୁ ଆଗେ ପ୍ରଥମେ ଶିଖା ହବ, ନ ଧନ ନ ଧନ ନ ସୁନ୍ଦରୀ କବିତାଙ୍ଗା ଜଗଦୀଶ କାମୟ, ସେ ଶୁଣିବ କିନ୍ତୁ ମନ କଣ ତାର ମାନିବ କି, ମନ ତ ମାନିବ, ମୁଁ ଆସିଥିଲି ଭଗବାନ ଡାକି ଟଙ୍କା ପଇସା କରିବ, ଇଏ କୁହା ମନା କଲେ, ନ ଧନ ନ ଜନମ ନ ସୁନ୍ଦରୀ କବିତାଙ୍କ ବା ଜଗଦୀଶ କାମୟ, ମୁଁ ତାର ଟଙ୍କା ପଇସା କିଛି ଥିଲେ ଭଗବାନ ଡାକିଲେ ଟଙ୍କା ପଇସା ମିଳିବ। ମୁଁ ସେଇ କଥା କହୁଥିଲି ନା, ଭଗବାନ ପ୍ରାୟ ଧନୀ ଲୋକ ଏ କହିବେ, ନୈବ ଅର୍ହତି ଅଭିଧାତୁ ବୈ ତୁମ କିଞ୍ଚନ ସେ ଗୋଚରମ, ଏମାନଙ୍କ ମୁଖରୁ ରାମ ଗୋବିନ୍ଦ ଈଶ୍ୱରକୃତ ନା, ହଁ ଅଭିଧାତୁ କୃଷ୍ଣ ଗୋବିନ୍ଦ ଇତି ଅଭିଧାନ ଅପି ନ ବକ୍ତୁ। ଏଇ ଚାରିଟା ଗୁଣ ଯେ ଅତି ବିଦ୍ୟା ଉଚ୍ଚକୂଳ ଜନ୍ମ ହେଇଛି, ଧନୀ ସୁନ୍ଦର ରୂପ ଅଛି, ତାଙ୍କ ମୁଖରୁ କୃଷ୍ଣ ନାମ ଆସିବ, କୃଷ୍ଣ ନାମ ଗୋବିନ୍ଦ ନାମ ସେ ଉଚ୍ଚାରଣ, ହେ କୃଷ୍ଣ ହେ ଗୋବିନ୍ଦ ସେ ଉଚ୍ଚାରଣ କରିପାରିବେନି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ।
ଆପଣ କହିବେ କୁନ୍ତି ଦେବୀ ଏ କଥା କେମିତି କହିଲେ, ଧନୀ ଲୋକ ବି ହରେ କୃଷ୍ଣ କରୁଛନ୍ତି ନା, ଆମେ କଣ କରୁଛେ ସେଟା ବଡ଼ ନୁହେଁ, କେତେ ମାଳା ଜପ କରୁଛେ କି ବ୍ରତ କରୁଛେ କି ଉପବାସ କରୁଛେ କି ପରିକ୍ରମା କରୁଛେ କି ସେବା କରୁଛେ, ଲକ୍ଷ୍ୟ କଣ ସେଟା ବଡ଼, କେଉଁ ଉଦ୍ଦେଶ୍ୟରେ କରୁଛେ ଭଗବାନ ସେଟା ଦେଖ, ଲକ୍ଷ୍ୟ ହିସାବରେ ଫଳ ମିଳିବ କର୍ମ ହିସାବରେ ଫଳ ମିଳିବ। ଆମେ କେତେ ଜପ କରୁଛେ କଣ କରୁଛେ ତାର ଲକ୍ଷ୍ୟଟା କଣ, ଲକ୍ଷ୍ୟ ଭଗବାନ କି, ଭଗବାନଙ୍କ ପ୍ରତିବିଧାନ କି ତାର ଫଳ ମିଳିବ, ଲକ୍ଷ୍ୟ ଯଦି ଅଲଗା ସାଧାରଣ ଯେତେ କଣ୍ଟା ରହିଲେ ବି ଲକ୍ଷ୍ୟସ୍ଥଳରେ ପହଞ୍ଚିବ ନା, ତୁମର ତ ଲକ୍ଷ୍ୟଟା ରହି ସେଇଟା, ତୁମକୁ ସେଇ ଜିନିଷଟା ଦିଆ ହବ। ତେଣୁ ପ୍ରାୟ ଧନୀ ଲୋକ ଯଦିଓ ଭଗବାନଙ୍କୁ ଭଜନ କରନ୍ତି, ଭଗବାନ ଭଜନ ଭିତରେ ବୁଝିଥାନ୍ତି ଧନ, ତାଙ୍କର ଇଷ୍ଟ ହେଲେ କିଏ ଧନ, ଧନ ପ୍ରତି ମହତ ବୁଦ୍ଧିଥାଏ, ସେଥିପାଇଁ ସେମାନଙ୍କର ଗର୍ବ ବଢିବା, ସେମାନେ ନିରଭିମାନ ହେଇପାରିବେନି, କିନ୍ତୁ ଧନ ଥାଇ ଯେ ନିରଭିମାନ ଯାହାର ଧନାଭିମାନ ନାହିଁ ଭଗବାନଙ୍କୁ ଅଶେଷ କରୁନା। ପ୍ରଭୁ ଆଜି ମହାରାଜ ତାଙ୍କ ଭାବାର୍ଥରେ ସୁନ୍ଦର କଥା ଲେଖିଛନ୍ତି, ଏଇ ଗୋବିନ୍ଦ କୃଷ୍ଣ ନାମ ସେମାନେ କରିପାରିବେ ଏଇ କଥା ଲେଖିଛନ୍ତି, ଏ ହେଲ୍ପଲେସ୍ ମ୍ୟାନ୍ କ୍ୟାନ୍ ଫିଲିଂ ଦି ଅଟର୍ ଦି ହୋଲି ନେମ୍ ଅଫ୍ ଲର୍ଡ ହ୍ୱେର ଆଜ୍ ଏ ମ୍ୟାନ୍ ହୁ ଅଟର୍ ଦି ସେମ୍ ହୋଲି ନେମ୍ ଇନ୍ ଗ୍ରେଟ୍ ମେଟେରିଆଲ ସେନ୍ସ ଗ୍ରାଟିଫିକେସନ୍ କ୍ୟାନ୍ ନଟ୍ ବି ସୋ ସିନ୍ସିୟର। ଗୋଟିଏ ଅସହାୟ ବ୍ୟକ୍ତି ଭଗବାନଙ୍କର ନାମକୁ ଉଚ୍ଚାରଣ କଲାବେଳେ ଯେଉଁ ଭାବଟା ପାଏ, ଗୋଟିଏ ଜଣେ ଭୌତିକବାଦ ବ୍ୟକ୍ତି ଯିଏ ଇନ୍ଦ୍ର ତୃପ୍ତିରେ ରହିଛି ସେଭଳି ବ୍ୟକ୍ତି ସେ ଭଗବାନଙ୍କୁ ପ୍ରଣାମ କଲାବେଳେ ସେ କେବେ ନଟ୍ ସୋ କ୍ୟାନ୍ ନଟ୍ ବି ସୋ ସିନ୍ସିୟର୍
କେବେ ବି ନାହିଁ, ତାର ସବୁବେଳେ ଗୋଟେ ଅଭିମାନ ରହିବ, ଗୋଟେ ଏଭଳି ସମ୍ମାନ ଦେବା ଦରକାର, ମୁଁ ଏମାନଙ୍କ ସାଙ୍ଗରେ ବସିବି ଯିବି ସମସ୍ତେ ସାର ମୁଁ ବସିବି,
ଅଭିମାନ ରହିବ, ଏଇ କଣ କରିବା, ଏଇ ସରକାର ଧର୍ମ ଧନର ଧର୍ମ ଅତି ଉପସ୍ଥିତି କି ନ କଲେ ହବନି, ଅତି ଉପସ୍ଥିତିରେ ଭାଗବତ ଭାଗବତ ପରମହଂସ ସଂଗୀତ ପାଇ ପ୍ରତ୍ୟେକ ବାଣୀ ହେଉଛି ପରମହଂସ ମାନଙ୍କ ପାଇଁ
ସେ କଥା ଯିଏ କହୁଛନ୍ତି
ଏ ମେଟେରିଆଲି ପବ୍ଡ ପର୍ସନ୍ ମେ ଅଟର ଦି ହୋଲି ଦେବା ଫ୍ଲଡ୍ ଅକେଜନାଲି ବେଳେବେଳେ ସେ ଭଗବାନ ଡାକିପାରେ ବଟ୍ ହି ଇଜ୍ ଇନକାପାବଲ୍ ଅଫ୍ ଅଟରିଂ ଦ ନେମ୍ ଇନ୍ କ୍ୱାଲିଟି,
ସେ ଭଗବାନଙ୍କର ନାମ ଉଚ୍ଚାରଣ କରିବାର ଯୋଉ ଭାବ ସେ ପ୍ରାପ୍ତ ହେଇପାରିବ, ସେ ସିନ୍ସିୟର ହେଇପାରିବ,
କିଏ କରେ ଦଉନି ନା ଧନ ରହିଛି ପଛରେ,
ଏଇ କଥା ସେଥିପାଇଁ ସେ କହିଲେ ଦରିଦ୍ର ସେବ ସୃଜ୍ୟତେ ସାଧବ ସମାଦର୍ଶିନା,
ତାହେଲେ ଆପଣ କେବେ ତାନେ ଶାଶୁମାନେ ତାନେ ସବୁବେଳେ ସପୋର୍ଟ କରିବେ ଗୋଟେ ଗରିବ ଲୋକମାନଙ୍କୁ
କହିଲେ ନା 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 ସମଦର୍ଶିନ ସାଧୁ ସମଦର୍ଶିନ ସେ କରିବା ହଉ ଧନ୍ୟ
ଯିଏ ନିର ବିମାନ
ସାଧୁତା,
କିନ୍ତୁ ଅଧିକା ସତ୍ସଙ୍ଗର ସୁଯୋଗ ସାଧୁ ସଙ୍ଗର ସୁଯୋଗ ପାଇବାର ଚାନ୍ସ କାହାର ଅଛି
ଗରିବ
କ୍ଷୀଣ ସଦବି କ୍ଷୀଣତି ତନ୍ତର୍ଷ
ତଥା ଆରାଧ୍ୟ ସୂର୍ଯ୍ୟ
ଅତି ଶୀଘ୍ର ଗରିବ ଲୋକ ଭକ୍ତ ହେଇପାରିବେ, ମୁଁ ତାତ୍କାଳିକ ପରିସ୍ଥିତି କଥା ମୁଁ କହୁନି ସିଦ୍ଧାନ୍ତ କଥା ହିଁ କହୁଛି ସାର୍ବକାଳିକ ପରିସ୍ଥିତି କଥା, ଏଠି ଗରିବ ଭକ୍ତ ହଉ ଧନୀ ଭକ୍ତ ହଉ କାହାର କଥା କୁହାଯାଏ
ନିରଭିମାନ ହବାର ଗରିବ ବାସ ଏଇ ସିଦ୍ଧାନ୍ତ କହୁଛି, ନହେଲେ ଭକ୍ତି ଆମର ହବନି ଦେବ ସିଦ୍ଧାନ୍ତ,
ଯଦି ଜଣେ ଗରିବ ଲୋକ ସଦବି ସାଧୁ ସଙ୍ଗରେ ତତ୍କ୍ଷଣ ତାର କୃଷ୍ଣ ଚାଲିଯିବ, କାହିଁକି ନା ତାର ଗୋଟିଏ ଦୋଷ ଅଛି ନା ଧନାଭିମାନ ଦୋଷ ନାହିଁ ଧନ ଦୋଷ ନାହିଁ, କେବଳ କଣ ଗୋଟେ ଦୋଷ ଅଛି ଧନ ତୃଷ୍ଣା ଦୋଷ, ସେଟା କେମିତି ପଳେଇବ ନା ସାଧୁ ସଙ୍ଗ, ଯଦି କେହି ସାଧୁ ସଙ୍ଗକୁ ଆସି ଧନ କାମନା କରୁଛି ବୁଝିବାକୁ ପଡ଼ୁଛି ସାଧୁ ସଙ୍ଗର ଫଳ କିଛି ପ୍ରାପ୍ତ ହଉନୁ, ଯାହା ପ୍ରଭୁପାଦ କହୁଥିଲେ ଏ ଯୋଉ ପ୍ରକ୍ଷେପ୍ତିକା କ'ଣ ଶବ୍ଦ ତ କେତେ ଶବ୍ଦ ଘର ଉଚ୍ଚାରଣ ହୁଏ ନା ପ୍ରକ୍ଷେପାତ୍ମିକା କ୍ରିୟା ମାୟା ତାକୁ କିଛି ଦିନ ପରେ ସାଧୁ ସଙ୍ଗରୁ ଦୂରେଇ ନେବ, ସେ ତିଳକ କରୁଥିଲେ ମାଳି କରିଥିଲେ ଭଜନ କରିବା ତାକୁ ଦବନି, ଧୀରେ ଧୀରେ ତାକୁ ଭଜନ ସ୍ୱାଦ ବାହାର କରିଦେବ, କାରଣ ସେ କୃଷ୍ଣଙ୍କୁ ଫ୍ରଣ୍ଟରେ ରଖିକି ସେ ମେଟେରିଆଲ କିଛି ଭୋଗ କରିବା ପାଇଁ ଚାହୁଁଛି, ଧନୀ ହୁଅନ୍ତୁ ବି ଗରିବ କାରଣ ମାୟା ପ୍ରଭୁପାଦ ସେ ପ୍ରକ୍ଷେପାତ୍ମିକା ମାୟା ଉପରେ ବହୁତ କଥା ସବୁ କନ୍ଭରସେସନ୍ ଲେକ୍ଚରରେ କହୁଛନ୍ତି, କାରଣ ସେ ସବୁବେଳେ ଟେଷ୍ଟ କରୁଛନ୍ତି ଭୋଗ ଇଏ ସିନ୍ସିୟର କି ନା whether he will disturb krishna or not, whether he will help in krishna service or not, ami je bhagwan shri krishna dhanyavant ko gariba bhakta hon, je bhagwan shri krishna ko agar rakhi ami ki sense gratification ki tyagi hon, je ami kichhi bhagwan ko rakhi ki swastha uddeshya raiche bhai ami dhoka mari bahar kar do bhai ye disturb kariya krishna rakhe bol se prase kujanti na ସାଧୁ ସଙ୍ଗ କଲା ମାତ୍ରେ ବାସ୍ତବରେ ସାଧୁ ସଙ୍ଗ ହେଲେ ଧନ କାମନା ବି ସେ କରିବେ, ଯେଉଁ ସ୍ଥିତିରେ ଯେଉଁ ପରିସ୍ଥିତିରେ ପ୍ରଭୁ ରଖିଛି ବହୁତ ଆନନ୍ଦ ରହିବ, ହଁ ଏଇଟା ମୋର ସ୍ୱାଭାବିକ ସ୍ଥିତି ପ୍ରଭୁଙ୍କର ଦତ୍ତ ଏ ଯତ୍ର ଛାଡ଼ ସନ୍ତୁଷ୍ଟ, କାହିଁକି ଶିବଜୀ ସେ କାଶୀରୁ ସେ ବ୍ରାହ୍ମଣଙ୍କୁ ପଠେଇଲେ ସନାତନ ଗୋଷ୍ଠୀଙ୍କର ଏ ଶିବଜୀ ଡେଲି ପୂଜା କରୁଛନ୍ତି ନା ଡେଲି ପୂଜା କରୁଛନ୍ତି, ଆଉ ଶିବଜୀ କହିଲେ ଦେଖ ଦେଖ ଧନ ତୁ ଚାହୁଁଛୁ ନା ମଙ୍ଗଳ, ଶିବଜୀଙ୍କର ନାମ କଣ କି ଶିବ ଶବ୍ଦ ଅର୍ଥ ମଙ୍ଗଳମୟ, କହିଲେ ଆରେ ଇଏ ଭାରତ ବର୍ଷରେ ମନୁଷ୍ୟ ପୁଣି ବ୍ରାହ୍ମଣ କଣ ମନୁଷ୍ୟ ପୁଣି କାଶୀଧାମର ମନୁଷ୍ୟ ଇଏ ଧନ ମାଗୁଛି ଯାଇକି ଅନର୍ଥର ଭଣ୍ଡା, ଠିକ ଅଛି ଠିକ ଅଛି ମୁଁ ଆଉ ଏତେ ପ୍ରବଚନ ଭାବୁଛନ୍ତି ବୁଝାବା ଯେ ମୋର ଶକ୍ତି ନାହିଁ, ମୁଁ ସ୍ୱପ୍ନରେ ଯାହା କହିଦେଲି କହିଦେବି ତାକୁ ସାଧୁ କତିକି ପଠେଇଦେବି ସନାତନ ଗୋଷ୍ଠୀ ପାଖକୁ ସେଥିପାଇଁ ପଠେଇବି, ଆଉ ସନାତନ ଗୋଷ୍ଠୀ ତା ପୂର୍ବରୁ ତ ସ୍ପର୍ଶମଣି ପାଦରେ ବାଜିକି ସେ ଜମିନରେ ଫୋପାଡ଼ି ଦେଇ ପଳେଇ ଆସିଛନ୍ତି, ଏ ଯାଏଁ ପହଞ୍ଚିଲା ଆଜ୍ଞା କାଶୀ ବିଶ୍ୱନାଥ ମୋତେ ସ୍ୱପ୍ନ କରିଛନ୍ତି ଆପଣଙ୍କ ପାଖରେ ବହୁତ ବଡ ଧନ ଅଛି, କହିଲେ ହଁ ହଁ ଯାହା କହିଲେ ସତ କଥା ଯାହା କହିଲେ ସତ କଥା ଅଛି ଏ ଧନଟା ସେ ମୋର ବଡ ଅନର୍ଥ ଦିନ ଥିଲା ସେ ସ୍ପର୍ଶମଣିଟା ବାଜିଥିଲା ତା ଫୋପାଡ଼ି ଦେଇକି ଆସିଛି ନା କୋଉଠି ଯାଇଛି ନା ସେଇଠି ଗଲା ପାଇଲା, ଏଇ ବାବା ପାଖରେ ବୋଧେ ଅଧିକା ଧନ କିଛି ଅଛି, আরে যে লোহাকে ছুঁই দেলে সোনা হয়ে গেল স্পর্শমণি, সে স্পর্শমণিকে যে বালি ফোপাড়ি দিয়ে পড়ে আসছেন, তা মানে শহে টাকা যে দান করছে তাকে তো হাজার টাকা অছি দান করছে না, একাগ্রে অধিক ধন অছি বলে দান করছে, তারপরে উদ্ধার হওয়ার সময় আসিগাল না, গোটি তৃষ্ণা ধন তৃষ্ণা রয়েছে, এ সাধু সঙ্গে খিণতি কে বাপা আসি কে বাবা ই ধন ঠু অধিক ধন আপনার অছি নয় এ ধন কিন্তু ফোপাড়ি দিয়েছি অছি, সে ধন নবা কে এ ধন ছাড়া পড়ে গোটে ধন ধন্য হব না, সে ধন নবা কে এ ধন ছাড়া সে কোন জাণিছিল, তারপর কৃষ্ণ জীব ভগবান ব্যবস্থা করে দেবে আপনার ফোপাড়ি দেবে, এ কৃষ্ণ নাম ধন হরিনাম ধন কু নে
হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে,
জন্ম ঐশ্বর্য জন্মাই গর্ব সৃষ্টি করিব উচ্চ কুলে জন্ম ঐশ্বর্য ধন, কিন্তু মনে গোটিয়ে কথা সবাই সিদ্ধান্ত যাবে ধনী হওয়া খারাপ নুহে কিন্তু ধন অভিমান হওয়া খারাপ, উচ্চ কুলে জন্ম হওয়া খারাপ নুহে কিন্তু উচ্চ কুলে জন্ম অভিমানই খারাপ, বিদ্যা বিদ্যাবান হওয়া খারাপ নাই, আমার গোসাই মানে ফরাসি সংস্কৃত কোন জীব গোস্বামীকর ব্যাকরণ আপনার সাতটা আঠটা টিকা পড়লে তার গোটে টিকার অর্থর গোটে সবজমি খুঁজে বুঝি পাইবে না, কেউ ডিকশনারি নেবে আপনার সংস্কৃত বড় কঠিন সংস্কৃত কেউটু কেউ আনি শুনতে কিছু পড়ে লোক আঁঠি করছেন কেউ প্রয়োগ কেউটি কোণ করছেন বহু সব বিদ্যা কার্যের লাগলা কৃষ্ণ ভক্তির লাগলা বিদ্যাবাচস্পতি নিকট কাশীর পড়ে যাই সংস্কৃত বিদ্যা সাধারণ জড় বিদ্যা হো বা ভক্তি বিদ্যা হো এর গুণ হল নিরভিমান লোক নিকটরে বিদ্যাটা উদ্ধততা সৃষ্টি করে দেখুছেন না আপনার আগর যে মানে ঘর সাংসারি কথা কিন্তু ভক্তি আসি আগর যে মানে চাকরি করুলে দরমা কেবে লা পাঁচ হাজার সাত হাজার দেখুন ভগবান কেমন দয়া করলে পাঁচ হাজার সাত হাজার তা ভিতরে চলি চাড়ি কি যা দুই হাজার দুই হাজার বাপ মা পাখ পঠাউলে পাঠ ভালো করুলে না ম্যাট্রিক বি এত সব এ পাঠ মাখিলা কিন্তু বাপাকে প্রণাম করুলে বাপার কথাকে মানুলে আপনার কন কহবি কলিযুগের সবকিছি অনেক বলে আপনার জানি পিতৃভক্ত মাতৃভক্ত লোক অনেক বলে জানি পিলা পিজি করছেন এইটি অনেক যে রয়েছে সেইটিকার কথা তাকে ঘরের কথা সে পিলা পিজি করছে বাপ মা গলা মানে ঘরক তা মা কু পড়ি দেব বাপা পড়ি দেব বাপ মা সেবা কর বিদ্যা সে পড়িছে ভুবনেশ্বর রহিকি পিজি গলা আসিলি ভেটনারি পিজি করছি বর্তমানে পিএইচডি করি বাপ মা তাকে লেকচর খুশি হয়ে গেল দেখি বা সমস্ত ভাল বা বিদ্যার তার কাম এই বিদ্যার প্রতি তার সদগুণটা অছি প্রভুকে গোটে বড় আশীর্বাদ অছি তাকে অহংকার কর আজিকাল যে পিলা মানে ইঞ্জিনিয়ার ডক্টর কোন যে যে কোন কিছু কোন জানছেন সে সে কোন আজিকাল চড়ে কি জানছেন এই বিদ্যাটাকে কোন করিদেছি তাঁকর সংসারে বঞ্চিবার অনুভব সব কিছু কাটি গোটে পয়েন্ট কাটি দিয়ে এমন কি জানত এ পুরোনা কালিয়া লোক কথা কি শুনে তা মানে চড়ি হবি সংসার ভক্তিরাজ্যের বিশেষ ভক্তিরাজ্যের বিদ্যা কোণ করব ভক্তিরাজ্যের গোটিয়ে বিদ্যা দরকার কোণ সে বিদ্যা বিদ্যা বধুর জীবন সে হরিনাম দরকার বিদ্যা বধু জীবন বিদ্যার রূপক বহু বিদ্যা প্রকৃত হয়ে গেলে বিদ্যা বহু যেমিতি শুশ্রূষা করা হল বহু কাহি কুহলা বিদ্যা ভক্তি বহু বলে কাহি কুহলা বধু যেভাবে গৃহকু আসলে সমস্ত সম্মান দিয়ে ভক্তি আসলে সবু জীবন সম্মান দেওয়া নাম মাত্র বৈষ্ণব বেশ মাত্র বৈষ্ণব পাত্র করি ভক্তি আসি আসে বহুপা দেখবে আপনার গাঁ সারা বহু কু কোনো মুহ চুয়া মধ্যে থাকে মুহকু দেখি মুহকু দেখে আসি বহু তাকে মুহ চুয়া দেয় সে জানু না জানু সমস্ত খালি জ্বর হল জ্বর বহুপা ভক্তি আসিগেল আপনার সমস্ত জ্বর সমস্ত আচার্য ডাল প্রণাম করিবে মহাপ্রভু কলে এই সে বৈষ্ণব ধর্ম সবার প্রভৃতি বৈষ্ণব ধর্ম কম ছুটিয়া কথা গিয়ে সমস্ত বাতর করে কাহ ভাব কাহ বড় সংস্কার দরকার বড় ভক্তি স্বীকৃতি প্রচুর দরকার
ବହୁ ସମସ୍ତଙ୍କୁ ପ୍ରଣାମ କରେ। ଆଉ ବହୁର ଗୁଣ କଣ? ଦ୍ୱିତୀୟ ଗୁଣ ଶୁଶ୍ରୂଷା ପରାୟ, ସମସ୍ତଙ୍କୁ ସେବା କରିବ। ଖାଇବା ଦେଖିଲେ ବହୁ ଲାଷ୍ଟ ଯିଏ ଭକ୍ତ ହେଇଥିବ ସେ ଭଗବାନଙ୍କର ସେବା ସରସେବାକୁ ପଛରେ ରଖିବ। ସେ ଭକ୍ତ ସେବା ସମସ୍ତଙ୍କ ସେବା ସାରିକି ନିଜେ ବୋଝ ସେବା ପରାୟଣ। ଆଉ ତାର ଗୁଣ କଣ? ନମ୍ର, ବହୁ ଦେଖିଛନ୍ତି ନା ବହୁ ଯୁବତୀ କିନ୍ତୁ କୁଜି ବୁଢ଼ୀ ଭଳିଆ ସବୁବେଳେ ଚାଲିଥାଏ, ଯାହାକୁ ଦେଖିଥିଲେ ନଇ ନଇ ଗୋଡ଼ ଟିପ ନଇ ନଇ ସବୁବେଳେ ନମ୍ର। ଏଟା ନମ୍ର ତାର ସୂଚନା। ବିଦ୍ୟାପଧୁ ଆସିଗଲେ ଏଇ ଜ୍ଞାନଟା ଦରକାର। ମହାପୁର ଲାଷ୍ଟରେ କହିଲେ ଆଠଟି ଶ୍ଳୋକ ମହାପୁର କେବଳ ଲେଖିଲେ ଆଉ କିଛି ଲେଖିଲେ ଲାଷ୍ଟ ଲାଷ୍ଟ ଗୋଟେ କଣ ବିଦ୍ୟାପଧୁ ଜୀବନ ଆରମ୍ଭଟା ଯାହା ହଉ ବିଦ୍ୟାବଧୁ ଜୀବନ ଆନନ୍ଦାମୁଦି ବର୍ଧନ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନ ସର୍ବାତ୍ମ ସପନ ପରେ ବିଦ୍ୟାବଧୁ ଯାହା ବି ହଉ ବିଦ୍ୟାବଧୁ ଜୀବନ ବହୁର ଯେଉଁ ଗୁଣ ଭକ୍ତିମାନେ ଆସିଗଲେ ବିଦ୍ୟାବାନ ବ୍ୟକ୍ତି ଭକ୍ତି ବିଦ୍ୟା ରଚ ଲାଭ କରିଥିବା ବ୍ୟକ୍ତି ସାଧୁଘରକୁ କରୋନା ପାଇଥିବା ବ୍ୟକ୍ତି ସେ ସେଇଭଳି ହେଲେ ବହୁ ଶାଶ୍ୱଶୁର ଆଗରେ କିଛି କହିକି ପଚାରିଲେ କହିବ କରୋନା ଦେଇକି କହିବ କାନ୍ଥ ଆରପଟରେ ରହି କହିବ ପ୍ରତି କଥାରେ ମାଆଙ୍କୁ ଫୋନ୍ କରିଦେବି ଆଉ ନୂଆ ଛୁଆ ମୋତେ ଆପଣ ଝିଅ ଭଳିଆ ଦେଖିବେ ନା ବହୁରୁ ଯେଉଁ କ'ଣ ଭକ୍ତି ଆସିଗଲେ ସେଇ ଯେ ବିଦ୍ୟା ଦଦାତି ବିନୟ ବିନୟାତ୍ ଜାତି ପାତ୍ରତ୍ୱ ପାତ୍ରତା ଧନ ଆପ୍ନୌତି ଧନାତ୍ ଧର୍ମ ତଥ ସୁଖ। ସୁଖ କେଉଁଠି ଆଜ୍ଞା? ଆମେ କେଉଁଠି? ବିଦ୍ୟା ଦଦାତି ବିନୟ, ବିଦ୍ୟା ବିନୟ କରିଦେବ। ବିନୟାତ୍ ଜାତି ପାତ୍ରତ୍ୱ, ବିନୟରେ ପାତ୍ର ହେଇଗଲେ ସତ୍କଣ ଆସିଗଲେ ପାତ୍ରତା ହେଇଗଲ। ପାତ୍ରତା ଧନ ଆପ୍ନୌତି, ଯାହାର ବିନୟ ଗୁଣ ହୁଏ ତାର ପାତ୍ରତା ଆସିଗଲା। ସେ ପାତ୍ରତା ବ୍ୟକ୍ତି ଯୁଆଡ଼େ ଧନ ପାଇ ତାର ସୁଗୁଣ ଯୁଗ ଧନାତ ଧର୍ମ, ସେ ଧନ ପାଇଗଲେ କଣ କରିବ ନା ସେ ଧନକୁ ଧର୍ମ କାର୍ଯ୍ୟରେ ଲଗେଇବ। ଏ ନୀତିର ଶ୍ଳୋକ କହୁଛନ୍ତି ଧନାତ ଧର୍ମ ତତ ସୁଖ, ସୁଖ ଯାଇକି ପଞ୍ଚମ ନମ୍ବରରେ ରହିବ, ତାପରେ ଯାଇକି ସୁଖ। ଇଏ ସାଂସାରିକ ଲୋକ ପାଖରେ ବି କଥା କହିବେ, ତାଙ୍କ ପାଇଁ ବିନୟ ଦରକାର। ଆଉ ଭକ୍ତର କଣ କହିବ? ବିନୟ ତ ଘୋଷଣ, କିନ୍ତୁ ବିଦ୍ୟାର ସ୍ୱାଭାବିକ କଣ ହେଲା? କୁନ୍ତିଦେବୀ ଯାହା କହୁଛନ୍ତି ଏ ଧମାନ ଦପମା, କାରଣ ବିଦ୍ୟା ହେଇଗଲେ କଣ କି ଟିକେ ଜାଣିଗଲେ ଏଇ କଥା ମୁଁ ପଳେଇଥିଲି ସେଠି ଗୋଟିଏ ବିଦ୍ୟା ଦରକାର ପ୍ରଭୁ। ମୁଁ କେବଳ ଆପଣଙ୍କ ମୁଁ ହେଉଛି ଦାସ ଆପଣଙ୍କର ପ୍ରଭୁ, ଏଇ ଜ୍ଞାନଟା ଦୃଢ଼ ହେଇଗଲା। ସବୁ ବିଦ୍ୟା ଆମେ ଆଲୋଚନା କରୁଛେ ଭାଗବତ କେବଳ ଗୋଟିଏ ଜିନିଷ ପାଇଁ, କେମିତି କୃଷ୍ଣ ସହିତ ଆମେ ସମ୍ବନ୍ଧ ରଖିବା, କାରଣ ଆମର ମାୟା ଆମକୁ ଆଚ୍ଛାଦନ କରିଦେଇଛି ନା, ମାୟା ଜମିନିକା ଟାଣି ଦେଇଛି। ଏ ସମ୍ବନ୍ଧଟାକୁ ଯୋଡ଼ିବା ପାଇଁ ଏତିକି ଆମେ ଚାହୁଁଛୁ, ଆସିଏ ପ୍ରଭୁ ଆମେ ଦାସ, ଏତିକି ଜ୍ଞାନ ଦରକାର। ଏଇ ଜ୍ଞାନ ସ୍ଥିର ହେଇଯା ଦରକାର, ଆଉ ସବୁ ଜ୍ଞାନ କଥା ସଂସାର। ହନୁମାନ ସେ ହିଁ କହିଲେ ମୋର ପ୍ରଭୁ କୌଣସି ଜ୍ଞାନ ହେବା ଦରକାର ନା, ମୋର କୌଣସି ଜ୍ଞାନ ଦରକାର ନା। ଆଉ ଜନ୍ମ ଜନ୍ମ ଆପଣ ମୋର ପ୍ରଭୁ ହେଇଥିବେ, ମୁଁ ଜନ୍ମ ଜନ୍ମ ଆପଣଙ୍କ ଚରଣ କମନା ରହିଥିବି, ଏଇ ମୋର ଜ୍ଞାନ। ଏ ଗୋଟିଏ ଜ୍ଞାନ ମୋର ସ୍ଥିର ହେଇଯା ଦରକାର, ଆଉ ମୋର କିଛି ଜ୍ଞାନ ଦରକାର। ହନୁମାନଙ୍କ ପ୍ରବଚନ ଗୋଟେ ଆପଣ ଶୁଣିଛନ୍ତି? ହନୁମାନ ପ୍ରବଚନ ଦେଇଛନ୍ତି, ଶୁଣିଛନ୍ତି? ପ୍ରବଚନ ମାନେ ପ୍ରଭୁଙ୍କର ଗୁଣ କହିବେ ଲାଷ୍ଟ ଚୁପଚାପ ବସିବେ, ଆଉ ଅଲଗା କାହାକୁ ଉପଦେଶ ମୋତେ କିଛି ଦେଇଛନ୍ତି? ମୁଁ ଦାସ ଲୋକ କାହାକୁ ଉପଦେଶ ଦେଇଛି? ମୁଁ ଦାସ ଲୋକ, ମୋର ତ ଦରକାର ସବୁବେଳେ ପ୍ରଭୁ ବଚନ, ଏ ମୋର ଏଇ ଗୋଟିଏ ଜ୍ଞାନ ସ୍ଥିର ହେବା ଦରକାର। କାରଣ ବିଦ୍ୟା ଅଧିକ ଜାଣିଗଲା ପରେ ବିନମ୍ରତା ଆସିବା ବହୁ କଷ୍ଟ, କାରଣ ଅଧିକ ଜାଣିଗଲା ପରେ କିଏ କଣ କହୁଛି ତାର ବଚନ ଉପରେ ତାର କର୍ମ ଉପରେ ସବୁବେଳେ ଦୃଷ୍ଟି ଆସିବ, ଦୋଷ ଦୃଷ୍ଟି ଆସିବ। ସାଧାରଣ ଲୋକ ଦୋଷ ଦୃଷ୍ଟି ଦେଖିବେ, ସାଧାରଣ ଲୋକ ଏଇଠି ରାସ୍ତାରେ ଯାଉଥିବ କେଉଁ ଭକ୍ତ କେମିତି ଯାଉଛି କେମିତି ଖାଉଛି ସିଏ କିଛି ବିଚାର କରୁଛି କି? ସେ ଦେଖିଲେ ତ ବାବା ନମସ୍କାର, ବାବା ଭଲ ଅଛନ୍ତି ନା? କିନ୍ତୁ ଯାହାର ଜ୍ଞାନ ଅଛି ସେ ଦେଖିଲେ ବୁଦ୍ଧି ଅଛି, ଏ ଭକ୍ତ କଣ ଏମିତି ଚାଲିବା, ଏ କଣ ଏ କର୍ମ କଣ ଦେଖ, ଦୋଷ ଦୃଷ୍ଟିଟା ଆମର ଚାଲି ଆସିଲା ବିଦ୍ୟା। ସେଥିପାଇଁ ମହାପ୍ରଭୁ ଦିଗ୍ବିଜୟ ପଣ୍ଡିତ କହିଲେ ସେଇ ସେ ବିଦ୍ୟାର ଫଲ ଜାଣିଶ୍ଚୟ ସେଇ ସେ ବିଦ୍ୟାର ଫଲ ଜାଣିଆ। जन्म ऐश्वर्य सुतश्री ये भगवान को बुझा देवे आज जन बुझा देवे क्या भक्त भक्त को भी बुझा देवे जन सुत भक्त भी तुम बुझा दब ये भगवान भगवान स्वरूप को ये चार जिन आच्छादन करदे भक्तर स्वरूप ही आच्छादन करदे महाप्रभु कहले जत देख वैष्णव व्यवहार दुख ताहते जाने ये परानंद सुख विषय मदांग ताहा किछु नै ना जाने विद्या मदे धन मदे वैष्णव ना चिंता अधिक पांडित्य आसीगले लोक वैष्णव विष्णु भक्त जानपर कि आपड़ देखी ना कि जगन्नाथ भक्त मान के थर बाटा बाड़ी कर सब पंडा मान बाहर कर भक्त देखु ना ये विधि से रही लांडी माता पिता आने बुढ़ी तर लांडी माता लंडा हूँ माँ जगन्नाथ को खाली देखी मीठा भोग एत ठाकुर पिता खाऊँ मीठा गड़ा खाऊँ तो पुआ भाव देख देह खराब हो पिता तो खाली मंदिर भोग लगे से पंडा न लगा ज्ञान किसी देखीदे मातृ हम चाहिए ये जगन्नाथ भोग लगे हजार बड़े आंगुल बुढ़ी 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 आंत्र पढ़ी पढ़ी एने व्यस्त ये किसी जान देखीदे सहय भाग ये तो विद्या प्रभु पुत्र भल भाग देखीदे मातृत्व स्नेह परिवर्तित भगवत स्नेह लगे मो पिता भोग लोक कर पंडा मान बाहर भोग लगे अंटार लुचे पथुरी आगे सब पथुर देखी आम माँ मैंने अलग बैटर लगे पथुरी आने कू पा पथुर भोग लगे ट्यूल जल आज कहते भी लगा गाँव गली लोक मैंने चमड़ा लगे आ पथुर भोग लगे धरिकी आना जगन्नाथ को देखे जगन्नाथ भोजन करते मीठा खाऊ तुम देह खराब जगन्नाथ भोजन कर ज्ञान थी लगे आज्ञा एम भगवान एमती विधि खाइबा आचमन करा कि ज्ञान कौन दरकार आज्ञा संपूर्ण ज्ञान तो आसा ज्ञान सब बेकार बेकार प्रभु से मोर प्रभु दास सेवा कर मोर धर्म यही स्थित ही जावा सब ज्ञान तो शेष कि विद्या कर दबनी बहु प्रकार तुम मन को चंचल कर सूक्ष्म अहंकार सृष्टि कर पंडा मैंने से भगवान देखे माँ तो चल जीव बुढ़ी कि आबे गला भोग किए लगे गोटे एमती व्यवस्था कर डेली पिता खाए आंकर नाम भी सबसे कह गोटे दिन आंटार लुचे भगवान धरा पकई दौ सिक्यूरीटी मैंने देखे कौन नौ कौन जाऊ ना पुओ पाख कौन बोलु ना मो पुपाई नुचे ना कौन बोलु ना मो भोजा पिता भोग लगुच डेली मो पुओ तो हाथ रे खाली खाया नहीं बस पोपा पथर पाती भांगी गला पिता पकड़ा बुढ़ी माँ कादी आसिक शुए देख तो ज्ञान तारा मोर पु ज्ञान चले आस ठाकुर सामने स्वप्न गल राजा पंडा भोग लगे गोटे तो प्रभु सब भोग दर्शन हो ठीक लक्षण सुगंध आसुनी जगन्नाथ दर्शन हो ना ठाकुर कहले देख सी मोर मत पुओ रूप देखु सी डेली पिता आनला आज दारापड़ा मैंने एमती तार फोपाड़ दे सी जिते दिन थी ये सबुद पिता भोग धरिक आस मत लगे तुम किसी नियम रही 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 लगे लगे आ सी गला मो ना पिता भोग लगे ता ना मो पाखे पिता भोग ଲାଣ୍ଡିମାତା, ଲାଣ୍ଡିମାତା ପଠ ବି ଆଜି ଅଛି ନା, ଲାଣ୍ଡିମାତା ପଠ ଜ୍ଞାନ ଗଣିତ ଜ୍ଞାନ ସ୍ୱାଭାବିକ ଭଗବାନ ଆମ ସ୍ୱାଭାବିକ ଭଲ ପାଇ କରିଛନ୍ତି, ଆମ ସ୍ୱର ପ୍ରତି ମମତା ଅଛି, ଆମର ଦେହ ପ୍ରତି ଭୋଜନ ପ୍ରତି କୌଣସି ବସ୍ତୁ ପ୍ରତି ମମତା ଥିଲେ କେବଳ ଭଗବାନଙ୍କ ସମସ୍ତ ଜ୍ଞାନ ଆଣିବା ବହୁ କଷ୍ଟ ହେଇଯିବ। ଦିଗ୍ବିଜୟ କରିବା ବିଦ୍ୟାର ଫଳ ନା, ଈଶ୍ୱର ଭଜିଲେ ଭଗବାନଙ୍କୁ ଭଜନ କଲେ ବିଦ୍ୟା ସଫଳ। ଆଉ ସବୁଠୁ ବଡ ବିଦ୍ୱାନ କିଏ ସଂସାରରେ ତାଙ୍କ ଭାବ ଆମେ ଜାଣିଛେ, ସିଦ୍ଧର୍ଶନ ନୃସିଂହ ପ୍ରସାଦ ମହମ ବେଦୀ ସୁଖ ବେଦୀ ବ୍ୟାସ ବେଦୀବାନ ବେଦୀ ନୃସିଂହ ପ୍ରସାଦ ସେ ଶ୍ଳୋକ ଅଛନ୍ତି, ଶ୍ରୀଧର ସକଲମ୍ବେତି ନୃସିଂହ ପ୍ରସାଦ, ଏ ଶ୍ଳୋକ କାଶୀ ବିଶ୍ୱନାଥ ରଚନା କରେ। କିଏ ଭାଗବତ ଜାଣନ୍ତୁ ନା ନ ଜାଣନ୍ତୁ ସବୁ କିଏ ଜାଣିଛନ୍ତି, ନୃସିଂହ ପ୍ରସାଦ ଶ୍ରୀଧର ସ୍ୱାମୀ ସବୁ ଜାଣିଛନ୍ତି। କିନ୍ତୁ ସେ ଭାଗବତ ଆରମ୍ଭରେ କଣ ଲେଖୁଛନ୍ତି, କ୍ଷୀରବାରିଧେ, ଆରେ ଭାଗବତ କେଉଁଠି କ୍ଷୀରବାରିଧି, ମୁଁ ମନ୍ଦ ଲୋକ, ଆରେ କ୍ଷୀରବାରିଧିରେ କ୍ଷୀରସାଗର ମନ୍ଥନ ହେଲା ବେଳେ ଯୋଉଠି ମନ୍ଦର ପର୍ବତ ବୁଡ଼ି ଯାଉଛି ମୋ ଭଳିଆ ତୃଣ ସେଠି କଣ ମନ୍ଥନ କରି ସେଠି କଣ ବାହାରିବ, ସେ ଲେଖୁଛନ୍ତି କଂତତ୍ର ପରମାଣୁ ଯତ୍ର ମଜ୍ଜତି ମନ୍ଦର, କ୍ଷୀରସାଗର ମନ୍ଥନ ହେଲେ ମନ୍ଦର ପର୍ବତ ବୁଡ଼ି ଯାଉଛି, ଭାଗବତ ଶାସ୍ତ୍ର ମୋ ଭଳିଆ ଲୋକ, ମୋ ପରମାଣୁ ଗୋଟେ ତୃଣ ଭଳିଆ ମୁଁ କଣ କରିବି। ପ୍ରଥମେ ଏ କଥା ଲେଖୁଛନ୍ତି, ଏହେଲେ ବିଦ୍ୟା ବିଦ୍ୟା ଗୁଡାତି ବିନୟ ବିନା ଜାତି ପାତ୍ର, ବିଦ୍ୟା ବିନୟ ନ ହେଲା ସେ ଫଳ କିଛି ମିଳିବନି। କି କରିବ ବିଦ୍ୟା ଧନ ରୂପ ଯଶ କୁଲା, କି କରିବ ନିର୍ମୂଳ କରିଦେବ ସେ ଭକ୍ତି ଯୋଗୁଁ। ଜନ ଐଶ୍ୱର୍ଯ୍ୟ ସୁତ ଶ୍ରୀ ବିଧାତୁ ନିଶ୍ଚିତ ଭାବରେ, ହେ ପ୍ରଭୁ ହେ ଗୋବିନ୍ଦ ହେ କୃଷ୍ଣ ହେ ଗୋପାଳ, ଏଇ ଚାରୋଟି ଯାହା ପାଖରେ ଅଛି ସିଏ ଆପଣଙ୍କୁ ଡାକି ପାରିବନି, ସେଥିପାଇଁ ମୋର ବିପଦ ଦରକାର, କାରଣ ଲୌକିକ ସମ୍ପଦ ହଉଛି ବିପଦ। ନିର୍ମୂଳ କରିଦେବ ବିଦ୍ୟା ଧନ ରୂପ ଯଶ କୁଳ ନିର୍ମୂଳ କରିଦେବ। ଆଉ କଣ କଣ ଗଲେ, ଜନ୍ମ ଐଶ୍ୱର୍ଯ୍ୟ ସୁସ୍ଥ ହବ, ଶ୍ରୀ ସୁନ୍ଦର ରୂପ, ରୂପ ବି ଗୋଟିଏ କାଳ ଆଜ୍ଞା, କଣ ଏ ରୂପ ଭଗବାନ ଗୋଟିଏ ଗୋଟିଏ ଖୋଲି ଖୋଲି ଦେଖିବା ଆମେ ଏ ଶରୀର କଣ ଅଛି, ଚମଡ଼ାଟା କାଢ଼ିଦେବ ତାପରେ କଣ ଦେଖାଉ, ଦେଖ ଗୋଟେ ଜାଗାରେ ଛିଡ଼ି ଯାଉଛି ଆପଣ ଖାଲି ଶରୀରଟାକୁ ଦେଖ, ଏ ଶରୀର କଣ, ଚମଡ଼ା ଉଠିଯାଉନି ଛିଡ଼ିଗଲା ପରେ ଚାଞ୍ଚି ଯାଇଥିବ, ଏ ଶରୀର କଣ ତାପରେ କାଢ଼ି ଦିଅନ୍ତୁ, ଖାଲି ଗୋଟେ 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 ଲେୟାର ଯେମିତି ମଡ଼ା ଯାଇଛି, ଲେୟାର ମଡ଼ା ଯାଇଛି ରକ୍ତ ମାଂସ ହାଡ଼ କଣ, ଇଏ ଶରୀର, ଏ ଶରୀର ସୁନ୍ଦର ହେଇଗଲା ପରେ ନା ଇଏ ଭଜନର ବହୁତ ବଡ ପ୍ରମାଣ। ପ୍ରମାଣ ନାରଦ ମୁନି, ନାରଦ ମୁନି ଯୁଧିଷ୍ଠିର ମହାରାଜ ନିଜ ଜୀବନ କହୁଛନ୍ତି, ଆରେ ମୁଁ ଦାସୀ ପୁତ୍ର ହେଲି କାହିଁକି ଜାଣିଛ, ଏମିତି ପ୍ରସନ୍ନ ଯଦିଓ ସେଟା ଏଇ ରୂପ କିଭଳି ମୋର କାଳ ହେଇଗଲା, ମୋ ପୂର୍ବ ଜନ୍ମରେ ଉପବରଣ ନାମକ ଗନ୍ଧର୍ବ ଥିଲେ, କିନ୍ତୁ ଭଗବାନଙ୍କ ଦୟାରୁ ରୂପ ପେଶଲ ମାଧୁର୍ଯ୍ୟ ସୌଗନ୍ଧ ପ୍ରିୟଦର୍ଶନ, ମୋତେ ଯିଏ ଦେଖୁଥିଲା ପ୍ରିୟ, ମୋ ଦେହରୁ ସୁଗନ୍ଧ ବାହାରୁଥିଲା, ମୋର ସୁନ୍ଦର ସ୍ୱର୍ଗ ଥିଲା, ରୂପ ଥିଲା, ମାଧୁର୍ଯ୍ୟତା ଥିଲା, ସ୍ତ୍ରୀ ନାମ ପ୍ରିୟତମ ନିତ୍ୟ ମତ ସ୍ୱରୂପ ମତମ ସ୍ୱରୂପ ଲମ୍ପଟ ସ୍ୱପୁରମ ଲମ୍ପଟ, ମୋ ପୁରରେ ମୁଁ ଲମ୍ପଟ ହେଇକି ସବୁବେଳେ ସ୍ତ୍ରୀ ମାନଙ୍କ ସହିତ ବୋଲୁଥିଲି, ସ୍ତ୍ରୀମାନେ ସବୁବେଳେ ମୋ ପ୍ରତି ଆକର୍ଷିତ ହେଇଥିଲେ, ରୂପ ମୋର କାଳ ହେଇଗଲା, ପ୍ରଜାପତିମାନଙ୍କ ସଭା ଭିତରକୁ ମୁଁ ଆମନ୍ତ୍ରିତ ହେଇ ଯାଇଛି, ମୋ ସୁନ୍ଦର ରୂପରେ ମୁଁ ରୂପାନ୍ତିତ ହେଇ ଗର୍ବାନ୍ତିତ ହେଇ ନାରୀମାନଙ୍କ ସହିତ ସେଠି ରହିକି ଦେବତାମାନଙ୍କର ଗୁଣଗାନ କରୁଛି, ଯେଉଁଠି ସମସ୍ତେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ମୁଁ ସେଠି ନାରୀମାନଙ୍କ ସହିତ ଗୀତ ଗାନରେ ରହିଛି, ସାଙ୍ଗେ ସାଙ୍ଗେ ଅଭିଶାପ ଦେଇଦେଲେ ಜಹಿತಂ ಸುತ್ರಮಾಸು ಹಸ್ತ ಸ್ತ್ರೀಕೃತ ಹೇಳಣ. ನಾದಮನಿ ಕೋಚಿ ಮುಂದೆ ಅಸಿಪುತ್ರ ಕೆಮ್ತಿ ಇಲ್ಲಿ ಈ ರೂಪ ಪಾಯ ಮತ್ತೆ ಅಭಿಶಬ್ದ ಇದ್ದಾರೆ. ಜಾವ ಜಾಹಿ ಶೀಘ್ರ ಶೀಘ್ರ ತುಂಬ ಜಾವ ತುಂಬ ರೂಪ ನಷ್ಟ ಅಯ್ಯಾವ ಜಾ. ସେଥିପାଇଁ ଏଇ ଚାରୋଟି ଜିନିଷ ଜନ୍ମ ଐଶ୍ୱର୍ଯ୍ୟ ସୁତଶ୍ରୀ ବି ଏ ଚାରୋଟି ଥାଇ ଯଦି କାହା ଅଭିମାନ ନାହିଁ ତାକୁ ବୁଝିବାକୁ ପଡିବ ଭଗବାନଙ୍କର ମହାନ ଆଶୀର୍ବାଦ ତାଙ୍କ ପାଖରେ ଅଛି. ପ୍ରଭୁଙ୍କର ଆଶୀର୍ବାଦ ଆପଣ ନିରବଚ୍ଛିନ୍ନ ଭାବରେ ଅଛି. ତମେ ସ୍ୱାଭାବିକ ଦେଖନ୍ତୁ ଆପଣ ବସି ବସି ଯଦି ବିଚାର କରି ଦେଖ ଆମର ଅନ୍ୟକୁ ଦୋଷ ଦର୍ଶନ କରିବାର ଯୋଉ ଗୁଣ ଆସିଛି ଏହାର ମୂଳ କାରଣ ଏ ଚାରିଟା ଭିତରେ ଗୋଟିଏ ଯୋଗ୍ୟତା ଆମ ନିକଟରେ ଅଛି ଅହଙ୍କାର ସୃଷ୍ଟି କରିବ ଅହଙ୍କାର ସୃଷ୍ଟି କରି କଣ କରିବେ ନା ଦୁଇଟା ଯୋଉ ସ୍ୱରୂପ ଜିନିଷ ଯେଉଁଥିରେ ଆମର କଲ୍ୟାଣ ହବ ଆଚ୍ଛାଦନ କରିଦେବ ଭଗବାନ ଭଗବତ ତତ୍ତ୍ୱକୁ ଭଗବତ ଦର୍ଶନ ଆଚ୍ଛାଦନ କରିଦେବ ଭକ୍ତ ଦର୍ଶନ ଆଚ୍ଛାଦନ କରିବ ଗର୍ବ ସୃଷ୍ଟି କରିବ ଗର୍ବ ସୃଷ୍ଟି କରିବ. ଆପଣ ଦେଖୁଛନ୍ତି ପୁଣ୍ଡରିକ ବିଦ୍ୟାନିଧି ନିକଟକୁ ଗଲେ ଗୋଦାଧରକୁ ପଠେଇଲେ ନା ମହାପ୍ରଭୁ ବୋଲେ ଯା ଯା ଦୀକ୍ଷା ମୁଁ ତାଙ୍କରି କତିରେ ମନ୍ତ୍ର ନିଅ ମହାପ୍ରଭୁ ଶିଖେଇଲେ ଭୋଗ ବିଳାସ ଦେଖିଗଲା ଇଏ କଣ ଗୁରୁ ଏତେ ପଙ୍ଖା ଚାଲିଛି ମୟୂର ପଙ୍ଖା ଇଏ ପଡିଛି ବହୁତ ଗଦି ଉପରେ ବସିଛନ୍ତି ପଳେଇ ଆସିଛି ଇଏ କଣ ସାଧୁ ବୁଦ୍ଧି ରହିଛି ନା ନିଜର ବିଦ୍ୟା ବୁଦ୍ଧି କିଞ୍ଚିତ ଥିଲା ବୋଲି କିନ୍ତୁ ଭଗବତ ସାଧୁକୁ ଚିହ୍ନିପାରିବେ. ସେଥିପାଇଁ କୁନ୍ତଦେବୀ କହୁଛନ୍ତି ଭଗବାନ ପଚାରିବେ ତାହେଲେ ମୁଁ ଯଦି ଏ ଚାରିଟା ଜନ୍ମ ଐଶ୍ୱର୍ଯ୍ୟ ସୁତଶ୍ରୀ ଏଇଟା ଅହଙ୍କାର ସୃଷ୍ଟି କରେ ମଦ ସୃଷ୍ଟି କରେ ଏ ବ୍ୟକ୍ତିମାନେ ମୋତେ ଦର୍ଶନ ପାଆନ୍ତିନି ଦର୍ଶନ କାହାର ମୁଁ କାହାର ଦର୍ଶନ ଗୋଚର ହୁଏ ଅକିଞ୍ଚନ ସେ ଗୋଚର ଆପଣ କେବଳ ଅକିଞ୍ଚନର ଗୋଚର ଅକିଞ୍ଚନ କିଏ ଅକିଞ୍ଚନ ଶବ୍ଦ ଅର୍ଥ କରିବି ନାହିଁ ନାସ୍ତି ତତ୍ବ୍ୟତିରିକ୍ତ ପରମାର୍ଥ ଦୟା ଅଭିପ୍ରେତ୍ୟମ କିଞ୍ଚିତ ବି ବସ୍ତୁ ପରମାର୍ଥ ଅଭିପ୍ରେତ୍ୟ ପରମାର୍ଥ ଲକ୍ଷ୍ୟ ବ୍ୟତୀତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କିଞ୍ଚିତ ବସ୍ତୁ ଯାହାର ନାହିଁ ସେ ଆପଣ ଅକିଞ୍ଚନର କହୁଛନ୍ତି ଲାଷ୍ଟ ଅକିଞ୍ଚନରୁ ଗୋଚର ତ ଏଇ ସାଙ୍ଗେ ସାଙ୍ଗେ ପ୍ରାର୍ଥନା ଆରମ୍ଭ କରିଦେଲେ ନମୋ ଅକିଞ୍ଚନ ବିତାୟ ନିବୃତ ଗୁଣ ବୃତ୍ତୟେ ଆତ୍ମରାମାୟ ସନ୍ତାୟ କୈବଲ୍ୟ ପତୟେ ନମଃ. ପୁଣି ପ୍ରଣାମ ଯୋଡ଼ିବେ ନମଃ ଆତ୍ମରାମାୟ ନମଃ କୈବଲ୍ୟ ପତୟେ ନମଃ ନମୋ ଅକିଞ୍ଚନାୟ ନାୟ. ଆପଣ ଅକିଞ୍ଚନର ଗୋଚର ଏଇ ଚାରିଟି ଜିନିଷ ଥିଲେ ମଦ ସୃଷ୍ଟି କରେ ଆଉ ଏ ବିପଦ ହେଇଯାଏ କଥା କେଉଁଥିରେ ନା ବିପଦ ବି ଶ୍ଳୋକ ଆସିଛି ମୁଁ ବିପଦ ଏଇଥିପାଇଁ ମାଗୁଛି ଏ ଚାରୋଟି ଜିନିଷ ଲୌକିକ ସମ୍ପତ୍ତି ନୁହେଁ ଏ ବହୁ ବିପଦ ଏ ଚାରୋଟି ଜିନିଷ ଦରକାର ନାହିଁ ମୋର ବିପଦ ଦରକାର ଆପଣଙ୍କ ଦର୍ଶନ ଦରକାର କିଏ ଆପଣଙ୍କର ଗୋଚର ହବ ନା ଅକିଞ୍ଚନ ଅକିଞ୍ଚନ କଥା କହିଦେଲା ପରେ ଓ ଭଗବାନଙ୍କର ସ୍ୱରୂପ ବୃତ୍ତିକୁ ଦର୍ଶନ କରିପାରୁଛୁ ସତେ ଯେଭଳି ଭଗବାନ ଆଲିଙ୍ଗନ କରିଛନ୍ତି ଅକିଞ୍ଚନ କୁନ୍ତଦେବୀ ଭାବରେ କହୁଛନ୍ତି ପ୍ରଭୁ ଆଗେ ତାଙ୍କ ମୁଖରେ ବାହାରିଗଲା ମୁଁ ଅକିଞ୍ଚନର ମୋ ଚରିତ୍ର କେମିତି ଜାଣିଲ ନା ମୁଁ ଅକିଞ୍ଚନ ବିତା ଆପଣ ଯଦି ଅକିଞ୍ଚନର ଧନ ଦଶମ ସ୍କନ୍ଧ ଭାଗବତ ପରେ ଯେତେବେଳେ ଦଶମ ସ୍କନ୍ଧ ଭାଗବତ ପରେ ରୁକ୍ମିଣୀ ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ବାଦରେ ବୃହତ ବୈଷ୍ଣବ ତୋଷଣୀରେ ସନାତନ ଗୋସ୍ୱାମୀ ଟିକା ସେୟା କରିଛନ୍ତି ନମୋ ଅକିଞ୍ଚନ ବିତା ସେଠି ନିଷ୍କିଞ୍ଚନ ନାମ ସେ ଶବ୍ଦ ଏକା ଦୁଇଟି ଅର୍ଥ କରିଛନ୍ତି ଅକିଞ୍ଚନର ଧନ କିଏ ଭଗବାନ ଆଉ ଭଗବାନଙ୍କର ଧନ କିଏ ଅକିଞ୍ଚନ ନମୋ ଅକିଞ୍ଚନ ବିତ୍ତାୟ ଏ ଚାରୋଟି ଗୁଣ ଭକ୍ତର ଅଛି ଭଗବାନଙ୍କର ଅଛି ନମୋ ଅକିଞ୍ଚନ ବିତ୍ତାୟ ଏ ଅକିଞ୍ଚନ ଅକିଞ୍ଚନର ଧନ ମୁଁ ଆପଣଙ୍କୁ ପ୍ରଣାମ କରୁଛି ଅକିଞ୍ଚନ କିଭଳି ଅକିଞ୍ଚନ ଦୁଇ ପ୍ରକାର ଧନ ଥିଲେ ବି ଜଣେ ଅକିଞ୍ଚନ ହେଇପାରିବ ଧନ ନଥିଲେ ବି ଜଣେ ଅକିଞ୍ଚନ ହେଇପାରିବ ତା ପ୍ରମାଣ ଅଛି ଶାସ୍ତ୍ର ପ୍ରମାଣ ଅଛି ଧନ ନଥିଲା ଅକିଞ୍ଚନ କିଏ ସୁଦାମ ଯଦୃଚ୍ଛା ଅବ ଯଦୃଚ୍ଛା ଅବକର୍ଣ୍ଣ ବର୍ତ୍ତମାନ ଗୁହାସ୍ୱମୀ ତସ୍ୟ ଭାର୍ଯ୍ୟା କୁଚଳେଶ କୁତ୍କାମ ଚ ତଥା ବିଧ। ହେ ରାଜନ ପରୀକ୍ଷିତ ଆଶ୍ଚର୍ଯ୍ୟ ହେଲୁ ପରିସଭା ଭିତରେ, ଆରେ ସନ୍ନ୍ୟାସୀଙ୍କର ଚୂଡ଼ାମଣ ତ ଇଏ, ସନ୍ନ୍ୟାସୀ ତ ଭିକ୍ଷା ମାଗିବ, ଇଏ ତ ଭିକ୍ଷା ମାଗିବାକୁ ଯାଉନାହାନ୍ତି, ଅକିଞ୍ଚନ କେବଳ ଭଗବାନଙ୍କର ଭଜନ କେବଳ, ସମସ୍ତେ ଦୁଇ ଜଣ ବସିବେ, କାହିଁ ଇଏ ଭାବ, କାହିଁ ଭକ୍ତି, କାହିଁ ବୈଷ୍ଣବ ରହସ୍ୟ, ଦୁଇ ଜଣ ସମସ୍ତେ ମାଗିବା ପାଇଁ ଯିବେ, ବ୍ରାହ୍ମଣ ମାଗିବା ପାଇଁ ନିୟମ ଅଛି, ବ୍ରାହ୍ମଣ ମାଗିକି ଗୋଟେ ବର୍ଷ ପର୍ଯ୍ୟନ୍ତ ଭିକ୍ଷା ରଖିବ, କାରଣ ଭଜନ କେମିତି କରିବ, ସୁଦାମା କେଉଁଠିକି ଯାଆନ୍ତି, ଇଏ ହେଲା ଅକିଞ୍ଚନ। ଭଗବାନ ମୋର ଧନ, ମୋର କଣ ଧନ ଦରକାର, ଯଦୃଚ୍ଛା ଯାହା କରିବ ଲାଭ, ଯଦି କିଏ ଆଣିକି ଦିଏ, ସୁଦାମାର ପଡ଼ୋଶୀମାନଙ୍କ ଭିତରେ ବ୍ରାହ୍ମଣ ସାହି ଯଦି କାହାର ବିବାହର ଥିବ, କାହାର ଶ୍ରାଦ୍ଧ ଥିବ, କାହାର ଦୈବ ଦେବକର୍ମ ଥିବ, ଏ ସୁଦାମା ବ୍ରାହ୍ମଣଙ୍କ ସଦବ୍ରାହ୍ମଣ ଭଜନ କରି ତାଙ୍କୁ ତାକୁ ଦେଇ ଆସିବ, ଆଜ୍ଞା ଯେତିକି ଦେବେ ସେତିକିରେ ଚଳ, ଯେତିକି ଦେବି ସରିଗଲ ପୁଣି ଚଳ କିଣ, ଆଜ୍ଞା ଏଇ ସ୍ଥିତିରେ ଭଜନ ବର୍ତ୍ତମାନ କେହି ଭକ୍ତ କରିପାରିବେ, ଆଜ୍ଞା ଘରେ ପୁରା ଅବସ୍ଥା ଖାଇଦେଇଯିବ, ଯେ ଜିନିଷ ଅକିଞ୍ଚନ ହେଇଯିବ, ଭଗବାନଙ୍କୁ ଧନ କରିଛ ତାହେଲେ ଏଇ ଜିନିଷ କଣ ଦରକାର, ନମ ଅକିଞ୍ଚନ ଚିତ୍ତା, ଧନ ନଥିଲେ ଅକିଞ୍ଚନ ଯଦି କିଏ ସୁଧାବା, ଆଉ ଧନ ଥାଇକି ଅକିଞ୍ଚନ କିଏ, ଧନ ଥାଇକି ଅକିଞ୍ଚନ ହେଲେ ଅମ୍ବରୀଶ ମହାରାଜ, ସପ୍ତଦୀପବତୀ ମହି ଅତୁଳ ବିଭୁ, ସପ୍ତଦୀପର ରାଜା ଥିଲେ, ଚକ୍ରବର୍ତ୍ତୀ ସମ୍ରାଟ ଅତୁଳ ବିଭୁ, ବାସୁଦେବେ ଭଗବତୀ ତତ ଭକ୍ତେ ଚୁ ସାଧୁସୁ ପ୍ରାପ୍ତ ଭାବ ପରମ ବିଶ୍ୱ ଯେ ନୈଷ୍ଟବତ୍ ସପ୍ତଦୀପବତୀ ମହି ରାଜା ଆଜି ଲୋଷ୍ଟବ୍ରତ ଦେଖୁଛନ୍ତି, ଅକିଞ୍ଚନ ନମୋ ଅକିଞ୍ଚନ ବିତା ଲୋଷ୍ଟ ବେଳେ ଦେଖୁଛନ୍ତି, ଆଜ୍ଞା ସମ୍ପତ୍ତି ଅଛି, ସମ୍ପତ୍ତିକି ଲୋଷ୍ଟ ବେଳେ ଦେଖିପାରିବା, କିନ୍ତୁ ଭାବ ପ୍ରାପ୍ତ ହେଇଗଲେ, ପ୍ରାପ୍ତ ଭାବ ଭଗବତୀ ଭକ୍ତ ଏଇଭଳି ନା ବାସୁଦେବ ଭଗବତୀ ତତ୍ ଭକ୍ତି ଚୁ ସାଧୁ, ଭକ୍ତ ସାଧୁ ଭଗବାନଙ୍କ ପ୍ରତି ଭକ୍ତି, ଆଉ ଭକ୍ତ ସଦାଚାରୀ ସାଧୁଙ୍କ ପ୍ରତି ଭକ୍ତିରେ ଆଜି ଭାବ ପ୍ରାପ୍ତ ହେଇଗଲେ, ପ୍ରାପ୍ତ ଭାବ ଭାବ ଭଗବତୀ ଲୋଷ୍ଟ ବିଶ୍ୱ, ଏ ସମଗ୍ର ବିଶ୍ୱକୁ ଗୋଟେ ପାଂଶୁ ପିଣ୍ଡ ଭଳି ଦେଖୁଥିଲେ, ମାଟି ଭଳି ଦେଖୁଥିଲେ, ପାଂଶ ପିଣ୍ଡ ଭଳି, ମାଟିରେ ତ ମୂଲ୍ୟ ଅଛି, ଗୋଟେ ପାଂଶୁ ପିଣ୍ଡ ଭଳି ଦେଖୁଥିଲେ, ଦେଖୁ ଦର୍ଶନ କରୁଥିଲେ, ଅକିଞ୍ଚନ ଭଗବାନ ଛଡ଼ା ମୋର କେହି ନା, ଏ ହେଲେ ଅକିଞ୍ଚନ, ଅକିଞ୍ଚନର ଗୀତ ଭଗବାନ, ଆମେ ଭକ୍ତ ହେଲା ପରେ ଆମେ କ'ଣ କହୁଛେ, ପ୍ରଭୁ ଭଗବାନଙ୍କର ଧନ, ଆମେ ଭଗବାନଙ୍କୁ ଭଜନ କରୁଛେ, ଆମେ ଭଗବାନଙ୍କର ଭକ୍ତ, ଆମେ ଭଗବାନଙ୍କର ଭକ୍ତ, ଏଇଟା ଅକିଞ୍ଚନ ତାର ନାମ, ଯଦି ଭକ୍ତ ରହସ୍ୟ ବିଚାର କରିବା, ମୁଁ ପ୍ରଭୁଙ୍କର ଭକ୍ତ, ଏଇ ଅକିଞ୍ଚନ ତାର ନୁହେଁ, ଅକିଞ୍ଚନତା କ'ଣ, ଅକିଞ୍ଚନତା ହେଉଛି କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କର, ଏହି ତାଙ୍କର ଅକିଞ୍ଚନତା, ପୁରୀ ସେର ବିଟ କୀଟ ହୋଇତେ ଆମି ସେ ଲିଷ୍ଟ ଭଗବାନଙ୍କର ଭକ୍ତ, ମୁଁ ବୈଷ୍ଣବ ନା, ଜଗାଇ ମାଧ୍ୟମ ବଡ ବାପ୍ୟା,
ପୁରୀଷର ବିଷ୍ଠାର କୀଟ ଠାରୁ ମହିନ। ଏଇଟା କି ଗ୍ରନ୍ଥରେ ଲେଖିବ କି ଆଜ୍ଞା? ଏ କଥାଟା କି ଗ୍ରନ୍ଥରେ ଲେଖିବ? ନିଜ ନିଜର କଥା ଲେଖୁଛନ୍ତି। ପୁରୀ ସେ କୀଟ ହୋଇତେ ଆମି ସେ ଲଘିଷ୍ଠ, ଜଗାଇ ମାଦାଇ ହୋଇତେ ଆମି ସେ ପ୍ରତିଷ୍ଠ। ଯେ ଆମର ନାମ ଲୟ ତାର ପାପ ହୁଏ, ମୋ ନାମ କେହି ନବନି ପାପ ହେଇଯିବ ତୁମର ବେତେ ଅପରାଧ। ଯେ ଆମର ନାମ ଲୟ ତାର ପୁଣ୍ୟକ୍ଷୟ, ମୋ ନାମ ନେଲେ ତୁମର ପୁଣ୍ୟକ୍ଷୟ ହେଇଯାଏ। ଏ ହେଉଛି ବୈଷ୍ଣବତା। ଆମେ ବୈଷ୍ଣବ ହେଇଛେ ତିଲକ ମାଳି ଯାହା କିଛି ପିନ୍ଧିଛେ, ଏ ସାଧୁଙ୍କ ଦୟାରୁ ଆଜ୍ଞା। ତାକୁ ଏଇଠି ବୈଷ୍ଣବତା ବୋଲି ଜ୍ଞାନ କରିଦେବା, ତାକୁ ଏଇଠି ଭକ୍ତ ବୋଲି ଜ୍ଞାନ କରିଦେବା ଆମର ଅକିଞ୍ଚନଙ୍କ ନଷ୍ଟ ହେଇଯିବ। ଜଣେ ଆଚାର୍ଯ୍ୟ ଗୋଟେ ସୁନ୍ଦର ଭାବ ଦେଇଛନ୍ତି, ଆମ ବୈଷ୍ଣବ ସମ୍ପ୍ରଦାୟ ଆଚାର୍ଯ୍ୟ ଗୋଟେ ସୁନ୍ଦର ଭାବ ଦେଇଛନ୍ତି, କହିଲେ ସଂସାର ସବୁ ଲୋକ ମୋତେ କହୁଛି ମୁଁ ସାଧୁ ବୋଲି, ମୁଁ ଛୁଆଟି ଯାଉଛି ଲୋକ ମୋତେ ପ୍ରଣାମ କରୁଛୁ। ଆଜ୍ଞା, ପ୍ରଣାମ କରିବା ପୂର୍ବରୁ ବିଚାର କରିବା ଦରକାର। ପ୍ରଣାମ ନବା ଲୋକ ଖୁସି ହେଉଛି କି? ଆପଣ ତାକୁ ଯୋଗ ଦେଖି ପ୍ରଣାମ କରୁଛନ୍ତି, ସିଏ କଣ ଖୁସି ହେଉଛି କି? ସମସ୍ତଙ୍କ ଭାବ ସମାନ ନାହିଁ। ଏତେ ଅଯୋଗ୍ୟ ମନେ କରୁଥିଲେ ବୈଷ୍ଣବତା ଏଭଳି ଏକ ବସ୍ତୁ, ଏତେ ଅକିଞ୍ଚନତା, ଭଗବାନ ସଂସାର ମୋର କେହି ନାହାନ୍ତି, ମୋ ପାପିର ନମ ଅକିଞ୍ଚନ ବିତାୟ, ଇଏ ହେଉଛି ଅକିଞ୍ଚନତା। ମନରେ ସମ୍ମାନର ଧନ ବି ତାର ଆଶା ନାହିଁ, ମନରେ ଏଠି କିଛି ପାଇବାର ଆଶା ଅଛି, ସେ ଗୋଟେ ଧନ, ସମ୍ମାନର ଆଶା, ଯଶର ଆଶା, ଇଏ ବି ଧନ, ଅକିଞ୍ଚନ କେମିତି ବୈଷ୍ଣବ ଭକ୍ତ ଇଏ ଅଭିମାନ, ଇଏ ଗୋଟେ ଧନ ନା, ଇଏ ବି ବାଧା ହେଇଗଲା ଭକ୍ତି। କହିଲେ ମୋତେ ସମସ୍ତେ ଭକ୍ତ ଭକ୍ତ ବୋଲି କହୁଛନ୍ତି, ମୁଁ କେମିତି? ନା, ମୁଁ କୁକୁର। କୁକୁର ଯଦି ଏଇ ଗୋଟେ ରାସ୍ତାରେ ବୁଲୁଛି କିନ୍ତୁ ତାର ନାମ ଦିଆ ହେଇଛି ସେୟାର ବୋଲି ବାଘ, ଆଜିକାଲି ଯେମିତି କୁକୁରର ନାମ ଟାଇଗର ରଖିନାହାନ୍ତି, ଯଦି କେହି କୁକୁର ନାମ ଟାଇଗର ରଖିଦେଲେ କୁକୁର କଣ ଟାଇଗର ହେଇଯିବ? କୁକୁର ନାମକୁ ବାଘ ରଖିଦେଲେ କୁକୁର ବାଘ ହୁଏ ନା? ସଂସାର ସବୁ ଲୋକ ମୋତେ ବୈଷ୍ଣବ କହିଲେ, ମୋତେ ଭକ୍ତ କହିଲେ, ମୁଁ କିନ୍ତୁ ଭକ୍ତ ନୁହେଁ, ମୋତେ ଏମିତି କହିଦେଉଛନ୍ତି କୁକୁର ନାମକୁ ଟାଇଗର ରଖିଲା ଭଳିଆ, ଇଏ ଭକ୍ତ। କୁକୁର ନାମକୁ ଟାଇଗର ରଖିଲା କହି କୁକୁର ଟାଇଗର ହୁଏ ନା? କୁକୁର ମୋତେ ସ୍ୱଭାବ ଛାଡ଼ି ଦିଅନ୍ତି ନା, ବାଘର ସ୍ୱଭାବ ରକ୍ତ ହେଇଯାଏ, ତାଙ୍କର ଭାବଟା ହେଲା କୁକୁର କୁକୁର ହୀନ ବୃତ୍ତି ଛାଡ଼େ ନା, ପିଷ୍ଟା ବର୍ଣ୍ଣ ଛାଡ଼େ ନା, କି ବାଘ ଭଳି ସିଂହ ଭଳି ପରାକ୍ରମ ଦେଖିପାରେ ନା, ମୋତେ ସଂସାର ଭକ୍ତ ବୋଲି କହୁଛନ୍ତି, ମୋ ଭକ୍ତ ନୁହେଁ, ମୁଁ ହେଉଛି କୁକୁର। ଇଏ ହେଉଛି ଅକିଞ୍ଚନତା। ଏହିମାନଙ୍କର ଭିତ କିଏ ନମୋ ଅକିଞ୍ଚନ ବିତା। ସେଥିପାଇଁ ସେ କହିଲେ, ହେ ପ୍ରଭୁ ଅକିଞ୍ଚନ ବିତ, ନମୋ ଅକିଞ୍ଚନ ବିତା। ଆଉ ଭଗବାନ ଉଦ୍ଧବଙ୍କୁ ପ୍ରବଚନ ଦଶମ ସ୍କନ୍ଧରେ ରୁକ୍ମିଣୀ କି କହୁଛନ୍ତି, ସେ କଥା କହୁଛନ୍ତି ରୁକ୍ମିଣୀ, ନିଷ୍କିଞ୍ଚନ ନିଷ୍କିଞ୍ଚନ ଜନପ୍ରିୟ ଭଗବାନ ଜ୍ଞାନରେ କହିଛନ୍ତି, ହଠାତ୍ ପରିହାସରେ କହିଛନ୍ତି, କିନ୍ତୁ ବୈଷ୍ଣବ ସମାଜକୁ ଚକ୍ଷୁ ଖୋଲି ଦେଇଛନ୍ତି। କହିଲେ ନିଷ୍କିଞ୍ଚନ ବୟମ ଶାଶ୍ୱତ, ରୁକ୍ମିଣୀ ମୋତେ ବିବାହିତ ଭୁଲ କରିଦେଲ, ପ୍ରଭୁ ଆପଣ ଦ୍ୱାରକାଧୀଶ ସୌରୈଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ଅତୁଳ ବିହୁ ସମ୍ପତ୍ତି ଆପଣଙ୍କର ଅଛି, ଆପଣଙ୍କୁ ବିବାହ ଭୁଲ କରିଦେଲି, ହେଲେ ମୁଁ ନିଷ୍କିଞ୍ଚନ। ଇଏ ବୁଝୁଛନ୍ତି କଣ ରୁକ୍ମିଣୀ? ଆଜି ସବୁ ଧନ ଥାଇକି ଆପଣ କେମିତି ନିଷ୍କିଞ୍ଚନ ନା, କେତେବେଳେ ଆପଣ ନିଷ୍କିଞ୍ଚନ ନା ଶାଶ୍ୱତ, ମୁଁ ସବୁଦିନ ସବୁ ସମୟରେ ସାର୍ବକାଳୀନ ନିଷ୍କିଞ୍ଚନ, ମୋ ଭକ୍ତ ବି ସାର୍ବକାଳୀନ ନିଷ୍କିଞ୍ଚନ। ଏ ଦୁଇଟା ଜିନିଷ ଲଗେଇ ଦେଲେ, ନମୋ ଅକିଞ୍ଚନ ବିତାଏ, ଭଗବାନ ବି ଅକିଞ୍ଚନ, କାରଣ ଭଗବାନଙ୍କର ଧନ ଅକିଞ୍ଚନ ହେଲେ ଭକ୍ତ, ଭକ୍ତର ଧନ ହେଲେ ଭଗବାନ, ଭକ୍ତ ଅକିଞ୍ଚନ ଭଗବାନ ବି ଅକିଞ୍ଚନ, ଭକ୍ତର ଭଗବାନ ବିନା ଧନ ନାହିଁ, ଭକ୍ତଙ୍କର ଭଗବାନଙ୍କ ବିନା ଧନ ନାହିଁ, ଭଗବାନଙ୍କର ଭକ୍ତ ବିନା ବି ଧନ ନାହିଁ। ସେଥିପାଇଁ ସେ ଲାଷ୍ଟରେ କହିଦେଲେ ନା, କାହାକୁ ନାହାତ୍ମାନ ଆସେ ସେ ମଦ ଭକ୍ତ ସାଧବି ବିନା ମୋ ସ୍ୱରୂପ ମୁଁ ଚାହୁଁ ନାହିଁ ମୋ ସାଧୁ ଭକ୍ତ ବି ସେ କଥାରେ କହିଲେ ନିଷ୍କିଞ୍ଚନ ରୁକ୍ମିଣୀ ଏ ସୁମଧ୍ୟମେ ମୁଁ ନିଷ୍କିଞ୍ଚନ ଲୋକ ମୁଁ ସର୍ବକାଳୀନ ନିଷ୍କିଞ୍ଚନ ତୁମକୁ ସେ ବ୍ରାହ୍ମଣ ଗୋଟେ ସିଏ ତ ନିଷ୍କିଞ୍ଚନ ଯିଏ ଯେଉଁ କୁହନ୍ତି ଯିଏ ଯେଉଁ ବାଟ୍ସଅପ୍ ସେଲ୍ଫି ଦେ ଫ୍ରାଏ ପକେଇ ଦେ ଫ୍ଲଗ୍ ପକେଇ ଦେ ଇଏ ଆମେ ମୁଁ ଭିକାରୀ ଲୋକ ମୁଁ ନିଷ୍କିଞ୍ଚନ ଲୋକ ସେ ବ୍ରାହ୍ମଣ ବି ସେ ବି ନିଷ୍କିଞ୍ଚନ ସିଏ ଗୋଟେ କଥା କହିଦେଲା ତା ହାତରେ ଚିଠି ପଠେଇଦେଲେ ଶୁଣିଲେ କୋଉଠି ମୋ ବିଷୟ ନା ନାରଦ ସେ ତ ତମର ନିଷ୍କିଞ୍ଚନ ତୁମେ କେମିତି ଠକରେ ପଡ଼ିଛ ଶୁଣ ଆମେ ଗୋଟେ ଦଳର ଲୋକ ସମସ୍ତେ ଆମେ ସବୁ ନିଷ୍କିଞ୍ଚନ ଲୋକ ସେ ବ୍ରାହ୍ମଣ ହାତରେ ତମେ ଚିଠି ପଠେଇଲ ତା ବ୍ରାହ୍ମଣ ତୁମର ଯୋଉ ସମ୍ବାଦ ଦେଲା ଯାହା କିଛି କାର୍ଯ୍ୟ କଲ ଆରେ ସିଏ ତ ନିଷ୍କିଞ୍ଚନ ଆଉ ମୋ ଗୁଣଟା ଶୁଣିଲ ନାରଦ ନିକଟ ସିଏ ବି ନିଷ୍କିଞ୍ଚନ ଆଉ ମୁଁ ବି ନିଷ୍କିଞ୍ଚନ ଆମେ ଆମର ସମାନ ଗୋଷ୍ଠୀର ଲୋକ କଣ ଭୁଲ କାମ କଲ ମୋତେ କେମିତି ବି ଭାବ ଏବେ ବି ସମୟ ଅଛି ତମେ ଆରାମସେ ଯାଅ ଶିଶୁପାଳ ଆଦି ରାଜାମାନଙ୍କର ଐଶ୍ୱର୍ଯ୍ୟ ଅଛି ତମେ ସେଠି ଭୋଗ କର ରୁକ୍ମିଣୀ ଆଜ୍ଞା ମୂର୍ଚ୍ଛା ମନେ ଭଗବାନ ଏଠି ଜଣାଉଛନ୍ତି ଭକ୍ତମାନଙ୍କୁ ନିଷ୍କିଞ୍ଚନ ଶାଶ୍ୱତ ନିଷ୍କିଞ୍ଚନ ଜନପ୍ରିୟ ତସ୍ମାତ୍ ମୁଁ ଯେହେତୁ ନିଷ୍କିଞ୍ଚନ ତସ୍ମାତ୍ ପ୍ରାୟଣୀ ନହିଁ ଆଜ୍ଞା ମାଙ୍କ ଜନ୍ତି ସୁମଧ୍ୟ ମୋତେ ଧନୀମାନୀ ଲୋକମାନେ ମୋତେ ଏ ସୁମଧ୍ୟ ମୋତେ ଭଜନ କରନ୍ତି ସେଠି ଧନୀ ଲୋକ ସେମାନେ ଡାକନ୍ତି ରୁକ୍ମିଣୀ ଆଶ୍ଚର୍ଯ୍ୟ ଆରେ ଏତେ ସତ୍ୟ ଥାଇକି ନିଷ୍କିଞ୍ଚନ କହୁଛନ୍ତି କାହିଁକି ନିଷ୍କିଞ୍ଚନ କହୁଛନ୍ତି ତାଙ୍କର ଧନ କିଏ ଭଗବାନଙ୍କର ସଂସାର ଭଗବାନଙ୍କର ପରିବାର ଭଗବାନଙ୍କର ଧନ ହେଉଛି ଭକ୍ତ ଭକ୍ତ ହେଲା କିଛି ଭଗବାନ ଜାଣନ୍ତି କିଛି ଆଣନ୍ତିନି ମନା କରିଦେଲା ମୋର କେହି ନାହାନ୍ତି ଭକ୍ତ ହେଉଛି ମୋର ବାନ୍ଧବା ଆଦି ପ୍ରାଣ ଅର୍ଜୁନ କହୁଛନ୍ତି ଭକ୍ତ ହେଉଛି ମୋର ବାନ୍ଧବା ମୋ ଭକ୍ତର ବାନ୍ଧବା ଭକ୍ତ ମୋର ଗୁରୁ ମୁଁ ଭକ୍ତର ଗୁରୁ ନିଷ୍କିଞ୍ଚନ କିଏ ନା ଯାହାଙ୍କର ମନର ବି ସଂସାରର କାହା ପ୍ରତି କୌଣସି ମହତ୍ତ୍ୱ ବୁଦ୍ଧି ନାହିଁ ସେ ନିଷ୍କିଞ୍ଚନ ଗୋପୀମାନେ ନିଷ୍କିଞ୍ଚନ ପ୍ରମାଣ ଜଗତର ସର୍ବଶ୍ରେଷ୍ଠ ଜ୍ଞାନୀକୁ ଉଦ୍ଧବଙ୍କୁ ଭଗବାନ ନିଜେ କହୁଛନ୍ତି ଉଦ୍ଧବ ତୁମେ ଟିକେ ଗୋପୀମାନଙ୍କ ଦେଖି ଯାଅ ସେମାନେ ନିଷ୍କିଞ୍ଚନ ଭକ୍ତ ସେମାନେ ତ ମୋର ଧନ ମୁଁ ବି ସେମାନଙ୍କର ଧନ ତା ମନ୍ମନସ୍କା ମତ୍ପ୍ରାଣ ମଦର୍ଥେ ତ୍ୟକ୍ତ ଦେହିକା ତ୍ୟକ୍ତ ଦେହିକା ମୋ ପାଇଁ ସେମାନେ ପିତା ପୁତ୍ର ବନ୍ଧୁ ସ୍ୱାମୀ ସମସ୍ତଙ୍କୁ ତ୍ୟାଗ କରାଇଛନ୍ତି ମୋତେ ମୋର ପାଇବା ସେ ନିଷ୍କିଞ୍ଚନ ଆଉ ଆପଣ ଇଏ ଗୋପୀ ଗୀତରେ ପଢୁନାହାନ୍ତି ପତି ସୁତା ନୟ ଭାତୃବାନ୍ଧବ ଅତି ବିଲଙ୍ଘ୍ୟତେ ଅତ୍ୟଜୁତାଗତ ଅତି ବିଦସ୍ତବ ଗୀତ ମୋହିତା କହୁଛନ୍ତି ହେ କୃଷ୍ଣ ପତି ସୁତ ବାନ୍ଧବ ଆମେ ସବୁ ଛାଡ଼ି ଚାଲି ଆସୁଛୁ ହେ ଠକ ହେ ଷଠ ଆମେ ସବୁ ତ୍ୟାଗ କଲା ପରେ ଆମେ ନିଷ୍କିଞ୍ଚନ ହେଇ ବୁଲୁଛୁ ତୁମେ ଆମକୁ ପ୍ରତାରଣା କରୁଛ ଏହାର ନିଷ୍କିଞ୍ଚନ ଗୋପୀମାନେ ନିଷ୍କିଞ୍ଚନ ସୁଦାମା ନିଷ୍କିଞ୍ଚନ ଭଗବାନ ଯେଭଳି ନିଷ୍କିଞ୍ଚନ ଭଗବାନଙ୍କର ଧନ ସୁଦାମା ସେଭଳି ନିଷ୍କିଞ୍ଚନ ସୁଦାମାଙ୍କର କିଛି ନଥିଲା ସୁଦାମା ଭଗବାନଙ୍କୁ ପାଇଲି ସବୁ ଭୁଲିଗଲେ ସୁଖଦେବ କଣ କହୁଛନ୍ତି ବ୍ରହ୍ମାନନ୍ଦ ଗତ ଯଥା ଦ୍ୱାରକା ପୁରୀକୁ ଚାଲିଗଲା ପରେ ଏତେ ତାଙ୍କର ଆନନ୍ଦ ଲାଗୁଛି ଯୋଗୀ ବ୍ରହ୍ମାନନ୍ଦକୁ ପ୍ରବେଶ କରିଗଲେ ଜ୍ଞାନୀ ବ୍ରହ୍ମାନନ୍ଦ ପ୍ରାପ୍ତ ହେଲେ ଯେତେ ଆନନ୍ଦ ହୁଏ ସୁଦାମା ସୁଦାମା ପୁରୀ ପଳେଇଲା ପରେ ପୁରା ଆନନ୍ଦ ଆନନ୍ଦ କଣ ମୋ ସଖା ଏତେ ସୁନ୍ଦର ରହିଛି କେତେ ଦାସ ଦାସୀ କେତେ ସୁନ୍ଦର ଘର ଆଜ୍ଞା କାହିଁକି ଆସିଛି ତାର ଉଦ୍ଦେଶ୍ୟ କଣ ସବୁ ବୁଲିବା ସ୍ତ୍ରୀରେ କହିଥିଲେ ଖାଲି ଜଣେଇଦେବ ତାଇ ଭୁଲିଗଲେ ବ୍ରହ୍ମାନନ୍ଦ ପ୍ରାପ୍ତ ହେଇଗଲେ ଭଗବାନ ସୁଦାମା ଭଗବାନଙ୍କ ପାଇଁ ଯଦି ଖୁସି ହେଇନାହାନ୍ତି ଭଗବାନ ସୁଦାମାଙ୍କୁ ପାଇ ସେ ଅଧିକ ଖୁସି ସଖ୍ୟୁ ପ୍ରିୟସ୍ୟ ମିତ୍ରସ୍ୟ ଅଙ୍ଗ ସଙ୍ଗ ଅତି ନିବୃତ ସବୁ ଗୋପୀମାନେ ସବୁ ରାଣୀଙ୍କ ସହିତ ଦାସୀମାନେ ଦେଖୁଛନ୍ତି ଏ ନିଷ୍କିଞ୍ଚନ ଅକିଞ୍ଚନ ସୁଦାମାଙ୍କୁ ପାଇକି ଭଗବାନ ଏତେ ଜୋର ଆଲିଙ୍ଗନ କରୁଛନ୍ତି ସଖା କେଉଁ ଏବଂ ସଖା ଏ ବିପ୍ରସୀ ଏ ବ୍ରାହ୍ମଣ ଏବଂ ସଖା ଅଙ୍ଗସଙ୍ଗ ଅତି ନିବୃତ ସତେ ଯେଭଳି ସୁଦାମା ଆଉ ଭଗବାନ ଭଗବାନଙ୍କ ଭଗବାନ ଯେମିତି ଆଲିଙ୍ଗନ କରୁଛନ୍ତି ସୁଦାମାଙ୍କୁ ଏ ସଂସାରର କୌଣସି ଶକ୍ତି ନାହିଁ ଯେମିତି ବିଚ୍ଛେଦ କରିଦେବ ଭଗବାନ ଆଲିଙ୍ଗନ କରି କଣ କହୁଛନ୍ତି ଆଜ୍ଞା ଭଗବାନ ପରେ ପାଦ ଧୋଇଲେ ଆଗେ କମଳ ଲୋଚନ ଜଳ
ଭଗବାନଙ୍କର ଯେଉଁ ଆନନ୍ଦାଶ୍ରୁ ଆସିଲା ସଖାକୁ ପାଇକି ନିଷ୍କିଞ୍ଚନ ଭକ୍ତକୁ ପାଇକି ସେଇଥିରେ ସୁଦାମା ବି ଭିଜିଗଲେ ନେତ୍ରାଭ୍ୟା ପୁଷ୍କର କ୍ଷଣ ଯିବ ଗୋସ୍ୱାମୀ ଲେଖୁଛନ୍ତି ଚକ୍ଷୁ ତାଙ୍କର ବିଶାଳ ପୁଷ୍କର କ୍ଷଣ ଲୋକ କେତେ ବୋହିଥିବ ବହୁ ଲୋକ ପ୍ରେମାଶ୍ରୁରେ ସୁଦାମାକୁ ସିକ୍ତ କରିସାରିଲେ ତାଙ୍କର କଳିଙ୍ଗ କାହିଁକି ମୁଁ ନିଷ୍କିଞ୍ଚନ ଭକ୍ତଙ୍କ ଧନ ପାଇଲି ସେଥିପାଇଁ କୁଦେବୀ କଣ କହୁଛନ୍ତି ନା ନମୋ ଅକିଞ୍ଚନ ବିତାୟ ନିବୃତ ଗୁଣବୃତ୍ତୟ ଠିକ ଅଛି ନିବୃତ ଗୁଣବୃତ୍ତୟ ଏହି କଥାକୁ ବିଶ୍ରାମ ରଖାଯିବି ମୋର ତ ଇଚ୍ଛା ଥିଲା ଆଜି ଆଉ ଦୁଇ ଆସିବାକୁ ଯାଇ କାଲିକି ଦାମୋଦରଙ୍କ ପାଖରେ ପହଞ୍ଚିଥାନ୍ତି ଦେଖାଯିବ ପ୍ରଭୁ କାଲି ଅଲଗା କଥା କମେଇକି ଆମେ ଯିବା ଦାମୋଦରଙ୍କ ଲୀଳା କାରଣ ଦାମୋଦର ମାସ ଅଛନ୍ତି କୁନ୍ତୁ ଦେବୀ କହିବେ ମୋତେ ବିମୋହ ଲାଗୁଛି ମୋତେ ମୋ ମୁହଁରେ ପଡ଼ିଗଲେଣି ଆପଣ ମାଆକୁ ମାଆକୁ ଡରିକି ବାଡ଼ିକୁ ଡରିକି କାନ୍ଦୁଥିଲେ କାରଣ କୁନ୍ତୁ ଦେବୀ ଦେଖିଛନ୍ତି ଦାମୋଦର ବନ୍ଦନ ଲୀଳା ଦାମୋଦର ଲୀଳାକୁ ଦର୍ଶନ କରିଛନ୍ତି ମା କେମିତି ବାନ୍ଧୁଥିଲେ ଜୋସ୍ନା ତେଣୁ ଆସନ୍ତାକାଲି ଯେଉଁମାନେ ଟିକେ ଗଡ଼େଇ ଦେଇକି ଯିବା ସେଠିକି ଆନନ୍ଦ ଲାଗ ଶୁଣିବା ଆସନ୍ତାକାଲି ଶେଷ ଦିନ ନମୋ ଅକିଞ୍ଚନ ବିତାୟ ନିବୃତ ଗୁଣବୃତ୍ତାୟ ଅକିଞ୍ଚନ ଭଗବାନ ଅକିଞ୍ଚନ ଭକ୍ତ ଅକିଞ୍ଚନ ଅକିଞ୍ଚନର ବିତ ଯିଏ ପ୍ରଭୁ ଆପଣଙ୍କୁ ନମସ୍କାର ନିବୃତ ଗୁଣବୃତ୍ତାୟ ସଂସାରର ତ୍ରିଗୁଣାଦି ଧର୍ମ ବିଷୟାଦି ଧର୍ମ ଯେଉଁ ପ୍ରଭୁଙ୍କ ନିକଟରେ ନାହିଁ ତାଙ୍କୁ ପ୍ରଣାମ ଭଗବାନ ଶ୍ରୀକୃଷ୍ଣ ନିକଟରେ ଏସବୁ ଜିନିଷ ନାହିଁ ନିବୃତ ଗୁଣବୃତ୍ତୟ ନିବୃତା ଗୁଣବୃତ୍ତୟ ବିଷୟ ଭୋଗା ଯସ୍ମା ତସ୍ମୈ ନମଃ ବିଷୟ ଭୋଗାଦି ତ୍ରିଗୁଣର ଯେତେ କ୍ରିୟା ଅଛି ଯାହାଙ୍କ ନିକଟରେ ନାହିଁ ସେ ଭଗବାନ ନିବୃତ ଗୁଣବୃତ୍ତୟ ଗୁଣ ବୃତ୍ତିରୁ ଯେ ନିବୃତ ଭକ୍ତ ଗୁଣବୃତ୍ତିରୁ ନିବୃତ ନାହିଁ ଭଗବାନ କଣ କହିଲେ ଅର୍ଜୁନଙ୍କୁ ତ୍ରୈଗୁଣ୍ୟା ବିଷୟ ବେଦ ନିସ୍ତ୍ରୈଗୁଣ୍ୟା ଭବ ଅର୍ଜୁନ ନିର୍ଦ୍ୱନ୍ଦା ନିତ୍ୟ ସତ୍ୱସ୍ତ ନିର୍ଯୋଗ କ୍ଷମାତ୍ମବାନ ଲାଷ୍ଟ ଆତ୍ମବାନ ଚକ୍ରଧର ବହୁତ ସୁନ୍ଦର ଟିକା କରିଛନ୍ତି ଆତ୍ମବାନ କିଭଳି ନିର୍ଯୋଗ ହେବି କିଭଳି ତୋର ମୋର ଉର୍ଦ୍ଧକୁ ଉଠିବି ତା ପ୍ରଶ୍ନ ସବୁ ସମାଧାନ ଦେଉଛନ୍ତି ଭକ୍ତ ତିନି ଗୁଣର ଉର୍ଦ୍ଧକୁ ଯିବ କିଭଳି ଯିବା ନିବୃତ୍ତି ଗୁଣ ପାଇଁ କିଭଳି ହବ ଗୀତାରେ ଭଗବାନ କହିଛନ୍ତି ଗୀତାରେ କେଉଁ ଶ୍ଳୋକ ମାଂସ ଯୋଗ୍ୟ ବିଚାରିଣୀ ଭକ୍ତି ଯୋଗେର ସେବତେ ସ୍ୱଗୁଣା ସମତେ ତାଣ ବ୍ରହ୍ମ ଭୂୟାୟ କଳପତି ତିନି ଗୁଣର ଉର୍ଦ୍ଧକୁ ମୋ ଭକ୍ତି ଭଗବାନ ଗୁଣବୃତ୍ତିରୁ ନିବୃତ ଭକ୍ତ ବି ଗୁଣବୃତ୍ତିରୁ ନିବୃତ ଭକ୍ତର ବି ଗୁଣବୃତ୍ତି ନାହିଁ ପ୍ରମାଣ ଆପଣ ଦେଖୁ ଶୁଣିଥିବେ ମୋର ଆଲୋଚନା ହେଇଥିଲେ ବୃତ ପ୍ରଭୁଙ୍କର ଚରି ଭକ୍ତ କିଭଳି ଗୁଣବୃତ୍ତିରୁ ନିବୃତ ହେଇଛନ୍ତି ଇନ୍ଦ୍ର ଦେବରାଜ ଇନ୍ଦ୍ର ଭଗବାନଙ୍କର ବିଭୂତି ଭଗବାନଙ୍କର ସ୍ୱତନ୍ତ୍ର କରୁଣାକୁ ଧରିକି ଆସିଛନ୍ତି ଦଧିଚି ମୁନିଙ୍କର ଅସ୍ଥିରେ ବଜ୍ର ହେଇଛି ସ୍ୱତନ୍ତ୍ର କରୁଣା ପ୍ରାପ୍ତ ହେଇଛନ୍ତି ଭଗବାନ କହିଛନ୍ତି ତୁମେ ଯାଅ ଏ ଅସ୍ତ୍ର ନିଅ ବୃତାସୁରକୁ ମାର ନିବୃତ ଗୁଣ ବୃତ୍ତି ବୈଷ୍ଣବତା ବୃତ ପ୍ରଭୁଙ୍କର ବୈଷ୍ଣବତା ଦେଖିକି ଆଶ୍ଚର୍ଯ୍ୟ ହେଉଛନ୍ତି ଇନ୍ଦ୍ର ବିଜୟ ତୁମର ହବନି ସଂସାର ବିଜୟ ସବୁବେଳେ ଜଣଙ୍କର ହବ ପରାଜୟ ଜଣଙ୍କର ହବ କାହିଁ ଭୟ କରୁଛ ତୁମର ବଜ୍ର ନିଷ୍ଫଳ ହେଇଗଲା ବୋଲି ବିଜୟ ସବୁବେଳେ ଭଗବାନଙ୍କର ହବ ଏ ସଂସାର ବିଜୟ କାହାର ହେଇପାରିବ ପ୍ରଭୁଚ ଯଦି ଭାଗବତର ଆମର ଗୁରୁଦେବ କୁହନ୍ତି ଯଦି ଭାଗବତର ଭକ୍ତ ଠାକୁର କହିଛନ୍ତି ଗୁରୁଦେବ ବି ସେ କଥା କହିଛନ୍ତି ଯଦି ଭାଗବତର କିଛି ସାର ଥା ବୃତ ପ୍ରଭୁଙ୍କର ଚରିତ୍ର ଭାଗବତର ପ୍ରାଣ ଜୀବ ସ୍ୱାମୀ କହିଲେ ଶୁଦ୍ଧ ଉଦ୍ଗାର ଭାଗବତ ପ୍ରାଣ ଅସୁର ଶରୀର ରହିଛନ୍ତି କିନ୍ତୁ ଭକ୍ତି ବୃତ୍ତିର ଯେଉଁ ଉଦ୍ଗାର କହିଛନ୍ତି ଇନ୍ଦ୍ର ବିଜୟ କେବଳ ଜଣଙ୍କ ସର୍ବଦା ହୁଏ କାହାର ଗୀତାରେ ଭଗବାନ କଣ କହିଲେ ଶ୍ରୀ ବିଜୟ ଧ୍ରୁବା ବିତୀର୍ଣ୍ଣ ବିଜୟ ଭଗବାନଙ୍କର ହୁଏ ବିଜୟ ଅବତାର ହୁଏନି ଆରେ ସଂସାରରେ କେତେବେଳେ ବିଜୟ ହବ କେତେବେଳେ ପରାଜୟ ହବ ତୁମେ ପରାଜୟ ହେଲା ପରେ ଡରୁଛ ଇନ୍ଦ୍ର ଗୋଟିଏ ଗୋଟିଏ ପ୍ରବଚନକୁ ଶୁଣୁଛନ୍ତି ଦେବଲୋକରେ ଏଭଳି କେହି ପ୍ରବଚନ ଦେଇନାହାନ୍ତି ଆଜ୍ଞା
যে মরণ সংবাদ পাইলে যে অস্ত্র ধরিছেন যে জানতি ভগবান পণ্ডিত তাকে মারিবা সে কিভাবে গুণবৃত্তিরু উর্ধ্বরে বুঝাচ্ছেন কলে ইন্দ্র তুমি মতো মারিলে বি বিজয় তোমার হবে বিজয় মর ইন্দ্র কি আশ্চর্য তুমি মারিদেলা পরে তো বিজয় মর হবে না বিজয় মর হবে না কাহি কি না মর তত্রানুনা ভূতম বলিম বিধায় মনস্যুনা পাদরজম প্রপন্না ইন্দ্র চপি গলে কলে ইন্দ্র তুমি পুরি স্বর্গলোকু যাব পুরি গুরুঙ্ নিকটে অপরাধ করিব পুরি ব্রহ্মত্যা দস্তু লাগিল তুমি পুরি গুরুঙ্ দস্তু কাটিব তুমি এইভাবে লোক বিজয় তোমার হবনি মোর মৃত্যু হলে মোর বিজয় হব মোর শরীর কি খাইবে মোর বিশাল বড় শরীর কাহে মানে ভজন করিব শত্রু আগে দেবতা মানে চকি দিয়ে যাচ্ছেন কি প্রবচন কি বিপ্রত গুণবৃত্ত অসুর শরীরে এইভাবে কথা কুচন্তি এ শরীর লাগিব ভূত সেবারে এটা কুচন্তি না তত্র নুণা ভূতম বলিম বিদায় এ বজ্রম শরীরকে নষ্ট করিয়ে করে দেলে এ শরীরটা পরে কাম না ভূত মানুষ বলি দেবে যে মানে মতো খাও বহুত আনন্দ সেমান ভোজন করিবে ইন্দ্র পচারিবে স্বর তোমার কামরে লাগিলা তুমি আত্মা মনস্বিনাম পাদরজ প্রপন্না ମୁଁ ମନୁଷ୍ୟମାନଙ୍କର ନାରଦାଦିମାନଙ୍କର ପାଦରଜରେ ପ୍ରପନ୍ନ ହେଇ ରହିବି ମୁଁ ଭୁଲ କରିଦେଇଛି ଆର ଜନ୍ମରେ ଯେଉଁ ନାରଦ ପର ଗୁରୁଦେବ ସବୁ ଉପଦେଶ ଦେଇଥିଲେ ତାଙ୍କୁ ଗୋଟେ ଭୁଲିଗଲି ମୁଁ ମନୁଷ୍ୟମାନଙ୍କର ପାଦରଜରେ ପ୍ରପନ୍ନ ହେଇକି ରହିବି ସେଥିପାଇଁ ଏ ପ୍ରବଚନକୁ ଶୁଣିକି ମାରିବା ପାଇଁ ବିଲକୁଲ ଇଚ୍ଛା ନଥିଲା ଆମ ଗ୍ରହଣ କିନ୍ତୁ କହୁଛନ୍ତି ଦେଖ ତୁମେ ଏଇଠି ମୋତେ ନ ମାରିବ ମୋତେ ମୁଁ ମାରିବ କଣ ଚାହୁଁଛ କୁହ ତୁମେ ଏତେ ଭିଡ଼ ଭଗବାନ ଆଦେଶକୁ ଉଷ୍ଣ କରୁଛ ଭଗବାନ ତୁମକୁ କହିଛନ୍ତି ଭଗବାନ ମାରିବା ମୋର ସମସ୍ତ କଥା କିଏ ଜାଣନ୍ତି ଭଗବାନଙ୍କ ଆଦେଶ ପାଳନ କର ମୋର ଆଦେଶ ପାଳନ ମୁଁ କହୁନି ମୋର ଆଦେଶ ପାଳନ କର ବୋଲି ଭଗବାନଙ୍କ ଆଦେଶକୁ ମୋତେ ପାଳନ କରିବା ଦରକାର ନା ତୁମେ କିଭଳି ଭଗବାନଙ୍କର ଭକ୍ତ ହବ ଭଗବାନଙ୍କର ଆଦେଶ ତୁମେ ପାଳନ କରୁନ ଭଗବାନ କହିଛନ୍ତି ମୁଁ ବୃତକୁ ମାରାଇ ପଛରେ ଇନ୍ଦ୍ର ମାରିବା ପୂର୍ବରୁ ଆଗେ ପ୍ରବଚନ ଆରମ୍ଭ କଲେ ଓହୋ ଦାନବ ସିଦ୍ଧୋଷୀ ଯେତେବେଳେ ଏଇ କଥାଟି ମୁଁ ଶୁଣେ ଏତେ ଆନନ୍ଦ ଲାଗେ ବା ଆଜ୍ଞା ଶତ୍ରୁକୁ ପ୍ରଶଂସା କରିବା ଯୁଦ୍ଧ କ୍ଷେତ୍ରରେ ଆଉ ସମସ୍ତ ଆଗରେ ସହଜ ଜିନିଷ ଓହୋ ଦାନବ ସିଦ୍ଧୋଷୀ ତୁମର ଏଭଳି ପତି ଭଗବାନଙ୍କ ନିକଟରେ ତୁମେ ଭଗବାନଙ୍କୁ ଏତେ ନିଜର କରିଦେଇଛ ଓହୋ ଅତୀତର୍ଶୀ ମାୟା ସେ କହିଛନ୍ତି ତୁମେ ଭଗବାନଙ୍କର ବୈଷ୍ଣବୀ ମାୟାକୁ ତରିଗଲା ଆଜି ଦେଖ ଇଏ ହେଉଛି ନିବୃତ ଗୁଣ ଆଉ ଇନ୍ଦ୍ର କହିଲା ଠିକ ଠିକ ବହୁତ ସୁନ୍ଦର ପ୍ରବଚନ ତୁମର ଯିଏ ଅମୃତ ସାଗରରେ ସ୍ନାନ କରୁଛି ତାର ଖାଗଦକ ସେଥିରେ କଣ ସ୍ୱାଦ ଅଛି ଠିକ ମୁଁ ଏଇ ସ୍ୱର୍ଗରେ ଯେଉଁ ସୁଖ ବୁଝୁଛି ସୁଖ ଭୋଗୁଛି ଇଏ ହେଉଛି ଖାର ଜଳର ଗୋଟିଏ ପୁଷ୍କରଣୀ ହେ ବୃତ ତୁମେ ଅମୃତ ଅମୃଦ୍ଧିରେ ସ୍ନାନ କରୁଛ ଭକ୍ତି ଅମୃତ ମଧ୍ୟରେ ସ୍ନାନ କରୁଛ ଏ କଣ ଆବଶ୍ୟକ ଇନ୍ଦ୍ର ପଦ ଠିକ କହିଛ ତୁମେ ଠିକ କହିଛ ଏ ନିବୃତ ଗୁଣ ରୂପେ ଭକ୍ତ ନିବୃତ ଗୁଣ ରୂପେ ଭଗବାନ ବି ନିବୃତ ଗୁଣ ରୂପେ ଦୁଇ ଜଣ ହେ ପ୍ରଭୁ ନିବୃତ୍ତି ବିଷୟାଦି ଭୋଗ ଯେଉଁ ପ୍ରଭୁଙ୍କ ନିକଟରେ ନାହିଁ ସେ ପ୍ରଭୁଙ୍କୁ ନମୋ ଅକିଞ୍ଚନ ବିତ୍ତାୟ ନମୋ ଅକିଞ୍ଚନ ବିତ୍ତାୟ ନମୋ ଗୁଣବୃତ୍ତେ ନମଃ ତାପରେ ଆତ୍ମାରାମାୟ ସନ୍ତାୟ ଆତ୍ମା ଆତ୍ମା ରାମାୟ ନମଃ ଆତ୍ମା ରାମାୟ ନମଃ ମୁଁ ଆତ୍ମାରାମଙ୍କୁ ପ୍ରଣାମ କରୁଛି ଭଗବାନ ବଡ଼ ଆତ୍ମାରାମ ନା ଭକ୍ତ ବଡ଼ ଆତ୍ମାରାମ ଆଜ୍ଞା ଭଗବାନ ବଡ଼ ଆତ୍ମାରାମ ନା ଭକ୍ତ ବଡ଼ ଆତ୍ମାରାମ ଭକ୍ତ ବଡ଼ ଆତ୍ମାରାମ ଭଗବାନ ଷଡ଼ ଐଶ୍ୱର୍ଯ୍ୟ ରଖିକି ଆତ୍ମାରାମ ହେଇକି ବି କେତେବେଳେ କେତେବେଳେ କ୍ରୋଧ କରନ୍ତି କେତେବେଳେ ମାଖନ ପାଇଁ ଅଳି କରନ୍ତି ଭକ୍ତ ଭଗବାନଙ୍କର ନାମ କରିକି ବଡ଼ ଆତ୍ମାରାମ ହେଇଯାଏ ସେ ପ୍ରଭୁଙ୍କର ନାମ କରିକି ଆତ୍ମାରାମ ହେଇଯାଏ ପ୍ରଭୁଙ୍କର କେବଳ ନାମକୁ ଆଶ୍ରୟ କରି ହରେ
କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ହରେ ହରେ
ଆତ୍ମାରାମ ହେଇଯାଏ ପ୍ରମାଣ ପ୍ରହ୍ଲାଦ ଭଗବାନ ଘର ଯାଉଛନ୍ତି ପ୍ରହ୍ଲାଦ ମୋର ଅବତାର ତୁମ ପାଇଁ ହେଇଛି
କିଛି ବର ମାଗ, ଭଗବାନ ଚକିତ କରିଦେଲେ ଆତ୍ମାରାମ ମୋର କଣ ଆବଶ୍ୟକ, ଭଣ୍ଡିଆକୁ ଲୋକ ମିଳୁନି ଆପଣଙ୍କର, କଣ ବେପାରୀ, ମୋ ବେପାରୀ ନାହିଁ, ବେପାରୀ ଯେ ସେ ବେପାର କରେ କିଛି ଦିଏ କିଛି ଦିଏ, ମୋ ବେପାରୀ ନାହିଁ ଯେ ଆପଣଙ୍କୁ ଭଜନ କରୁଛି କିଛି ବାଗି, କିନ୍ତୁ ଯେହେତୁ ଆପଣ ପ୍ରଭୁ ଆପଣଙ୍କୁ ନ ମାଗିବା, ଆପଣ ଯଦି ଦବା ପାଇଁ ଚାହୁଁଛନ୍ତି ମୁଁ ଏଇ କିଛି ଗ୍ରହଣ କରିବି, ଏଇଟା ବି ଅଭିମାନ ହେଇନି, ଦେଖୁଛନ୍ତି କି ସାମଞ୍ଜସ୍ୟ ରଖୁଛନ୍ତି, ମୋର ଭକ୍ତ ଅଭିମାନ ଆସିବ, ମୁଁ ଭକ୍ତ, ଏଡ଼େ ବଡ଼ ଭକ୍ତ, ଭଗବାନ ମୋତେ କହୁଛନ୍ତି କିଛି ନିୟମ ଗ୍ରହଣ କଲି, ପ୍ରଭୁ ମୁଁ କେବଳ ଭକ୍ତ ମର୍ଯ୍ୟାଦାକୁ ରଖି, ଭକ୍ତି ମର୍ଯ୍ୟାଦାକୁ ରଖି, ଭଗବତ ମର୍ଯ୍ୟାଦାକୁ ସମ୍ମୁଖରେ ରଖି ମୁଁ ଆପଣ ଗୋଟିଏ ବର ମାଗୁଛି, ମୋ ଅନ୍ତରେ କୌଣସି କାମନା ନ ଆସୁଛି, ବାସ୍ ଆତ୍ମାରାମଙ୍କୁ ଚକିତ କରିଦେଲେ, ଆତ୍ମାରାମ ଯିଏ ସିଏ ଇଚ୍ଛା କରୁଛନ୍ତି କି ଦବା ପାଇଁ, କିନ୍ତୁ ଇଏ ଆତ୍ମାରାମ କହୁଛନ୍ତି ନାହିଁ ମୋର କି ଦରକାର, ଆତ୍ମାରାମାୟ ନମଃ, ତାପରେ ଶାନ୍ତାୟ ନମଃ, କାହିଁକି ଏଇ ଶାନ୍ତାୟ କହିବାରେ ଲେଖୁଥିଲେ ଦୁଇଟି କଥା କହିବି, ତାର ଦୁଇଟି ଶ୍ଳୋକ ପରେ ପୁଣି ଦାମଦଲୀଳା ବୁଝିବା, ଶାନ୍ତାୟ ନମଃ, ଭକ୍ତ ଭଗବାନ କଣ ଶାନ୍ତାୟ, ଭକ୍ତ ଭକ୍ତ ପାଖରେ କେବେ ଶାନ୍ତ ଲାଗିନି ଭାଗବତ, ପ୍ରଶାନ୍ତାୟ ପ୍ରଶାନ୍ତ ପ୍ରକୃଷ୍ଟ ରୂପେଣ ଶାନ୍ତ, ଭାଗବତର ଅଦ୍ଭୁତ ମହିମା, ଭକ୍ତ ମହିମା ଯେତେବେଳେ ଆସନ୍ତି ଶାନ୍ତାୟ ନମଃ, କିନ୍ତୁ ଭଗବାନଙ୍କର ପ୍ରବଚନ ରହୁଛି ଭକ୍ତ ବିଷୟରେ, ସୁଖଦେବ ଦେବ ପ୍ରବଚନ ରହୁଛି ଭକ୍ତ ବିଷୟରେ, କିନ୍ତୁ ପ୍ରଶାନ୍ତ ଭକ୍ତ ପ୍ରଶାନ୍ତ, ଭଗବାନ କେତେକ କେତେବେଳେ ଅଶାନ୍ତ ହୁଅନ୍ତି କିନ୍ତୁ ଭକ୍ତ ପ୍ରଶାନ୍ତ, ଦେଖୁଛ ନା ଦାମୋଦର ଲୀଳାରେ ଅଶାନ୍ତ ହେଇଗଲେ, ଋଷିକ ଲୀଳାରେ ଅଶାନ୍ତ ହେଇଗଲେ, ବହୁ ଲୀଳାରେ ଅଶାନ୍ତ ହେଇଆ, କିନ୍ତୁ ଭକ୍ତ ପ୍ରଶାନ୍ତ, ତେଣୁ କୁନ୍ତୀ ଦେବୀଙ୍କର ପ୍ରଣାମ ଏତିକି କହି କଥା ମୁଁ ବିଶ୍ରାମ ଦେଉଛି, ଆସନ୍ତାକାଲି ଅବଶିଷ୍ଟ ଏଇ ଅଂଶ ସହିତ ଦାମୋଦର ଲୀଳା କିଛି ଆଲୋଚନା ହେବେ, ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ରୂପାଜୀ ମହାରାଜ କି ବୈଷ୍ଣବ ଗୁରୁ ବୃନ୍ଦ ବୈଷ୍ଣବ ଗୁରୁଦେବ କି ସଂଜୟ ବୈଷ୍ଣବ ଗୁରୁ ଗୋଟାଏ ବହୁତ ପ୍ରେମ।